ଦଶ ଦିବସୀୟ ସାଧନା ଶିବିରର ପ୍ରଥମ ଦିନ ପୁରା ହେଲା। ପ୍ରଥମ ଦିନ ପୁରା ହେଲା। ଏବେ କାମ କରିବା ପାଇଁ ଆଉ 9 ଦିନ ରହିଲା। କାମ ହିଁ କରିବାକୁ ପଡ଼ିବ। ଘରଦ୍ୱାର ଛାଡ଼ି ଆସିଛନ୍ତି, ଗୃହସ୍ଥର ଦାୟିତ୍ୱ ଛାଡ଼ି କରି ଆସିଛନ୍ତି। ଯେଉଁମାନେ ଗୃହତ୍ୟାଗୀ ସେମାନେ ମଧ୍ୟ ଆପଣା ଆପଣା ବିହାରକୁ ଆଶ୍ରମକୁ ଛାଡ଼ି ଆସିଛନ୍ତି, ତେବେ ତପ କରିବାକୁ ଆସିଛନ୍ତି। ଖୁବ୍ ତପ କରିବାକୁ ହେବ। ଛୁଟି କାଟିବାକୁ ଆସିନାହାନ୍ତି, ବଣଭୋଜି କରିବା ପାଇଁ ଆସିନାହାନ୍ତି, ତପସ୍ୟା କରିବାକୁ ଆସିଛନ୍ତି। ବହୁତ ପରିଶ୍ରମ କରିବାକୁ ପଡ଼ିବ, ବହୁତ ପରାକ୍ରମ କରିବାକୁ ପଡ଼ିବ, ବହୁତ ପୁରୁଷାର୍ଥ କରିବାକୁ ପଡ଼ିବ। ସକାଳ 4:30 ଆରମ୍ଭ କରି ରାତ୍ରି 9:30 ପର୍ଯ୍ୟନ୍ତ ବହୁତ ଖଟଣି, ବହୁତ ପରିଶ୍ରମ, ବହୁତ ପୁରୁଷାର୍ଥ। ପ୍ରତି ସନ୍ଧ୍ୟାରେ ଏହି ସମୟରେ ଘଣ୍ଟାଏ 1.5 ଘଣ୍ଟା ପାଇଁ ଧର୍ମଚର୍ଚ୍ଚା ହେବ। ତାହା ବହୁତ ଆବଶ୍ୟକ। ତାହା ବୁଦ୍ଧି ବିଳାସ ପାଇଁ ନୁହେଁ, ବାଣୀ ବିଳାସ ପାଇଁ ନୁହେଁ, କୌଣସି ସମ୍ପ୍ରଦାୟ ବିଶେଷର ମହତ୍ତ୍ୱ ସ୍ଥାପିତ କରିବା ପାଇଁ ନୁହେଁ, କୌଣସି ବିଶେଷ ପ୍ରକାରର ଦାର୍ଶନିକ ମାନ୍ୟତାର ମହତ୍ତ୍ୱ ସ୍ଥାପିତ କରିବା ପାଇଁ ନୁହେଁ। ପ୍ରତି ସନ୍ଧ୍ୟାରେ ଯେଉଁ ଧର୍ମ ପ୍ରବଚନ ହେବ, ତାହା ଏହି ସାଧନା ବିଧିକୁ ବୁଝାଇବା ପାଇଁ ହେବ, ତା ପ୍ରତି ପ୍ରେରଣା ଯୋଗାଇବା ପାଇଁ ହେବ। ବିଧିକୁ ବୁଝିବେ ନାହିଁ ତେବେ କାମ କରିପାରିବେ ନାହିଁ, ସଂଶୟ ରହିବ। କାମ କଲେ ବି ଯେପରି କରିବା କଥା ସେପରି କରିବେ ନାହିଁ, ଭୁଲ ଧାରାରେ କରିଯିବେ। ତେଣୁ ଏହି ବିଦ୍ୟାରୁ ଯେଉଁ ଲାଭ ମିଳିବା କଥା ସେହି ଲାଭରୁ ବଞ୍ଚିତ ରହିଯିବେ। 10 ଦିନ ପାଇଁ ଆସିଛନ୍ତି, ତେଣୁ ପୁରାପୁରି ଲାଭ ନେଇକରି ଯିବେ ନା, ତେଣୁ ତପ କରିବାକୁ ପଡ଼ିବ ଏବଂ ଠିକ୍ ପ୍ରକାରେ ତପ କରିବାକୁ ପଡ଼ିବ, ଯେମିତି ତପ କରିବା ଉଚିତ। ଏବଂ ତାହା ତେବେ ସମ୍ଭବ ହେବ ଯେବେ ଏହି ବିଦ୍ୟାକୁ ଖୁବ୍ ଭଲ ଭାବେ ବୁଝିଯିବେ। ଏହା ଭାରତର ବହୁତ ପୁରାତନ ବିଦ୍ୟା, ବହୁ ପୁରାତନ, ବାରମ୍ବାର ଭାରତରେ ଜାଗିଛି, ଭାରତର ଲୋକଙ୍କର ଏବଂ ପୁଣି ଭାରତ ବାହାରେ ବିଶ୍ୱଜନଙ୍କର ବାରମ୍ବାର କଲ୍ୟାଣ କରିଛି। କିନ୍ତୁ ବିଦ୍ୟା ଏତେ ସୂକ୍ଷ୍ମ, ଏତେ ଶୁଦ୍ଧ କି ଏଥିରେ ସାମ୍ପ୍ରଦାୟିକତା ତିଷ୍ଠି ପାରିବ ନାହିଁ। ଏବଂ କେତେ କାଳ, କେତେ ଶତାବ୍ଦୀ ବିତିଯିବା ପରେ ଏହି ବିଦ୍ୟା ଏପରି କିଛି ବାଉଳା ଲୋକଙ୍କ ହାତରେ ପଡ଼ିଯାଏ, ଯେଉଁମାନେ ଏଥିରେ ସାମ୍ପ୍ରଦାୟିକତା ଯୋଡ଼ି ଦିଅନ୍ତି, କୌଣସି ଦାର୍ଶନିକ ମାନ୍ୟତାର ବୋଝ ଯୋଡ଼ି ଦିଅନ୍ତି, କୌଣସି କର୍ମକାଣ୍ଡ ଯୋଡ଼ି ଦିଅନ୍ତି, ଅଥବା ବିଧିରେ ଆଉ କିଛି ନୂଆ କଥା ଯୋଡ଼ି ଦିଅନ୍ତି। ସମ୍ମିଶ୍ରଣ କଲେ କି ଏହି ବିଦ୍ୟା ନିଜର ବଳ ହରାଇ ବସେ। ପୁଣି ଏଥିରୁ ଯେଉଁ ଲାଭ ମିଳିବା କଥା ତାହା ମିଳିପାରେ ନା। ଯେବେ ଲାଭ ନ ମିଳେ ତେବେ ଲୋକ ଏହାର ଅଭ୍ୟାସ କରିବା ଛାଡ଼ି ଦିଅନ୍ତି ଏବଂ ଧୀରେ ଧୀରେ ବିଦ୍ୟା ଲୁପ୍ତ ହୋଇଯାଏ। ଏହିପରି ଏ ଦେଶରେ ଅନେକ ଥର ଘଟିଛି। 2600 ବର୍ଷ ପୂର୍ବ ଭାରତରେ ମଧ୍ୟ ଏହି ପୁରାତନ ବିଦ୍ୟା ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯାଇଥିଲା। ଜଣେ ମହାପୁରୁଷ ବହୁତ ପରିଶ୍ରମ ପୂର୍ବକ, ବହୁତ ପୁରୁଷାର୍ଥ ଦ୍ୱାରା ଏହି ହଜିଯାଇଥିବା ବିଦ୍ୟାକୁ ଖୋଜି ବାହାର କଲେ ଏବଂ ତାଦ୍ୱାରା ନିଜର କଲ୍ୟାଣ ସାଧନ କଲେ, ସର୍ବଜ୍ଞତା ପ୍ରାପ୍ତ କଲେ, ବୋଧି ପ୍ରାପ୍ତ କଲେ, ମୁକ୍ତ ଅବସ୍ଥା ପ୍ରାପ୍ତ କଲେ, ବିତରାଗ ଅବସ୍ଥା ପ୍ରାପ୍ତ କଲେ, ଆହୁରି ପୁଣି କରୁଣ ଚିତ୍ତରେ ଖୁବ୍ ବାଣ୍ଟିଲେ। ଜୀବନ ସାରା ବାଣ୍ଟିବାରେ ଲାଗିଲେ ତଥା ତାପରେ ଗୁରୁ ଶିଷ୍ୟ ପରମ୍ପରା ଦ୍ୱାରା ଏହି ବିଦ୍ୟା ନିଜର ଶୁଦ୍ଧ ସ୍ୱରୂପରେ ଭାରତର କଲ୍ୟାଣ କରିଆସୁଥିଲା। 4-5 ଶତାବ୍ଦୀ ପର୍ଯ୍ୟନ୍ତ ହିଁ କଲ୍ୟାଣ କରିପାରିଲା। ତାପରେ ପୁଣି ଏଥିରେ ସମ୍ମିଶ୍ରଣ ହେବାକୁ ଲାଗିଲା ଏବଂ ଧୀରେ ଧୀରେ ବିଲୁପ୍ତ ହୋଇଗଲା, ବିକୃତ ହୋଇ ଚାଲିଲା, ବିଲୁପ୍ତ ହୋଇଗଲା। ସୌଭାଗ୍ୟବଶତଃ ଯେଉଁ କେତେକ ପଡ଼ୋଶୀ ଦେଶକୁ ଗଲା, ତହିଁରୁ ଗୋଟିଏ ପଡ଼ୋଶୀ ଦେଶ ଏହି ବିଦ୍ୟାକୁ ତା'ର ଶୁଦ୍ଧ ସ୍ୱରୂପରେ କାୟମ ରଖିଲା, ସେଥିରେ ଟିକିଏ ହେଲେ ସମ୍ମିଶ୍ରଣ ହେବାକୁ ଦେଲା ନାହିଁ। ଭାରତରୁ ଯେପରି ପ୍ରାପ୍ତ ହୋଇଥିଲା ଠିକ୍ ସେହିପରି ତାକୁ କାୟମ ରଖିଲା। ଗୁରୁ ଶିଷ୍ୟ ପରମ୍ପରା ଦ୍ୱାରା ପିଢ଼ି ପରେ ପିଢ଼ି, ପିଢ଼ି ପରେ ପିଢ଼ି, ଅବଶ୍ୟ ଅଳ୍ପ ସଂଖ୍ୟକ ଲୋକ ମାତ୍ର ଏହାର ଅଭ୍ୟାସ କରୁଥିଲେ, ସେହି ଦେଶର ସାଧାରଣ ଲୋକ ମଧ୍ୟ ଏହାକୁ ଭୁଲି ସାରିଥିଲେ, ମାତ୍ର ଅଳ୍ପ ଲୋକ ଗୁରୁ ଶିଷ୍ୟ ପରମ୍ପରା ମାଧ୍ୟମରେ ଏହାର ଅଭ୍ୟାସ ଜାରି ରଖି ଅନୁଭବ ସ୍ତରରେ ଏହାକୁ ଜୀବିତ ରଖିଥିଲେ। ତେଣୁ ଆଜି ଆମକୁ ଏହା ଆପଣା ମୌଳିକ ଶୁଦ୍ଧ ରୂପରେ ପ୍ରାପ୍ତ ହୋଇଛି। ତେଣୁ ଭାରତର ଏତେ ପୁରାତନ ବିଦ୍ୟା ହୋଇଥିଲେ ମଧ୍ୟ ଆଜି ଭାରତର ଲୋକଙ୍କୁ ଲାଗୁଛି ସତେ ଯେପରି ନୂଆ ପ୍ରକାର ବିଦ୍ୟାଟିଏ, ଆମେ ଇଏ କ'ଣ କରୁଛନ୍ତି, ଏପରି କାହିଁକି କରୁଛନ୍ତି, ଭିନ୍ନ ଭିନ୍ନ ପ୍ରକାରର ସଂଶୟ ଜାଗ୍ରତ ହେବା ସ୍ୱାଭାବିକ। ଅନ୍ତତଃ ଧର୍ମର ଗଙ୍ଗା ଅଟେ ନା, ସାମ୍ପ୍ରଦାୟିକତା ବିହୀନ ଧର୍ମର ଗଙ୍ଗା, ତେଣୁ ଲୋକେ ତୃଷା ମେଣ୍ଟାଇବା ପାଇଁ ଆସନ୍ତି ହିଁ। ପ୍ରତି ସମ୍ପ୍ରଦାୟର ବ୍ୟକ୍ତି ଆସନ୍ତି, ପ୍ରତି ମାନ୍ୟତାର ବ୍ୟକ୍ତି ଆସନ୍ତି, ବିଭିନ୍ନ ପ୍ରକାର ପରମ୍ପରା ମଧ୍ୟରେ ଭ୍ରାନ୍ତ ହୋଇଥିବା ବ୍ୟକ୍ତି ଆସନ୍ତି, ତୃଷା ମେଣ୍ଟାଇବା ପାଇଁ ଆସନ୍ତି। ଆସିବା ହିଁ ଉଚିତ, ଧର୍ମ ସମସ୍ତଙ୍କ ପାଇଁ, କୌଣସି ଏକ ସମ୍ପ୍ରଦାୟ ପାଇଁ ନୁହେଁ, କୌଣସି ଏକ ଜାତିବିଶେଷ ପାଇଁ ନୁହେଁ, କୌଣସି ଏକ ବର୍ଣ୍ଣବିଶେଷ ପାଇଁ ନୁହେଁ, କୌଣସି ଏକ ଗୋତ୍ର ବିଶେଷ ପାଇଁ ନୁହେଁ, ସମସ୍ତଙ୍କର ତୃଷା ମେଣ୍ଟାଉଥିବା ଧର୍ମର ଗଙ୍ଗା ଆସନ୍ତି ତ, କିନ୍ତୁ ସମସ୍ତଙ୍କଠାରେ ଥାଏ ଆପଣା ଆପଣା ମାନ୍ୟତାର ପ୍ରଲେପ। ଜୀବନସାରା ଯେଉଁ ସମ୍ପ୍ରଦାୟରେ ଜନ୍ମିଛନ୍ତି, ଯେଉଁ ପରିବାରରେ ଜନ୍ମିଛନ୍ତି, ଯେଉଁ ସମ୍ପ୍ରଦାୟରେ ଲାଳିତ ପାଳିତ ହୋଇଛନ୍ତି, ସେଠାକାର କଥା ଶୁଣି ଶୁଣି ବୁଦ୍ଧି ଉପରେ ଯେଉଁ ପ୍ରଲେପ ଲାଗିଛି, ସେ ସମସ୍ତ ପ୍ରଲେପ ନେଇକରି ଆସନ୍ତି ଏବଂ ଏଠାକୁ ଆସିବା କ୍ଷଣି ସେ ସମସ୍ତ ପ୍ରଲେପ ଯେ ଧୋଇ ହୋଇଯିବ, ଏପରି ଆଶା ମଧ୍ୟ କରାଯାଇନପାରେ, ଏପରି ବିଶ୍ୱାସ ମଧ୍ୟ କରାଯାଇନପାରେ। ତେଣୁ ଏସବୁ କାରଣରୁ ମନରେ ସଂଶୟ ଉଠେ, ଇଏ ମୁଁ କ'ଣ କରୁଛି, ଆମ ପରମ୍ପରା ତ ଏପରି ମାନେ ନା, ଆମ ଦାର୍ଶନିକ ମାନ୍ୟତା ମଧ୍ୟ ଏହାକୁ ମାନେ ନା, ତାହାକୁ ମାନେ ନା, ଆଉ ସାଧନାର ନାଁରେ, ଧ୍ୟାନର ନାଁରେ ମଧ୍ୟ କେତେ ଯେ ପ୍ରକାରର ପ୍ରଲେପ ଲଗାଇଥାନ୍ତି ତାହା କହିହେବ ନାହିଁ। କିଛି ପଢ଼ିଥାନ୍ତି କି ଧ୍ୟାନ ଏପରି ହୁଏ, କିଛି ଶୁଣିଥାନ୍ତି କି ଧ୍ୟାନ ଏପରି କରାଯାଏ, ଅଳ୍ପ ବହୁତ କିଛି କରିଥାନ୍ତି ମଧ୍ୟ, ଏବଂ ଏଠାରେ ତ ତା'ର ପୁରାପୁରି ବିପରୀତ କାମ ହେଉଛି, ତେଣୁ ସଂଶୟ ଉଠିବା ସ୍ୱାଭାବିକ। କ'ଣ ମୁଁ ଠିକ୍ କାମ କରୁଛି ତ, ଭୁଲ କରୁନାହିଁ ତ? ତେଣୁ ଏହି ସନ୍ଧ୍ୟାର ଧର୍ମ ପ୍ରବଚନ ଏହି ବିଦ୍ୟାର ସ୍ପଷ୍ଟୀକରଣ ନିମନ୍ତେ ବହୁତ ଆବଶ୍ୟକ। ବାସ୍ ଏଇଥିପାଇଁ ଏହାର ପ୍ରୟୋଗ ହେବା ଉଚିତ କି କ'ଣ କରୁଛନ୍ତି ଏବଂ ଏହିପରି କାହିଁକି କରୁଛନ୍ତି, ଅନ୍ୟ କୌଣସି ପ୍ରକାର କାହିଁକି କରୁନାହାନ୍ତି, ଏହି କଥାକୁ ଖୁବ୍ ଭଲ ଭାବରେ ବୁଝିବା ପାଇଁ ଏହି ଧର୍ମ ପ୍ରବଚନର ପ୍ରୟୋଗ କରିବା। ଯେପରି ଆଜି ହିଁ କାମ ଆରମ୍ଭ କଲେ କ'ଣ କଲେ, ସାରା ଦିନ ଆପଣା ଶ୍ୱାସର ଯିବା ଆସିବା ପ୍ରତି ଜାଗ୍ରତ ରହିବାର କାମ କଲେ। ଶ୍ୱାସ ଆସିଲା ତେବେ ଜାଣିନେଲେ ଆସିଲା, ଗଲା ତ ଜାଣିନେଲେ ଗଲା, ଶ୍ୱାସର କସରତ କଲେ ନାହିଁ, ଶ୍ୱାସ ଉପରେ କୌଣସି ନିୟନ୍ତ୍ରଣ କଲେ ନାହିଁ, ଶ୍ୱାସ ଆଦୌ ଜଣା ନ ପଡ଼ିବା କ୍ଷେତ୍ରରେ 2-4 ଶ୍ୱାସ ଟିକିଏ ଜୋରରେ ନେଇ ଜାଣିନେଲେ ଏବଂ ପୁଣି ସହଜ ସ୍ୱାଭାବିକ ଶ୍ୱାସ ଉପରକୁ ଫେରିଆସିଲେ। ମନେକର କେହି ଏପରି ଅଭ୍ୟାସ କରିଛି, କି ଶ୍ୱାସକୁ ନିୟନ୍ତ୍ରଣ କରି ହିଁ ଧ୍ୟାନ କରାଯାଏ, ତେବେ ତା ମନରେ ସନ୍ଦେହ ହେବ କିପରି କାହିଁକି ଏଠାରେ ତ କୌଣସି ନିୟନ୍ତ୍ରଣ ନାହିଁ, ଶ୍ୱାସ ଲମ୍ବା ତ ଜାଣିନେଲେ ଲମ୍ବା, ଛୋଟ ତ ଜାଣିନେଲେ ଛୋଟ, ଏବଂ ଏହିପରି ଅନେକ ସଂଶୟ ମନରେ ଜାଗିବା ସ୍ୱାଭାବିକ। ଆହୁରି ଗୋଟିଏ ଅସୁବିଧା ମଧ୍ୟ ଆସିଥାଏ, ଏମିତି ତ ଯେକୌଣସି ପ୍ରକାର ସାଧନା ଆରମ୍ଭ କଲେ ଟିକିଏ ପ୍ରାରମ୍ଭିକ ଅସୁବିଧା ତ ଆସିବ ହିଁ। ଘରଦ୍ୱାର ଛାଡ଼ିକରି ଆସିଛନ୍ତି, ଏଠାକାର ବାତାବରଣରେ, ଏଠାକାର ଦୈନିକ କାର୍ଯ୍ୟକ୍ରମରେ, ଏଠାରେ ଯାହା କିଛି କରାଯାଉଛି ସେଥିରେ ସମ୍ମିଳିତ ହେବାକୁ ମନ ଚାହିଁବ ନାହିଁ। ମନ ଆପଣା ଏକ ସ୍ୱଭାବ ପାଶରେ ବାନ୍ଧି ହୋଇ ରହିଛି, ଏହିଭଳି ଶରୀର ମଧ୍ୟ ଆପଣା ଏକ ସ୍ୱଭାବ ପାଶରେ ଛନ୍ଦି ହୋଇ ରହିଛି। ଏବେ ତା'ର ଦୈନିକ ଆଚରଣ ବିରୁଦ୍ଧରେ ଆମେ କିଛି ହେଲେ କାମ କରିବାକୁ ଆରମ୍ଭ କରିଦେବା, ତେବେ ସେ ବିଦ୍ରୋହ କରିବ, ତାକୁ ଭଲ ଲାଗିବ ନାହିଁ, ଇଏ କ'ଣ କରିବାରେ ଲାଗିଲେ, ଏହିପରି ହେବ। ପ୍ରଥମ ଦିନ ଏହିପରି ହିଁ ହୋଇଥାଏ, କିନ୍ତୁ ଯେଉଁ କଥା ଅନ୍ୟ ସାଧନାମାନଙ୍କରେ ହୁଏ ନାହିଁ, ସେପରି ଅସୁବିଧା ଉତ୍ପନ୍ନ କରୁଥିବା ଘଟଣା ଏହି ସାଧନାରେ ଆହୁରି ଅଧିକ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନ ଅନେକ ଲୋକ ଆସି ଅଭିଯୋଗ କରନ୍ତି କି ବସିଲା କ୍ଷଣି ତ ମୋର ଗୋଡ଼ ଖୁବ୍ ଜୋରରେ ବଥେଇବାକୁ ଲାଗିଲା, କେହି କହେ ମୋ ମୁଣ୍ଡ ଫାଟିବାକୁ ଲାଗିଲା, କେହି କହେ ମୋ ଅଣ୍ଟା ଭାଙ୍ଗିବାକୁ ଲାଗିଲା, କେହି କହେ ମନ ବିଚଳିତ ହେବାକୁ ଲାଗିଲା, ମନ ହେଉଛି ଏଠୁ ପଳେଇ ଯାଆନ୍ତି, କେହି କହେ ଆଉ କିଛି ନାହିଁ ତ ଢୋଳ ଆସୁଛି, ଖୁବ୍ ଢୋଳ ଆସୁଛି, ଖୁବ୍ ନିଦ ଆସୁଛି, ଏହିପରି ଭିନ୍ନ ଭିନ୍ନ ପ୍ରକାରର ବାଧା ଆସେ। ତେଣୁ ବୁଝନ୍ତୁ ଏପରି କାହିଁକି ହେଲା, ଏହି ସାଧନା ବିଧିର କାରଣରୁ ଏପରି ହେଲା। ଯେହେତୁ ଶୁଦ୍ଧ ଶ୍ୱାସକୁ ସ୍ୱାଭାବିକ ଶ୍ୱାସକୁ ଯଥାଭୂତ ଯେପରି ଅଟେ ଠିକ୍ ସେହିପରି ବାସ୍ ସେହିପରି ଦେଖିବାର କାମ ଆରମ୍ଭ କଲେ କି ଏସବୁ ଅସୁବିଧା ଆସିବ ସମ୍ମୁଖକୁ। ଯଦି ଏହା ସହିତ କୌଣସି ଶବ୍ଦ ଯୋଡ଼ି ଦେଇଥାନ୍ତେ ତେବେ ଏହି ଅସୁବିଧା ଆସିନଥାନ୍ତା, ବା ଆସିଥାନ୍ତା ତ ବହୁତ କମ୍ ଆସିଥାନ୍ତା, ଶୀଘ୍ର ହଟିଯାଇଥାନ୍ତା। କୌଣସି କଳ୍ପନା ଯୋଡ଼ି ଦେଇଥିଲେ, କୌଣସି ରୂପ, କୌଣସି ଆକୃତି, ଏହାର ଧ୍ୟାନ କର, ଶ୍ୱାସର ସଙ୍ଗେ ସଙ୍ଗେ ଏହି ରୂପର ଧ୍ୟାନ କର, ଏହି ଆକୃତିର ଧ୍ୟାନ କର, ତାହେଲେ ମଧ୍ୟ ଅସୁବିଧା ଆସିନଥାନ୍ତା, ବା ଆସିଥିଲେ ବି ଖୁବ୍ ଶୀଘ୍ର ହଟିଯାଇଥାନ୍ତା। ଏହି କଥା ମୁଁ ମୋର ଅନୁଭବରୁ ଜାଣେ, କାରଣ ମୁଁ ସ୍ୱୟଂ ଏପରି କାମ କରିଛି, ଏବଂ ଅନେକ ସାଧକ ନିଜ ନିଜ ଅନୁଭବ ଶୁଣାନ୍ତି, ସେମାନଙ୍କ ଅନୁଭବରୁ ମଧ୍ୟ ଏ କଥାକୁ ବି ସ୍ୱୀକାର କରୁଛି କି ଏହିପରି ହୋଇଥାଏ। ଶ୍ୱାସକୁ ଜାଣିବା ସଙ୍ଗେ ସଙ୍ଗେ ଯଦି ଆମେ କୌଣସି ଶବ୍ଦ ଯୋଡ଼ିଦେବା, ବାରମ୍ବାର ବାରମ୍ବାର ସେହି ଶବ୍ଦକୁ ମନେ ମନେ ଆବୃତ୍ତି କରିବାକୁ ଲାଗିବା, ତେବେ ଆଜି ଯେଉଁ ଅସୁବିଧାମାନ ଆସିଲା ତାହା ଆଦୌ ଆସିବ ନାହିଁ, ଅଥବା ବହୁତ କମ୍ ଆସିବ। ଏଥିସହିତ କୌଣସି କାଳ୍ପନିକ ରଙ୍ଗ, ରୂପ, ଆକୃତି ବାରମ୍ବାର ମନରେ ଆଣିବାକୁ ଲାଗିଲେ, ତା'ର ଧ୍ୟାନ କରିବାକୁ ଲାଗିଲେ, ତାହେଲେ ମଧ୍ୟ ଏହିପରି ହେବ, ବାଧା ବହୁତ କମ୍ ଆସିବ। ଏହି କଥା ନିଜର ଅନୁଭବରୁ ଜାଣୁଛି, ଅନ୍ୟମାନଙ୍କର ଅନୁଭବକୁ ମଧ୍ୟ ସ୍ୱୀକାର କରୁଛି, ତଥାପି କହୁଛି ଶ୍ୱାସକୁ ଶୁଦ୍ଧ ରଖିବେ, ଏଥିସହିତ କୌଣସି ଶବ୍ଦ ଯୋଡ଼ିବେ ନାହିଁ, କୌଣସି ନାମ ନୁହେଁ, କୌଣସି ମନ୍ତ୍ର ନୁହେଁ, ଏହା ସହ କୌଣସି ରୂପ, କୌଣସି ଆକୃତି, କୌଣସି ପ୍ରକାରର କଳ୍ପନାର ଚିନ୍ତନ କରିବା ଆରମ୍ଭ କରିଦେବେ ନାହିଁ। ତେବେ ଏପରି ଅନ୍ତତଃ କାହିଁକି କରାଯାଉଛି, କ'ଣ କାରଣ ଅଛି? ବହୁତ ବଡ଼ କାରଣ ଅଛି। ଗୋଟିଏ କଥା ତ ଏହାକୁ ଖୁବ୍ ଭଲ ଭାବରେ ବୁଝିନେବା ଉଚିତ କି ଏହି ସାଧନା କାହିଁକି କରୁଛନ୍ତି, ଏହାର ଅନ୍ତିମ ଲକ୍ଷ୍ୟ କ'ଣ। ଯଦି ସାଧନାର ଅନ୍ତିମ ଲକ୍ଷ୍ୟ ଏହା ହୁଏ କି ଯେକୌଣସି ଉପାୟରେ ମୋତେ ନିଜ ମନକୁ ଏକାଗ୍ର କରିବାକୁ ହେବ, ନିଜ ମନକୁ ନିର୍ବିଚାର କରିବାକୁ ହେବ, ନିର୍ବିକଳ୍ପ କରିବାକୁ ହେବ, ଯଦି ମୋ ସାଧନାର ଅନ୍ତିମ ଲକ୍ଷ୍ୟ ଏହା ହୁଏ, ତେବେ ଏହି ଶ୍ୱାସକୁ ଜାଣିବା ସଙ୍ଗେ ସଙ୍ଗେ କୌଣସି ନା କୌଣସି ଶବ୍ଦ, କୌଣସି ନା କୌଣସି ନାମ, କୌଣସି ନା କୌଣସି ମନ୍ତ୍ର ଯୋଡ଼ି ହିଁ ଦେବା ଉଚିତ, କୌଣସି ନା କୌଣସି ରୂପ, କୌଣସି ନା କୌଣସି ଆକୃତି, କୌଣସି ନା କୌଣସି କଳ୍ପନା ଯୋଡ଼ି ହିଁ ଦେବା ଉଚିତ, କାମ ସହଜ ହୋଇଯିବ, ଖୁବ୍ ଶୀଘ୍ର ସେହି ଲକ୍ଷ୍ୟ ପ୍ରାପ୍ତ ହୋଇଯିବ। କିନ୍ତୁ ଏହି ମାର୍ଗରେ ଚାଲୁଥିବା ଲୋକଙ୍କୁ ଖୁବ୍ ଭଲ ଭାବେ ବୁଝି ନେବା ଉଚିତ କି ଚିତ୍ତକୁ ଏକାଗ୍ର କରିଦେବା, ନିର୍ବିଚାର କରିଦେବା, ନିର୍ବିକଳ୍ପ କରିଦେବା, ଏହା ଆମର ଅନ୍ତିମ ଲକ୍ଷ୍ୟ ନୁହେଁ। ଅନ୍ତିମ ଲକ୍ଷ୍ୟ ହେଲା ଚିତ୍ତକୁ ବିକାର ବିମୁକ୍ତ କରିନେବା, ନିର୍ବିଚାର ନୁହେଁ, ନିର୍ବିକାର କରିନେବା, ନିତାନ୍ତ ନିର୍ମଳ କରିନେବା। ଏବେ ଚିତ୍ତକୁ ନିର୍ବିକାର କରିବା ପାଇଁ ଚିତ୍ତର ଏକାଗ୍ରତା ସହାୟକ ହୋଇଥାଏ, ଏହା ଭଲ କଥା। ହେଲେ ଆମ ପାଇଁ ଏକାଗ୍ରତା ଏକ ସାଧନ ମାତ୍ର, ସାଧ୍ୟ ନୁହେଁ। ଆମ ପାଇଁ ସାଧ୍ୟ ହେଲା ଚିତ୍ତର ନିର୍ମଳତା, ନିର୍ବିକାରତା। ବିଭିନ୍ନ ଉପାୟରେ ଚିତ୍ତକୁ ଏକାଗ୍ର କରାଯାଇପାରେ। କୌଣସି ବିକାରର ଆଲମ୍ବନ ମାନେ ଆଶ୍ରୟ ନେଇକରି ମଧ୍ୟ ଚିତ୍ତକୁ ଏକାଗ୍ର କରାଯାଇପାରେ। ରାଗ ବା ଆସକ୍ତିର ଆଲମ୍ବନ ନେଇ ଚିତ୍ତକୁ ସମ୍ପୂର୍ଣ୍ଣ ଏକାଗ୍ର କରି ନିଆଯାଇପାରେ। ଦ୍ୱେଷର ଆଲମ୍ବନ ନେଇ ଚିତ୍ତକୁ ଏକାଗ୍ର କରି ନିଆଯାଇପାରେ। ମୋହର, ମୂଢ଼ତାର, ଅଜ୍ଞାନର ଆଲମ୍ବନ ନେଇ ଚିତ୍ତକୁ ଏକାଗ୍ର କରି ନିଆଯାଇପାରେ। ତାହା ଆମ କାମକୁ ଆସିବ ନାହିଁ। ଚିତ୍ତକୁ ନିର୍ମଳ କରିବାର ଅଛି। ଆମ ଜୀବନର ସବୁଠାରୁ ବଡ଼ ଅସୁବିଧା ଏହା କି ମନ ଏପରି ସ୍ୱଭାବ ପାଶରେ ବନ୍ଦୀ ହୋଇଯାଇଛି, ବାନ୍ଧି ହୋଇଯାଇଛି କି ଯେବେ ଦେଖ ତେବେ ବିକାର ଉତ୍ପନ୍ନ କରୁଛି ତଥା ବ୍ୟାକୁଳ ହେଉଛି, ବିକାର ଉତ୍ପନ୍ନ କରୁଛି, ବ୍ୟାକୁଳ ହେଉଛି। ବ୍ୟାକୁଳ ହେବାକୁ କେହି ଚାହୁଁନାହାନ୍ତି। ସମସ୍ତେ ଚାହୁଁଛନ୍ତି ବ୍ୟାକୁଳତାରୁ ମୁକ୍ତି ମିଳୁ, ଦୁଃଖରୁ ମୁକ୍ତି ମିଳୁ, ଚାହୁଁଛନ୍ତି ଦୁଃଖରୁ ମୁକ୍ତି ମିଳୁ, କିନ୍ତୁ କରୁଛନ୍ତି ଏହା କି ଯାହାଦ୍ୱାରା ଦୁଃଖ ବଢ଼ି ଚାଲୁଛି, ବ୍ୟାକୁଳତା ବଢ଼ି ଚାଲୁଛି, କାରଣ ବିକାର ପରେ ବିକାର ଉତ୍ପନ୍ନ କରି ଚାଲିଛନ୍ତି। ମନରେ ଉପୁଜୁଥିବା ପ୍ରତିଟି ବିକାର ଆମକୁ ବ୍ୟାକୁଳ କରିବ ହିଁ। ହୁଏତ କ୍ରୋଧ ଜାଗୁ, ଦ୍ୱେଷ ଜାଗୁ, ଈର୍ଷା ଜାଗୁ, ଭୟ ଜାଗୁ ବା ବାସନା ଜାଗୁ ଅଥବା ଅହଂକାର ଜାଗୁ, ଯେକୌଣସି ପ୍ରକାରର ଯେକୌଣସି ବିକାର ଚିତ୍ତରେ ଜାଗିଲେ ଆମ ଚିତ୍ତର ଶାନ୍ତି ନଷ୍ଟ ହୋଇଯିବ, ଆମେ ବ୍ୟାକୁଳ ହୋଇ ହିଁ ଯିବା। ଏହା ପ୍ରକୃତିର ଧରାବନ୍ଧା ନିୟମ। ବିକାର ଦୂର ହୋଇଗଲେ, ଯେବେ ଯେବେ ଯେଉଁ ଯେଉଁ ବିକାର ଦୂର ହେଲା ସେତିକି ସେତିକି ଶାନ୍ତି ଆସିଲା। ସବୁ ବିକାର ଦୂର ହୋଇଗଲେ ପୁରା ଶାନ୍ତି ଆସିଗଲା। ବାସ୍ତବ ଅର୍ଥରେ ଆମେ ଭିତରେ ସୁଖ ଶାନ୍ତିର ଅନୁଭବ କରିନେଲେ। ବିକାର ବି ବିଦ୍ୟମାନ ଥିବ, ଆଉ ଆମେ ମୁକ୍ତ ଅବସ୍ଥା ପର୍ଯ୍ୟନ୍ତ ପହଞ୍ଚିଯିବା। ଆମ ଉପରେ କାହାର କୃପା ହୋଇଯିବ, କାହାର ଅନୁକମ୍ପା ହୋଇଯିବ, କାହାର ଦୟା ହୋଇଯିବ। ଆରେ ଭାଇ, ମୁଁ ବି ଏକଥା ବହୁତ ଦିନ ପର୍ଯ୍ୟନ୍ତ ମାନି ଆସୁଥିଲି, କାହାର କୃପା ହୋଇଯାଉ, କାହାର କୃପା ହୋଇଯାଉ, କିନ୍ତୁ ହୁଏତ ନାହିଁ ନା। କୃପା କଲାବାଲା ପାଖରେ କୃପାର କ'ଣ ଅଭାବ? କାହିଁକି ସଂସାରର ସମସ୍ତ ଲୋକ ବିକାରଗ୍ରସ୍ତ? କାହିଁକି ସଂସାରର ସମସ୍ତ ଲୋକ ବ୍ୟାକୁଳ? କୃପା କରିବାବାଲା କାହିଁକି କୃପା କରି ଏହି ସମସ୍ତଙ୍କୁ ବିକାର ବିମୁକ୍ତ କରିଦେଉନାହାନ୍ତି? କାହିଁକି ଏହିସବୁ ଲୋକମାନେ ନିଜ ନିଜ ଦୁଃଖରୁ ମୁକ୍ତି ପାଇଯାଉନାହାନ୍ତି, ବ୍ୟାକୁଳତାରୁ ମୁକ୍ତି ପାଇଯାଉନାହାନ୍ତି, ପାଇପାରୁନାହାନ୍ତି ନା? ତେବେ ସ୍ପଷ୍ଟ ଅଟେ କି ପ୍ରତ୍ୟେକ ବ୍ୟକ୍ତିକୁ ନିଜ ନିଜ ବିକାରରୁ ମୁକ୍ତି ସ୍ୱୟଂ ନିଜ ପ୍ରୟାସ ଦ୍ୱାରା କରିବାକୁ ପଡ଼ିବ, ଆଉ ସେଥିପାଇଁ ଅନ୍ତର୍ମୁଖୀ ହେବାକୁ ପଡ଼ିବ। ବିକାର ଆମ ଭିତରେ ଜାଗୁଛି, ବାହାରେ ନୁହେଁ, ଘଟଣା ବାହାରେ ଘଟୁଛି। ଘଟଣା ବାହାରେ ଘଟିଲା ତ ଆମେ ଭିତରେ ବିକାର ଜଗାଇଲେ। ତେଣୁ ବିକାର ଯେଉଁଠି ଜାଗୁଛି ସେହି ଅବସ୍ଥାକୁ ଆମେ ସ୍ୱୟଂ ନ ଜାଣିଲେ ଏହି ବିକାର ଜଗାଉଥିବା ସ୍ୱଭାବକୁ ବଦଳାଇବା କିପରି? ଏବଂ ବିକାରର ସ୍ୱଭାବ ଭିତରେ ତ ଏତେ ଗଭୀର, ଖୁବ୍ ପରିଶ୍ରମ କରିବାକୁ ପଡ଼ିଥାଏ ନିଜର ବ୍ୟବହାରିକ ଧାରାକୁ, ଅନ୍ତର୍ମନର ବ୍ୟବହାରିକ ଧାରାକୁ, ସ୍ୱଭାବକୁ, ବିହେଭିଅର୍ ପ୍ୟାଟର୍ଣ୍ଣକୁ ବଦଳାଇବା ସହଜ କଥା ନୁହେଁ। ଏହି କାମ ନିଜ ଭିତରେ କରିବାକୁ ପଡ଼ିଥାଏ। ବାହାରର କୌଣସି କର୍ମକାଣ୍ଡ ଆମ ମନର ବିକାରକୁ ଗଭୀରତମ ପ୍ରଦେଶରୁ ବାହାର କରିଦେବ, ଏହା ଅସମ୍ଭବ କଥା। କୌଣସି ଅନ୍ୟ ବ୍ୟକ୍ତି ଆମ ମନର ବିକାରକୁ ଗଭୀରତମ ପ୍ରଦେଶରୁ ବାହାର କରିଦେବ, ଏହା ଅସମ୍ଭବ କଥା। ପ୍ରତ୍ୟେକ ବ୍ୟକ୍ତିକୁ ସ୍ୱୟଂ ନିଜର ପରିଶ୍ରମ ଦ୍ୱାରା, ନିଜର ପରାକ୍ରମ ଦ୍ୱାରା, ନିଜର ମେହନତ ଦ୍ୱାରା ନିଜ ଭିତରୁ ବିକାର ସମୂହର ମୂଳ ଉତ୍ପାଟନ କରିବାକୁ ହୋଇଥାଏ, ଏବଂ ଏହି ସମୁଦାୟ ରାସ୍ତା ଏହି କାମ ପାଇଁ ଉଦ୍ଦିଷ୍ଟ। ସତ୍ୟ କ'ଣ? ଭିତରର ସତ୍ୟ କ'ଣ? ଏହାକୁ ଜାଣିବା ପାଇଁ କାମ କରିବାକୁ ହେବ। ଆମକୁ କିଛି ମାଲୁମ ନାହିଁ, କିଛି ଜଣା ନାହିଁ, ମାନୁଛନ୍ତି ନିଶ୍ଚୟ। ଆମ ପରମ୍ପରାର ମାନ୍ୟତା ଏହା, ମାନ୍ୟତା ଏହା, ଏଣୁ ଆମେ ବି ମାନି ଚାଲିଛୁ। ଆମର ଶାସ୍ତ୍ର ଏହା କହେ, ଏହା କହେ, ଏଣୁ ଆମେ ବି ମାନି ଚାଲିଛୁ। ଭଗବାନ ବୁଦ୍ଧ ଏପରି କହିଛନ୍ତି, ଭଗବାନ ମହାବୀର ଏପରି କହିଛନ୍ତି, କିମ୍ବା କୃଷ୍ଣ ଏପରି କହିଛନ୍ତି, କିମ୍ବା ଖ୍ରୀଷ୍ଟ ଏପରି କହିଛନ୍ତି, କିମ୍ବା ମହମ୍ମଦ ଏପରି କହିଛନ୍ତି, ଏଣୁ ଆମେ ମାନି ଚାଲିଛୁ। ଅତି ବେଶୀ ହେବ ତ ଆମ ବୁଦ୍ଧି ଏପରି କହୁଛି, ଏକଥା ତର୍କସଙ୍ଗତ ଲାଗୁଛି, ଯୁକ୍ତିସଙ୍ଗତ ଲାଗୁଛି, ଏଣୁ ମାନି ଚାଲିଛୁ। ହୁଏତ ଅତି ଶ୍ରଦ୍ଧା ଯୋଗୁଁ ମାନି ଚାଲିଛନ୍ତି, କିମ୍ବା ବୁଦ୍ଧି ଦ୍ୱାରା ତର୍କ ବିତର୍କ କରି ମାନି ଚାଲିଛନ୍ତି, ଜାଣିନାହାନ୍ତି। ଜାଣିବା ଓ ମାନିବା ଭିତରେ ଆକାଶ ପାତାଳର ପ୍ରଭେଦ। ମାନିବା ଦ୍ୱାରା ଆମ ବିକାରର ସ୍ୱଭାବ, ବିକାର ନିର୍ମାଣ କରିବାର ସ୍ୱଭାବ ବଦଳିଯାଏ ନା। ଉପର ଉପର ସ୍ତରରେ ହୁଏତ ଟିକିଏ ବଦଳି ଯାଇପାରେ, କିନ୍ତୁ ଗଭୀରରେ ଥିବା ତା'ର ମୂଳ ବାହାରେ ନାହିଁ। ଜାଣିବାକୁ ଲାଗିଲେ, ଅନୁଭବ ହେବାକୁ ଲାଗିଲା, ତେବେ ଦେଖିବେ କିପରି ମୂଳରୁ ଆମେ ଆମ ବିକାର ସମୂହକୁ ବାହାର କରିବାରେ ଲାଗିଲେ। ଆମକୁ ଏହି କାମ କରିବାର ଅଛି। ନିଜ ସମ୍ବନ୍ଧରେ ସତ୍ୟ କ'ଣ ତାକୁ ଅନୁଭୂତି ଦ୍ୱାରା ଜାଣିବାର ଅଛି। ଯଦି ଆମେ ଏହି ଶ୍ୱାସ ସହିତ କୌଣସି ଶବ୍ଦ ଯୋଡ଼ି ଦିଅନ୍ତି, ତେବେ ଦୁଇଟି ବଡ଼ ଅସୁବିଧା ହୋଇଥାଏ। ଗୋଟିଏ ତ ଏହା କି କେଉଁ ଶବ୍ଦ ଯୋଡ଼ିବା, ଅଧିକ ମାତ୍ରାରେ ଏହା ହୋଇଥାଏ କି ଯେଉଁ ବ୍ୟକ୍ତି ଯେଉଁ ସମ୍ପ୍ରଦାୟର ହୋଇଥାଏ, ସେହି ସମ୍ପ୍ରଦାୟର ଯାହା ପ୍ରତି ଶ୍ରଦ୍ଧାଭାବ ଥାଏ, କୌଣସି ଦେବୀ, କୌଣସି ଦେବତା, କେହି ଈଶ୍ୱର, କେହି ବ୍ରହ୍ମ, କେହି ଆଲାମିଆ, କେହି ସନ୍ଥ, କେହି ମହାତ୍ମା, କେହି ଗୁରୁ, ବାସ୍ ତାଙ୍କରି ନାମ, ତାଙ୍କରି ନାମ ନେବା, ତାଙ୍କରି ନାମକୁ ବାରମ୍ବାର ବାରମ୍ବାର ଆବୃତ୍ତି କରିବା, ଯାହାଙ୍କ ପ୍ରତି ବହୁତ ଶ୍ରଦ୍ଧା ରହିଛି। ତେବେ ଗୋଟିଏ ସମ୍ପ୍ରଦାୟର ଶ୍ରଦ୍ଧାଭାଜନ ଅନ୍ୟ ସମ୍ପ୍ରଦାୟର ଶ୍ରଦ୍ଧାଭାଜନ ହୋଇପାରିବ ନାହିଁ। ଅନ୍ୟ ସମ୍ପ୍ରଦାୟ ଲୋକ କହିବେ, ଏହି ନାମ ଆମେ କାହିଁକି ଆବୃତ୍ତି କରିବୁ, ଆମେ ତ ନିଜ ସମ୍ପ୍ରଦାୟରେ ଯାହାଙ୍କ ପ୍ରତି ଆମ ସମ୍ପ୍ରଦାୟର ଶ୍ରଦ୍ଧା ଅଛି ତାଙ୍କ ନାମ ଜପ କରିବୁ। ତେବେ କଥା ତ ସାର୍ବଜନୀନ ହେଲା ନାହିଁ, ଯେଉଁ ନାମ ଦେବା ସମସ୍ତେ ତାକୁ ବ୍ୟବହାର କରିପାରିବେ ନାହିଁ। ଏବଂ ଧର୍ମ ତ ସର୍ବଦା ସାର୍ବଜନୀନ, ଧର୍ମ ସାମ୍ପ୍ରଦାୟିକ ହୁଏ ନା। ଯେଉଁଠି ସମ୍ପ୍ରଦାୟ ସହ ଯୋଡ଼ି ହେଲା କି ଜାଣିବେ ଧର୍ମ ଧର୍ମ ହୋଇ ରହିଲା ନାହିଁ, ତା'ର ଶୁଦ୍ଧତା ନଷ୍ଟ ହୋଇଗଲା। ଧର୍ମ ଓ ସମ୍ପ୍ରଦାୟ ଉଭୟ ସମ୍ପୂର୍ଣ୍ଣ ପୃଥକ। ଏହା ତ ଆମ ଦେଶର ବଡ଼ ଦୁର୍ଭାଗ୍ୟର ବିଷୟ ହେଲା କି ବିଗତ 2000 ବର୍ଷର ଅନ୍ଧକାରରେ ଆମେ ସମ୍ପ୍ରଦାୟ ଓ ଧର୍ମ ଏହି ଦୁଇଟିକୁ ପର୍ଯ୍ୟାୟବାଚୀ ଶବ୍ଦରେ ପରିଣତ କରିଦେଲେ। ଧର୍ମ କହିଲେ ତା'ର ଅର୍ଥ ସମ୍ପ୍ରଦାୟ ବୋଲି ବୁଝାଯିବାକୁ ଲାଗିଲା, ଏବଂ ସମ୍ପ୍ରଦାୟକୁ ଧର୍ମ ବୋଲି ମାନିବାକୁ ଲାଗିଲେ। ଏହି 10 ଦିନରେ ବାରମ୍ବାର ହିନ୍ଦୁ ଶବ୍ଦ ଧର୍ମ ଶବ୍ଦର ବ୍ୟବହାର କରାଯିବ। କେହି ଭୁଲରେ ମଧ୍ୟ ଏପରି ବୁଝିନେବେ ନାହିଁ କି ହିନ୍ଦୁ ଧର୍ମର କଥା କୁହାଯାଉଛି, କି ବୌଦ୍ଧ ଧର୍ମର କଥା କୁହାଯାଉଛି, କିମ୍ବା ଜୈନ ଧର୍ମର, କିମ୍ବା ଇସାଈ ଧର୍ମର, ଅଥବା ଶିଖ ଧର୍ମର, ବା ପାର୍ସି ଧର୍ମର, ଆଦୌ ନୁହେଁ, ଧର୍ମର କଥା କୁହାଯାଉଛି। 10 ଦିନ ଧରି ଏହା ହିଁ ବୁଝିବେ କି ଧର୍ମର ନିଜର ଏକ ଅସ୍ତିତ୍ୱ ରହିଛି, ସ୍ୱତନ୍ତ୍ର ଅସ୍ତିତ୍ୱ ରହିଛି, ଏବଂ ସେହି ଅସ୍ତିତ୍ୱ ହିଁ ଧର୍ମର ଯଥାର୍ଥ ଅସ୍ତିତ୍ୱ, ଯେତେବେଳେ ତା ସହ ଏହି ଶବ୍ଦ ଯୋଡ଼ି ହୋଇଯାଆନ୍ତି। ହିନ୍ଦୁ ଧର୍ମ, ବୌଦ୍ଧ ଧର୍ମ, ଜୈନ ଧର୍ମ, ଇସାଈ ଧର୍ମ, ସେ ତା'ର ଅସ୍ତିତ୍ୱ ହରାଇ ବସେ, ସମ୍ପ୍ରଦାୟ ପ୍ରମୁଖ ହୋଇଯାଏ, ଧର୍ମ ଗୌଣ ହୋଇଯାଏ। ହିନ୍ଦୁ ପ୍ରମୁଖ ହୋଇଯିବ, ଧର୍ମ ଗୌଣ ହୋଇଯିବ। ବୌଦ୍ଧ ପ୍ରମୁଖ ହୋଇଯିବ, ଧର୍ମ ଗୌଣ ହୋଇଯିବ। ଏହିପରି ଜୈନ ପ୍ରମୁଖ ହୋଇଯିବ, ଶିଖ ପ୍ରମୁଖ ହୋଇଯିବ, ଇସାଈ ପ୍ରମୁଖ ହୋଇଯିବ, ଧର୍ମ ଗୌଣ ହୋଇଯିବ। ଧର୍ମର ପ୍ରମୁଖତା ହିଁ ଆମକୁ ଧର୍ମବାନ କରିବ। ତେଣୁ ଏହି କଥାକୁ ଖୁବ୍ ଭଲ ଭାବରେ ବୁଝନ୍ତୁ। ଭାରତର ପ୍ରାଚୀନ ଭାଷାରେ, ଭାରତର ପ୍ରାଚୀନ ଜନସାଧାରଣରେ ଧର୍ମ ଶବ୍ଦ କିପରି ବୁଝାଯାଉଥିଲା। ଧର୍ମ ଶବ୍ଦ କୁହାଯାଉଥିଲା ସତ୍ୟକୁ, ଋତକୁ, ପ୍ରକୃତିର ନିୟମକୁ, ନିସର୍ଗର ନିୟମକୁ, ବିଧିର ବିଧାନକୁ, ସ୍ୱଭାବକୁ, ଏହାକୁ ଧର୍ମ କୁହାଯାଉଥିଲା। ଯେପରି ଅଗ୍ନିର ଧର୍ମ ଜଳିବା ଓ ଜଳାଇବା, ଅର୍ଥାତ୍ ଅଗ୍ନିର ସ୍ୱଭାବ ଜଳିବା ଓ ଜଳାଇବା, ଏଥିରେ ହିନ୍ଦୁତ୍ୱର କି ବୌଦ୍ଧତ୍ୱର କି ଜୈନତ୍ୱର କୌଣସି କଥା ନାହିଁ। ଅଗ୍ନିର ଧର୍ମ ଜଳିବା ଓ ଜଳାଇବା ଏହା ତା'ର ସ୍ୱଭାବ ଅଟେ। ଏହି ସ୍ୱଭାବ ନଥିଲେ, ଏହି ଧର୍ମ ନଥିଲେ ଅଗ୍ନି ଅଗ୍ନି ନୁହେଁ। ଏହିପରି କହିପାରିବା ବରଫର ଧର୍ମ ଶୀତଳ ହେବା ଓ ଶୀତଳ କରିବା, ଯଦି ତାହା ଶୀତଳ ନଥାଏ ତଥା ଶୀତଳ ନ କରେ ତେବେ ବରଫ ନୁହେଁ। ଏହି ଗୁଣ ଧର୍ମ ସ୍ୱଭାବ ଥିଲେ ହିଁ ବରଫ ହେବ। ଏହିପରି ବିକାରର ନିଜର ଗୁଣ ଧର୍ମ ସ୍ୱଭାବ ରହିଛି, ସେହି ଗୁଣ ଧର୍ମ ସ୍ୱଭାବ ହେଲା ଏହା ବ୍ୟାକୁଳ କରେ ଓ ଅନ୍ୟକୁ ବ୍ୟାକୁଳ କରାଏ, ନିଜେ ବି ବ୍ୟାକୁଳ ହୁଏ ଓ ଅନ୍ୟକୁ ବ୍ୟାକୁଳ କରାଏ। ଯେପରି ଅଗ୍ନି ସ୍ୱୟଂ ଜଳେ ଅନ୍ୟକୁ ମଧ୍ୟ ଜଳାଏ, ଠିକ୍ ଏହିପରି କ୍ରୋଧ ଜାଗିଯିବ, ତେବେ ଯାହା କାହାର ମନରେ କ୍ରୋଧ ଜାଗୁ ତାକୁ ହିଁ ବ୍ୟାକୁଳ କରିଦେବ, ସେ ନିଜକୁ ହିନ୍ଦୁ ବୋଲି କହି ବୁଲୁଥାଉ, ବୌଦ୍ଧ କହି ବୁଲୁଥାଉ, ଖ୍ରୀଷ୍ଟିଆନ କହି ବୁଲୁଥାଉ, ଜୈନ କହି ବୁଲୁଥାଉ, ଶିଖ କହି ବୁଲୁଥାଉ, ଭାରତୀୟ କହି ବୁଲୁଥାଉ, ବର୍ମୀ କହିଏ ତ କିଛି ଫରକ ପଡ଼ିବାର ନାହିଁ। କ୍ରୋଧ ଜାଗ୍ରତ ହୋଇଛି ତ ପ୍ରକୃତିର ଧରାବନ୍ଧା ନିୟମ କି ଯେଉଁ ବ୍ୟକ୍ତିଠାରେ ଜାଗ୍ରତ ହେବ ତାକୁ ଜଳେଇବ, ଏବଂ ଜଳେଇକରି କେବଳ ସେହି ବ୍ୟକ୍ତିକୁ ହିଁ ବ୍ୟାକୁଳ କରିବ ନାହିଁ, ଯେଉଁ ବ୍ୟକ୍ତିଠାରେ ଜାଗ୍ରତ ହୋଇଥିବ ତାର ଆଖପାଖ ସାରା ବାତାବରଣକୁ ଜଳାଇବ, ସମସ୍ତଙ୍କୁ ସନ୍ତାପିତ କରିଦେବ। ଯିଏ ତାର ସମ୍ପର୍କରେ ଆସିବ ସେ ବ୍ୟାକୁଳ ହୋଇଯିବ। ଏହା ପ୍ରକୃତିର ଧରାବନ୍ଧା ନିୟମ। କ୍ରୋଧ ଜାଗିଲା ଏବଂ ଏହି ପ୍ରକାର କୌଣସି ବିକାର ଜାଗିଲେ ତେବେ ଆମେ ତାର କୌଣସି ଲେବୁଲ ଲଗାଇ ପାରିବା ନାହିଁ, ତା ଉପରେ କୌଣସି ନାମାଙ୍କନ କରିପାରିବା ନାହିଁ କି ଏ ଯେଉଁ କ୍ରୋଧ ଜାଗିଲା ଇଏ ହିନ୍ଦୁ କ୍ରୋଧ, ଇଏ କ୍ରୋଧ ଜାଗିଲା ଏହା ମୁସଲିମ କ୍ରୋଧ, ଏହା ଇସାଇ କ୍ରୋଧ କି ଜୈନ କ୍ରୋଧ। ଆରେ କ୍ରୋଧ କ୍ରୋଧ, ଏହା ଏକ ସାର୍ବଜନୀନ ରୋଗ, କୌଣସି ଏକ ସମ୍ପ୍ରଦାୟ ବିଶେଷର, କୌଣସି ଏକ ବର୍ଣ୍ଣ ବିଶେଷର, କୌଣସି ଏକ ଜାତି ବିଶେଷର ରୋଗ ନୁହେଁ, ସମସ୍ତଙ୍କର ରୋଗ। ଯେଉଁ ଯେଉଁ ବ୍ୟକ୍ତି ନିଜ ଭିତରେ ବିକାର ଜଗାଇବେ ବ୍ୟାକୁଳ ହେବେ ହିଁ ହେବେ। ଯେଉଁ ବ୍ୟାକୁଳତା ଆସିଲା କ୍ରୋଧ ଜଗାଇବା ଦ୍ୱାରା ବ୍ୟାକୁଳତା ଆସିଲା, ତାକୁ କିପରି ଲେବୁଲ ଲଗାଇବା କି ଏହା ହିନ୍ଦୁ ବ୍ୟାକୁଳତା ଆସିଲା କି ମୁସଲମାନ ବ୍ୟାକୁଳତା ଆସିଲା କି ଜୈନ ଆସିଲା କି ବୌଦ୍ଧ ଆସିଲା, ବ୍ୟାକୁଳତା ବ୍ୟାକୁଳତା ରୋଗ ଅଟେ ନା, ବ୍ୟାକୁଳ କରିବ ହିଁ। ଏବଂ ଏହି ରୋଗ ହଟିଗଲା ତ ବିକାର ବାହାରିଗଲା, ବ୍ୟାକୁଳତା ଦୂର ହୋଇଗଲା, ଭିତରେ ଖୁବ୍ ସୁଖ ଶାନ୍ତି ଆସିଲା, ତେବେ କେଉଁ ଲେବୁଲ ଲଗାଇବା? ଏବେ ଯେଉଁ ସୁଖ ଶାନ୍ତି ଆସିଲା ତାହା ତ ବୌଦ୍ଧ ଆସିଲା, ଆଉ ପୁଣି ଆସିଲା ତ ହିନ୍ଦୁ ଆସିଲା କି ଜୈନ ଆସିଲା କି ଖ୍ରୀଷ୍ଟିଆନ ଆସିଲା, କେଉଁ ଲେବୁଲ ଲଗାଇବା? ଏହା ତ ସାର୍ବଜନୀନ କଥା। ଧର୍ମକୁ ଭାରତରେ ଏହି ରୂପରେ ଦେଖାଯାଉଥିଲା, ଏହା ବିଧାନ ଅଟେ, ନିୟମ ଅଟେ, ପ୍ରକୃତିର ନିୟମ। ସେହି ନିୟମ ଅନୁସାରେ ନିଜ ଜୀବନକୁ ଗଢ଼ି ତୋଳିବାକୁ ଆରମ୍ଭ କରିଦେବା। ପ୍ରକୃତି ଚାହୁଁନାହିଁ କି ମୁଁ ମୋ ଭିତରେ ବିକାର ଉପୁଜାଏଁ, ନିସର୍ଗର ନିୟମ ଚାହୁଁନାହିଁ, ଧର୍ମ ଚାହୁଁନାହିଁ କି ଆମେ ଆମ ଭିତରେ ବିକାର ଉପୁଜାଉଁ। କାରଣ ଏହା ସ୍ପଷ୍ଟ ଅଟେ କି ବିକାର ଉପୁଜାଇବା କ୍ଷଣି ଆମକୁ ଦଣ୍ଡ ମିଳିବାକୁ ଲାଗୁଛି, ପ୍ରକୃତି ଆମକୁ ଦଣ୍ଡ ଦେବାକୁ ଲାଗୁଛି। ପ୍ରକୃତି ଚାହୁଁଛି କି ଆମେ ଆମ ଚିତ୍ତକୁ ବିକାରବିହୀନ ରଖୁ, କାରଣ ବିକାରରୁ ବିହୀନ କରିବା କ୍ଷଣି ପ୍ରକୃତି ଆମକୁ ପୁରସ୍କାର ଦେବାକୁ ଆରମ୍ଭ କରିଦେଉଛି, ଖୁବ୍ ସୁଖ ଶାନ୍ତି ଦେଉଛି, ସମସ୍ତଙ୍କ ପାଇଁ ଏକ ପ୍ରକାରର କଥା। ତେଣିକି ଜଣେ ହିନ୍ଦୁ ହେଉ, ବୌଦ୍ଧ ହେଉ, ଜୈନ ହେଉ, ଶିଖ ହେଉ, ଖ୍ରୀଷ୍ଟିଆନ ହେଉ, କିଛି ଫରକ ପଡ଼ିଲା ନାହିଁ ନା। ତେଣୁ ରୋଗ ଆମର ସାର୍ବଜନୀନ, ଏହାର ଚିକିତ୍ସା କେବେ ସାମ୍ପ୍ରଦାୟିକ ହୋଇପାରିବ ନାହିଁ, ସାର୍ବଜନୀନ ରୋଗର ଚିକିତ୍ସା ସାର୍ବଜନୀନ ହିଁ ହେବ। ତେବେ ଯେତେବେଳେ ଆମେ ଶ୍ୱାସ ସହିତ କୌଣସି ସାମ୍ପ୍ରଦାୟିକ କଥା ଯୋଡ଼ିଦେଲେ ତାହେଲେ ଚିକିତ୍ସା ଠିକ୍ ଚିକିତ୍ସା ହେଲା ନାହିଁ। କୌଣସି ନାମ ଯୋଡ଼ିଦେଲେ, କୌଣସି ରୂପ ବା ଆକୃତି ଯୋଡ଼ିଦେଲେ, ତେବେ କାହାର ଆକୃତି ଯୋଡ଼ିବା? କୌଣସି ଦେବୀଙ୍କର, ଦେବତାଙ୍କର, ଈଶ୍ୱରଙ୍କର, ବ୍ରହ୍ମଙ୍କର, ସନ୍ଥଙ୍କର, ମହାପୁରୁଷଙ୍କର, ଯାହାଙ୍କ ପ୍ରତି ବହୁତ ଶ୍ରଦ୍ଧା ରହିଛି ତାଙ୍କର ସିନା ଯୋଡ଼ିବା? ତେବେ ପ୍ରତ୍ୟେକ ସମ୍ପ୍ରଦାୟର ଅଲଗା ଅଲଗା ଶ୍ରଦ୍ଧାଭାଜନ, ତେଣୁ ସାର୍ବଜନୀନ କଥା କେଉଁଠି ହେଲା? ଏହା ହେଲା ମୋଟା ମୋଟା କାରଣ, ପ୍ରମୁଖ କାରଣ ନୁହେଁ। ପ୍ରମୁଖ କାରଣ ତ ଅନ୍ୟ କିଛି, ଶୁଦ୍ଧ ଶ୍ୱାସର କାମ କାହିଁକି କରିବେ? କୌଣସି ଶବ୍ଦ ଯୋଡ଼ିଦେଲେ ଦେଖିବେ କି ଧୀରେ ଧୀରେ ଶ୍ୱାସକୁ ଜାଣିବା କାମ ବନ୍ଦ ହୋଇଗଲା, ଓ ସେହି ଶବ୍ଦକୁ ହିଁ ବାରମ୍ବାର ମନରେ ଆବୃତ୍ତି କରି କରି ମନ ଏକାଗ୍ର ହୋଇଗଲା, ମନ ତ ଏକାଗ୍ର ହୋଇଗଲା। ଆମକୁ ନିଜ ଭିତରେ ସେହି ଗଭୀରତା ପର୍ଯ୍ୟନ୍ତ ଯିବାକୁ ଥିଲା ଯେଉଁଠି ବିକାର ସମୂହର ଉତ୍ପତ୍ତି ହେଉଛି, ସେହି ଉତ୍ପତ୍ତି ହେବାର କାରଣକୁ ଅନୁଭୂତି ଦ୍ୱାରା ବୁଝିବାର ଥିଲା ଏବଂ ତା'ର ନିବାରଣ କରିବାକୁ ଥିଲା, ସେ କାମ ବନ୍ଦ ହୋଇଗଲା, ଚିତ୍ତ ତ ଏକାଗ୍ର ହୋଇଗଲା। ଏହିପରି କୌଣସି ଆକୃତିର ଧ୍ୟାନ ତା ସହ ଯୋଡ଼ିଦେଲେ ଶ୍ୱାସକୁ ଜାଣିବା ଧୀରେ ଧୀରେ ବନ୍ଦ ହୋଇଯିବ, ସେହି ଆକୃତି ପ୍ରମୁଖ ହୋଇଯିବ ଏବଂ ମନ ପୂରାପୂରି ତହିଁରେ ବୁଡ଼ିଯିବ, ସମାହିତ ହୋଇଯିବ, ଚିତ୍ତ ଏକାଗ୍ର ହୋଇଗଲା। ଆମକୁ ଏହି ଯେଉଁ କାମ କରିବାକୁ ଥିଲା କି ନିଜ ବିଷୟରେ ସତ୍ୟକୁ ଜାଣି ନିଜ ଭିତରେ କେଉଁଠି ବିକାର ଉତ୍ପନ୍ନ ହେଲା, କେବେ ଜାଗିଲା, କିପରି ଜାଗିଲା, କାହିଁକି ଜାଗିଲା, ତାକୁ କିପରି ଦୂର କରାଯିବ, ଏ ସମସ୍ତ କଥା ଛାଡ଼ି ହୋଇଗଲା। ଏସବୁ ଛାଡ଼ି ହେବା ସଙ୍ଗେ ସଙ୍ଗେ ମୁକ୍ତିର ମାର୍ଗ ମଧ୍ୟ ଛାଡ଼ି ହୋଇଗଲା। ଏଥିପାଇଁ କୌଣସି ଶବ୍ଦ, କୌଣସି ନାମ, କୌଣସି ମନ୍ତ୍ର ଯୋଡ଼ିବାକୁ ଦିଆଯାଉନି, କୌଣସି ରୂପ, କୌଣସି ଆକୃତି ଯୋଡ଼ିବାକୁ ଦିଆଯାଉନି। ଏ ସମ୍ପ୍ରଦାୟର ଯୋଡ଼ ନାହିଁ, ଆମ ସମ୍ପ୍ରଦାୟର ଯୋଡ଼, ଏପରି କହୁଥିବା ବ୍ୟକ୍ତି ତ ଭ୍ରାନ୍ତିରେ ପକାଉଥିବା ବ୍ୟକ୍ତି, ସେ ସାମ୍ପ୍ରଦାୟିକ ବାଡ଼ ଭିତରେ ଥିବା ବ୍ୟକ୍ତି ବାନ୍ଧିବାକୁ ଚାହୁଁଛି, ଅନ୍ୟ ବାଡ଼ରୁ ବାହାର କରି ନିଜ ବାଡ଼ ଭିତରେ ବନ୍ଦ କରିବାକୁ ଚାହୁଁଛି। ତେଣୁ କୌଣସି ନାମ ନୁହେଁ, କୌଣସି ସମ୍ପ୍ରଦାୟର ନାମ ନୁହେଁ, ରୂପ ନୁହେଁ, ଆକୃତି ନୁହେଁ, ଶୁଦ୍ଧ ଶ୍ୱାସର ସହାୟତାରେ। ଏବେ ବୁଝନ୍ତୁ ଶୁଦ୍ଧ ଶ୍ୱାସର ସହାୟତାରେ କ'ଣ ମିଳିବ? ଶୁଦ୍ଧ ଶ୍ୱାସର ସାହାଯ୍ୟ ନେଇ ଚାଲୁ ଚାଲୁ ନିଜ ଭିତରେ ନିଜ ସମ୍ବନ୍ଧରେ ଯେଉଁ ସବୁ ସତ୍ୟ ରହିଛି ସେସବୁ ଉଜାଗର ହେବା ଆରମ୍ଭ ହୋଇଯିବ, ଅନୁଭୂତିର ସ୍ତରରେ ଉଜାଗର ହେବା ଆରମ୍ଭ ହୋଇଯିବ। ନିଜ ସମ୍ବନ୍ଧରେ ସତ୍ୟ କ'ଣ? ନିଜ ସମ୍ବନ୍ଧରେ ଯେଉଁ ସତ୍ୟ ରହିଛି ଏଇ ପୁରା ଶରୀର ସ୍କନ୍ଧ ବୁଦ୍ଧି ସ୍ତରରେ କହୁଥାନ୍ତୁ, ଶରୀର ମୁଁ ନୁହେଁ, ମୋର ନୁହେଁ, ମୋର ଆତ୍ମା ନୁହେଁ, ଶରୀର ଭିନ୍ନ, ଆତ୍ମା ଭିନ୍ନ, କାରଣ ପିଲାଦିନରୁ ଏହିପରି ଶୁଣି ଶୁଣି ଆସିଛନ୍ତି, ସେସବୁର ପ୍ରଲେପ ଲାଗିଛି। ଭିତରେ ଯାଇ ଦେଖିବେ ତ ଜଣାପଡ଼ିବ କି ସତ୍ୟ ଏହା କି ବ୍ୟବହାର ଜଗତରେ ଏହି ଶରୀର ହିଁ ମୁଁ ହୋଇଯାଇଛି, ଶରୀର ମୋର ହୋଇଯାଇଛି, ଏ ଶରୀର ପ୍ରତି ଏପରି ତାଦାତ୍ମ୍ୟ ସ୍ଥାପିତ କରିନେଇଛି, ମୁଁ ମୋର ମୁଁ ମୋର, ଏବଂ ଏତେ ଆସକ୍ତି ଉତ୍ପନ୍ନ କରିନେଇଛି କି ଏହାରି ଯୋଗୁଁ, ଏହି ଆସକ୍ତି ଯୋଗୁଁ ଅସ୍ଥିରତା ପରେ ଅସ୍ଥିରତା ଉତ୍ପନ୍ନ କରୁଛି, ଅଶାନ୍ତି ପରେ ଅଶାନ୍ତି ଉତ୍ପନ୍ନ କରୁଛି, ବିକାର ଉତ୍ପନ୍ନ ହେଉଛି, ବ୍ୟାକୁଳ ହୋଇଯାଉଛି। ଠିକ୍ ଏହିପରି ଏ ଚିତ୍ତସ୍କନ୍ଧ ଉପରେ ଉପରେ ବୁଦ୍ଧି ସ୍ତରରେ ଖୁବ୍ କହୁଥାନ୍ତି କି ଏ ଚିତ୍ତ, ଏହି ମନ ମୁଁ ନୁହେଁ, ଏ ମୋର ନୁହେଁ, ଏ ମୋର ଆତ୍ମା ନୁହେଁ, ଆରେ ଏହା ତ ନଶ୍ୱର ଅଟେ, ଭଙ୍ଗୁର ଅଟେ। ଯେପରି ଶରୀର ନଶ୍ୱର ଓ ଭଙ୍ଗୁର, ସେହିପରି ଏହା ମଧ୍ୟ ନଶ୍ୱର ଓ ଭଙ୍ଗୁର। ଏହା ତ ଉପରେ ଉପରେ ମାନି ନେବାର କଥା ହେଲା। ଯେବେ ଜାଣିବାକୁ ଲାଗିବେ, ଭିତରକୁ ଯିବା ପରେ ଜଣାପଡ଼ିବ କି ବ୍ୟବହାର ନିମିତ୍ତ ସତ୍ୟ ଏହା କି ଏହି ମନ, ଏହି ଚିତ୍ତ ହିଁ ମୁଁ ହୋଇଯାଇଛି, ମୋର ହୋଇଯାଇଛି। ଏହା ପ୍ରତି କେତେ ଗଭୀର ତାଦାତ୍ମ୍ୟ ସ୍ଥାପିତ ହୋଇଯାଇଛି, କେତେ ଗଭୀର ଆସକ୍ତି ଉତ୍ପନ୍ନ ହୋଇଯାଇଛି, ଏବଂ ଏହି ଆସକ୍ତି ଯୋଗୁଁ କେତେ ଅସ୍ଥିରତା ଉତ୍ପନ୍ନ କରିବାକୁ ଲାଗିଛନ୍ତି, କେତେ ବ୍ୟାକୁଳତା ଉତ୍ପନ୍ନ କରିବାକୁ ଲାଗିଛନ୍ତି, କେତେ ଗଣ୍ଠି ବାନ୍ଧିବାକୁ ଲାଗିଛନ୍ତି। ନିଜ ଭିତରେ ଏହିସବୁ ସତ୍ୟ ରହିଛି। ଶରୀର ସମ୍ବନ୍ଧରେ ସବୁ ସତ୍ୟ ଜାଣିଯିବେ, ଚିତ୍ତ ସମ୍ବନ୍ଧରେ ସବୁ ସତ୍ୟ ଜାଣିଯିବେ, ତେବେ ନିଜେ ନିଜ ସମ୍ବନ୍ଧରେ ସବୁ ଜାଣିଯିବେ। ଏହାକୁ ପୁରୁଣା ଭାଷାରେ କୁହାଯାଇଛି ଆତ୍ମଦର୍ଶନ। ଆତ୍ମଦର୍ଶନର ଅର୍ଥ ସ୍ୱଦର୍ଶନ, ଯାହାକୁ ମୁଁ 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 ବୋଲି କହିଚାଲିଛନ୍ତି ତାକୁ ଅନୁଭୂତି ସାହାଯ୍ୟରେ ଜାଣନ୍ତୁ, ତାହା ହିଁ ଆତ୍ମଦର୍ଶନ, ତାହା ହିଁ ସ୍ୱଦର୍ଶନ। ଏହାକୁ ହିଁ କୁହାଯାଇଛି ସତ୍ୟ ଦର୍ଶନ। ସତ୍ୟ ବିନା ଅନୁଭୂତି କରିଥିବା କୌଣସି କଥାକୁ ସତ୍ୟ ମାନିନେବା ଭାରତରେ ସତ୍ୟ କୁହାଯାଉନଥିଲା। ଅନୁଭୂତିରୁ ଯେଉଁ ସତ୍ୟକୁ ଜାଣିଲି ମୋ ନିମିତ୍ତ, ତାହା ହିଁ ସତ୍ୟ। ଅନ୍ୟ କାହାକୁ ଅନୁଭବ ହେଲା ଏହା ତା ପାଇଁ ସତ୍ୟ, ମୋ ପାଇଁ ସତ୍ୟ ନୁହେଁ। ମୁଁ ତ କେବଳ ତା'ର କଳ୍ପନା କରିବି, ମୋତେ ମୋ ଅନୁଭୂତିରେ କ'ଣ ମାଲୁମ ହେଉଛି। ତେଣୁ ଅନ୍ତର୍ମୁଖୀ ଏଇଥିପାଇଁ ହେଉଛନ୍ତି କି ସତ୍ୟର ଦର୍ଶନ କରିବେ, ଆତ୍ମଦର୍ଶନ କରିବେ, ସ୍ୱଦର୍ଶନ କରିବେ। ନିଜ ସମ୍ବନ୍ଧରେ ସତ୍ୟ କ'ଣ, କାହାକୁ ମୁଁ 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 କରି ଚାଲିଛନ୍ତି, ମୋର ମୋର କରି ଚାଲିଛନ୍ତି, ତାକୁ ଅନୁଭବରୁ ଜାଣିବେ। ଏହା ଏହି ପ୍ରବଚନରୁ ନୁହେଁ, ପୁସ୍ତକରୁ ନୁହେଁ, ତର୍କ ବିତର୍କରୁ ନୁହେଁ, ବାଦବିବାଦରୁ ନୁହେଁ, ଅନୁଭବରୁ ଜାଣିବେ। ଶରୀର ଅଛି, ଚିତ୍ତ ରହିଛି, ଅନ୍ତର୍ମୁଖୀ ହେବେ ତ ଦେଖିବେ କେଉଁଭଳି ଗୋଟିଏ ଅନ୍ୟଟି ସହିତ ମିଶାମିଶି ହୋଇ ରହିଛି, ଏହାକୁ ଅଲଗା କରାଯାଇପାରିବ ନାହିଁ। କେଉଁଭଳି ଗୋଟିଏ ଅନ୍ୟଟିକୁ ପ୍ରଭାବିତ କରୁଛି, ଗୋଟିଏ ଅନ୍ୟଟି ଦ୍ୱାରା ପ୍ରଭାବିତ ହେଉଛି, କିଭଳି ପରସ୍ପର ପ୍ରତିକ୍ରିୟା କରୁଛନ୍ତି, ଏବଂ ଭିତରେ ଭିତରେ ଏହି ପ୍ରତିକ୍ରିୟାଗୁଡ଼ିକର ପ୍ରବାହ ଚାଲୁଛି, ଅନ୍ତର୍ପ୍ରବାହ ଚାଲୁଛି, ବିପରୀତ ସ୍ରୋତ ସ୍ରୋତ କେତେ କେଜାଣି ପ୍ରବାହିତ ହୋଇଚାଲିଛି, ଏବଂ ତା ଯୋଗୁଁ କିପରି ବିକାର ଉପୁଜୁଛନ୍ତି, ବିକାର ପରେ ବିକାର ଉତ୍ପନ୍ନ ହୋଇଚାଲିଛି, ଏବଂ ଆମେ ବ୍ୟାକୁଳ ହୋଇଚାଲିଛନ୍ତି। ଏ ସମସ୍ତ କଥା ପ୍ରବଚନରୁ ବୁଝି ହୁଏ ନାହିଁ, ଏ ସମସ୍ତ କଥା ଏହି ଶ୍ୱାସ ସାହାଯ୍ୟରେ ଆଗକୁ ବଢ଼ିବେ ତେବେ ଖୁବ୍ ବୁଝିବାକୁ ଲାଗିବେ, ଏବଂ ଅନୁଭବରୁ ବୁଝିବାକୁ ଲାଗିବେ। ପୁଣି ଏହି ଉଭୟଙ୍କର ଉର୍ଦ୍ଧ୍ୱରେ କ'ଣ ରହିଛି, ଶରୀରକୁ ପୂର୍ଣ୍ଣ ମାତ୍ରାରେ ଜାଣିନେବେ। ଶରୀରର ସମୁଦାୟ କ୍ଷେତ୍ର, ସ୍ଥୂଳରୁ ସ୍ଥୂଳ ଓ ସୂକ୍ଷ୍ମରୁ ସୂକ୍ଷ୍ମ ପୁରା ସତ୍ୟ ଯେବେ ଜାଣିଯିବେ, ଏହି ପ୍ରକାର ଚିତ୍ତର, ଚିତ୍ତବୃତ୍ତିର, ସ୍ଥୂଳରୁ ସ୍ଥୂଳ ଓ ସୂକ୍ଷ୍ମରୁ ସୂକ୍ଷ୍ମ ପୁରା ସତ୍ୟ ଯେବେ ଜାଣିଯିବେ, ତେବେ ତା ଉର୍ଦ୍ଧ୍ୱର ସତ୍ୟ ପ୍ରକଟ ହେବ। ଏହି ଶରୀର, ଚିତ୍ତ ଓ ଚିତ୍ତବୃତ୍ତିଗୁଡ଼ିକର ପୁରା କ୍ଷେତ୍ର ନିଜ ଅନୁଭବରୁ ଦେଖିବେ, ପଢ଼ାପଢ଼ି କଥା ନୁହେଁ, ଶୁଣାଶୁଣି କଥା ନୁହେଁ, ନିଜ ଅନୁଭବରୁ ଦେଖିବେ। ଆରେ ଏହା କେତେ ଅନିତ୍ୟ, କେତେ ନଶ୍ୱର, କେତେ ଭଙ୍ଗୁର, ପ୍ରତିକ୍ଷଣ ବଦଳିବାରେ ଲାଗିଛି, ବଦଳିବାରେ ଲାଗିଛି, ଏହା ନିଜ ଅନୁଭବରୁ ଦେଖିବେ। ଏହିସବୁର ଅନୁସନ୍ଧାନ ପୁରା କରିନେବେ, ଗବେଷଣା ପୁରା କରିନେବେ ପୁରା କ୍ଷେତ୍ରର, ତେବେ ଏହା ଉର୍ଦ୍ଧ୍ୱର ଯେଉଁ ସତ୍ୟ ପ୍ରକଟ ହେବ, ପରମ ସତ୍ୟ, ଯାହା ଶରୀର ଓ ଚିତ୍ତର ଉର୍ଦ୍ଧ୍ୱରେ, ସେଥିରେ କିଛି ପରିବର୍ତ୍ତନ ହୁଏ ନା, ସେଥିରେ କିଛି ଉତ୍ପନ୍ନ ହୁଏ ନାହିଁ, କିଛି ବ୍ୟୟ ହୁଏ ନାହିଁ। ଶୁଣି ତ ରଖିଛନ୍ତି ଯେଉଁ ପରମପଦ ରହିଛି, ପରମ ସତ୍ୟ ରହିଛି, ତା ଅମୃତ, ଅମର, ଅଜର ଇତ୍ୟାଦି, କେବଳ ଶୁଣି ରଖିଛନ୍ତି ନା, ଅନୁଭବ ତ କରିନାହାନ୍ତି ନା, ତା'ର ସାକ୍ଷାତକାର କରିନାହାନ୍ତି ନା। ଯଦି ତା'ର ସାକ୍ଷାତକାର ନ ହୁଏ ତେବେ ତାହା ଆମର କେଉଁ କାମର? କେବଳ ମାନିନେବା ଆମର କେଉଁ କାମର? ତା'ର ଅନୁଭବ ହୋଇଯିବ, ତେବେ ଜୀବନ ବଦଳିଯିବ, ପୁରାପୁରି ଜୀବନର ଧାରା ବଦଳିଯିବ, ବନ୍ଧନ ତୁଟିଯିବ, ବିକାରରୁ ମୁକ୍ତି ମିଳିଯିବ, ଦୁଃଖରୁ ମୁକ୍ତି ମିଳିଯିବ। ଆରେ ଗୋଟିଏ ଜନ୍ମର ନୁହେଁ, ଅନେକ ଜନ୍ମର ଦୁଃଖରୁ ମୁକ୍ତି ମିଳିଯିବ, ଭବଭ୍ରମଣରୁ ମୁକ୍ତି ମିଳିଯିବ। ଭବଭ୍ରମଣର ମୁକ୍ତିକୁ ଗୋଟିଏ ପାଖେ ରଖିଲେ ବି ଏହି ଜୀବନରେ ବିକାର ଯୋଗୁଁ ଆମେ ଯେଉଁ ବ୍ୟାକୁଳ ରହୁଛନ୍ତି ତାଠାରୁ ମୁକ୍ତି ତ ସ୍ପଷ୍ଟ ଭାବେ ଅନୁଭବ ହେବା ଆରମ୍ଭ ହୋଇଯିବ। ଏଣୁ ନିଜ ଭିତରେ କାମ କରିବାର ଅଛି। ଯଦି ଆମେ ମାନ୍ୟତାର ସାହାଯ୍ୟରେ କଳ୍ପନା କରିବା ଆରମ୍ଭ କରିଦେବା, ଆମର ଏହି ମାନ୍ୟତା କିଛି ବୁଝି ହେବ ନାହିଁ, କିଛି ହାତକୁ ଆସିବ ନାହିଁ। ମାନ୍ୟତା ଠିକ୍ ହେଲେ ବି ଅନୁଭବରେ ତ ଉତରି ନାହିଁ ନା ଭାଇ। ଏହି 10 ଦିନ ପର୍ଯ୍ୟନ୍ତ ଏଠାରେ ରହି ଆମକୁ ନିଜ ସମ୍ବନ୍ଧରେ ଯେଉଁ ସତ୍ୟ ରହିଛି ତାହା ସବୁ ଅନୁଭୂତିରେ ଉତାରିବାକୁ ପଡ଼ିବ। ଏଣୁ ଆମେ ଶ୍ୱାସର ସାହାଯ୍ୟ ନେଇଛନ୍ତି। ତେବେ ଶରୀର ସମ୍ବନ୍ଧରେ ସତ୍ୟ କ'ଣ? ନିଜ ଶରୀର ସମ୍ବନ୍ଧରେ କ'ଣ ଜାଣିଛନ୍ତି? ଶରୀର ଶାସ୍ତ୍ର ପଢ଼ିଥିବେ ତାହା ତ ଅଲଗା କଥା, ଶରୀର ରଚନା ବିଜ୍ଞାନ ବା ଆନାଟମି ପଢ଼ିଥିବେ ତାହା ତ ଜାଣିବାର କଥା ହେଲା ନାହିଁ, ମାନିବାର କଥା ହେଲା, ବୁଦ୍ଧିବିଳାସ କରିବାର କଥା ହେଲା। ଜାଣିଛନ୍ତି କ'ଣ? ଅନୁଭବ କ'ଣ କରିଛନ୍ତି? ତେବେ ଏସବୁ ବାହାରର ଅଙ୍ଗ, ଏହା ସମ୍ବନ୍ଧରେ ଅନୁଭବ ଅଛି। ଆଖି ବିଷୟରେ, ହାତ ବିଷୟରେ, ଗୋଡ଼ ବିଷୟରେ, ଏ ଯେଉଁ ସବୁ ଆମର ବାହ୍ୟ ଅଙ୍ଗ, ଖୁବ୍ ଜାଣିଛନ୍ତି, ଅନୁଭବ ରହିଛି, ଜାଣିଛନ୍ତି ଏହାସବୁ କିପରି କାମ କରନ୍ତି। ପାଦକୁ ଠିଆ ହେବାକୁ କହିଲେ ଠିଆ ହେଉଛି, ଚାଲିବାକୁ କହିଲେ ଚାଲୁଛି, ବସିବାକୁ କହିଲେ ବସୁଛି, ଆଖିକୁ ଖୋଲିବାକୁ କହିଲେ ଖୋଲୁଛି, ବନ୍ଦ ହେବାକୁ କହିଲେ ବନ୍ଦ ହେଉଛି। ଏସବୁକୁ ସବୁ ଅଙ୍ଗ ମୋ ଇଚ୍ଛା ଅନୁସାରେ କାମ କରୁଛନ୍ତି, ମୋ ଆଜ୍ଞା ଅନୁସାରେ କାମ କରୁଛନ୍ତି, ମୋ ହୁକୁମର ଗୋଲାମ ଅଟନ୍ତି। କିନ୍ତୁ ଭିତରେ କେତେ ଅଙ୍ଗ ଅଛନ୍ତି? ଆହୁରି କେତେ ଅଙ୍ଗ ଅଛନ୍ତି? ହୃଦୟ ଅଛି, ଫୁସ୍ଫୁସ୍ ଅଛି, କେଜାଣି କେତେ ଅଙ୍ଗ ଅଛନ୍ତି? ସେଗୁଡ଼ିକ ତ ମୋ ହୁକୁମ ମାନୁନାହାନ୍ତି, ସେସବୁ ତ ମୋ ଇଚ୍ଛା ଅନୁସାରେ ଚାଲୁନାହାନ୍ତି, ସେମାନେ ତ ନିୟମତଃ ନିଜ କାମ କରି ଚାଲିଛନ୍ତି। ମୁଁ ରହିବାକୁ କହିଲେ ରହୁନାହାନ୍ତି, ମୁଁ ଶୀଘ୍ର ହେବାକୁ ଚାହିଁଲେ ଶୀଘ୍ର ହେଉନାହାନ୍ତି, ମୁଁ ଧୀର ହେବାକୁ କହିଲେ ଧୀର ହେଉନାହାନ୍ତି। ସେଗୁଡ଼ିକ ଉପରେ ମୋର କୌଣସି ଶାସନ ନାହିଁ, ମୋର କୌଣସି ଅଧିକାର ନାହିଁ, ମୋର କୌଣସି ଆଧିପତ୍ୟ ନାହିଁ। ସେମାନଙ୍କ ବିଷୟରେ ମୁଁ କ'ଣ ଜାଣିଛି? କିଛି ନୁହେଁ। ଅନୁଭବ ସ୍ତରରେ କିଛି ନୁହେଁ। ଆରେ ଶରୀର ଭିତରର ଏହି ବଡ଼ ବଡ଼ ଅଙ୍ଗଙ୍କର କ'ଣ ଚର୍ଚ୍ଚା କରିବା? ପୁରାକୁ ପୁରା ଏହି ଶରୀର ଏପରି କ୍ଷୁଦ୍ରାତି କ୍ଷୁଦ୍ର ଜୀବକୋଷ ଦ୍ୱାରା ଗଠିତ ତଥା ତାହାଠାରୁ ଛୋଟ ଏପରି ଟିକି ଟିକି ପରମାଣୁ କଣିକା ଦ୍ୱାରା ଗଠିତ, ଯେଉଁଥିରେ ପ୍ରତି ପରମାଣୁ କଣିକାରେ ପ୍ରତି କ୍ଷଣ କିଛି ନା କିଛି ପରିବର୍ତ୍ତନ ହୋଇଚାଲିଛି, କିଛି ନା କିଛି ହରକତ ହୋଇଚାଲିଛି। ତରଙ୍ଗ ହିଁ ତରଙ୍ଗ ଉତ୍ପନ୍ନ ହୋଇଚାଲିଛି, ନଷ୍ଟ ହୋଇଚାଲିଛି, ସେସବୁ ବିଷୟରେ କ'ଣ ଜାଣିଛନ୍ତି? ବିଜ୍ଞାନର ବହି ପଢ଼ିଥିବେ ଏବଂ ତାକୁ ନେଇ ମାନି ଚାଲିଛନ୍ତି, ଜାଣିଛନ୍ତି କ'ଣ? କିଛି ଜାଣିନାହାନ୍ତି ନା? ଏହି ଶ୍ୱାସ ସାହାଯ୍ୟରେ ଚାଲି 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 ନିଜ ଶରୀର ବିଷୟରେ ପୁରାପୁରି ଜାଣିଯିବେ। କିଛି ହେଲେ ଶବ୍ଦ ଯୋଡ଼ିବେ ନାହିଁ, କୌଣସି ରୂପ ଆକୃତି ଯୋଡ଼ିବେ ନାହିଁ, ଶୁଦ୍ଧ ଶ୍ୱାସର ଆଶ୍ରୟରେ କାମ କରି ଚାଲିବେ, ପୁରା ଜ୍ଞାନ ହୋଇଯିବ। ଆରମ୍ଭ ହେବ ସ୍ଥୂଳ ସ୍ଥୂଳ ସତ୍ୟକୁ ନେଇ। ଅନେକ ଲୋକ ଯେଉଁମାନେ ଏହି ଶିବିରକୁ ଆସିଛନ୍ତି ସେମାନଙ୍କ ମଧ୍ୟରୁ ଏପରି ଲୋକ ଥିବେ ଯେଉଁମାନେ କି ଏହି ଗୋଟିଏ 10 ଦିନିଆ ଶିବିରରେ ସେହି ଅବସ୍ଥା ପର୍ଯ୍ୟନ୍ତ ପହଞ୍ଚିଯିବେ କି ପୁରା ଘନତ୍ୱ ତରଳିଯିବ। ଏହି ଶରୀର ଯାହା ଏତେ ଘନ ବୋଲି ଜଣାପଡ଼ୁଛି ତା'ର ଘନତ୍ୱ ପୁରାପୁରି ଦୂର ହୋଇଯିବ, କେବଳ ତରଙ୍ଗ ହିଁ ତରଙ୍ଗ, ତରଙ୍ଗ ହିଁ ତରଙ୍ଗ। ଆଗକୁ ଯାଇ ଆଉ ଗୋଟିଏ ଅବସ୍ଥା ଆସିବ କି ପ୍ରତି ପରମାଣୁ ଅଲଗା, ପ୍ରତିଟି ପରମାଣୁ ଅଲଗା ଜଣାପଡ଼ିବ, ପ୍ରତିଟି ପରମାଣୁ ପୃଥକ ତଥା କିପରି ତହିଁରେ ଗୁନ୍ଥା ହୋଇଥିବା ଚିତ୍ତ ମଧ୍ୟ ପୃଥକ, ଏସବୁ ବୁଝା ପଡ଼ିବ। ପ୍ରବଚନରେ ଏସବୁ କଥାର ମହତ୍ତ୍ୱ ନାହିଁ, ଅନୁଭୂତିକୁ ମହତ୍ତ୍ୱ ଦେବେ, ଯେମିତି ଯେମିତି ଅନୁଭୂତି ହେବ। କାହା କାହାକୁ ଗୋଟିଏ 10 ଦିନରେ ଆସିବ ନାହିଁ ତ 2ଟି 10 ଦିନରେ ଆସିବ, 4ଟି 10 ଦିନରେ ଆସିବ। କିନ୍ତୁ ଏହି ରାସ୍ତାରେ ଚାଲି 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 ଏହି ଶରୀର ସମ୍ବନ୍ଧରେ ସମ୍ପୂର୍ଣ୍ଣ ଜ୍ଞାନ ହୋଇଯିବ। ଶରୀର ସମ୍ବନ୍ଧରେ ପୂର୍ଣ୍ଣ ଜ୍ଞାନ ଲାଭ କରିବା ପାଇଁ କୌଣସି ଗୋଟିଏ ମାଧ୍ୟମ ଆବଶ୍ୟକ, ଚିତ୍ତ ବିଷୟରେ ପୁରା ଜ୍ଞାନ ଲାଭ କରିବା ପାଇଁ କୌଣସି ଗୋଟିଏ ମାଧ୍ୟମ ଆବଶ୍ୟକ, କୌଣସି ଯନ୍ତ୍ର ଆବଶ୍ୟକ ଯାହା ସାହାଯ୍ୟରେ ସେହି ଜ୍ଞାନ ଲାଭ କରିପାରିବେ। ତେଣୁ ଏହି ଯେଉଁ ଶ୍ୱାସର ମାଧ୍ୟମ ଆମକୁ ମିଳିଛି, ଏହା ଆମକୁ ଜ୍ଞାତ ଅବସ୍ଥାରୁ ଶରୀର ଓ ଚିତ୍ତ ସମ୍ବନ୍ଧୀୟ ଅଜ୍ଞାତ ଅବସ୍ଥା ଆଡ଼କୁ ଆପଣା ଛାଏ ନେଇଯିବ, ଏବଂ ଶରୀର ଓ ଚିତ୍ତର ଉର୍ଦ୍ଧ୍ୱରେ ଯେଉଁ ଅବସ୍ଥା ଅଛି ତାହା ତ ଆମ ପାଇଁ ସମ୍ପୂର୍ଣ୍ଣ ଅଜ୍ଞାତ, ସେ ପର୍ଯ୍ୟନ୍ତ ମଧ୍ୟ ନେଇଯିବ, ତା'ର ସାକ୍ଷାତକାର କରାଇଦେବ। ଗୋଟିଏ ଉଦାହରଣରୁ ବୁଝନ୍ତୁ, କୌଣସି ଜଣେ ବ୍ୟକ୍ତି ନଦୀର ଏପାରିରେ ରହୁଛି, ନଦୀର ଏପାରିର ସତ୍ୟକୁ ଖୁବ୍ ଜାଣିଛି କାରଣ ଏପାରିରେ ରହୁଛି, ତା'ର ଅନୁଭବ ଅଛି। କେହି ନଦୀ ପାର ହୋଇ ଆରପାରିକୁ ଚାଲିଯାଏ ଆଉ ଫେରିଆସି ଯଦି କହେ, ଆରେ ସେ ପାରିର କଥା କ'ଣ କହିବି, ଏତେ ମନୋରମ, ଏତେ ସୁନ୍ଦର, ତେବେ ଏହି ବ୍ୟକ୍ତି ମନରେ ଆସିବ କି ଆରେ ମୁଁ ବି ତାହାର ଦର୍ଶନ କରନ୍ତି, ମୁଁ ମଧ୍ୟ ତାର ମନୋରମତାର ସୁଖ ଭୋଗୀ ଦେଖନ୍ତି ଏବଂ ଏ ପାରିରେ ବସି ହାତ ଯୋଡ଼ି ଅଶ୍ରୁପୂର୍ଣ୍ଣ ଆଖିରେ କାତର ସ୍ୱରରେ ପ୍ରାର୍ଥନା କରିବାକୁ ଲାଗିବ, ହେ ନଦୀର ଆରପାରି ତୁ ଏଠାକୁ ଚାଲିଆ, ହେ ନଦୀର ଆରପାରି ତୁ ଏଠାକୁ ଚାଲିଆ, ମୁଁ ତୋର ଦର୍ଶନ କରିବାକୁ ଚାହୁଁଛି, ମୁଁ ତୋର ମନୋରମତାର ସୁଖ ଭୋଗିବାକୁ ଚାହୁଁଛି, ତୁ ଏଠାକୁ ଚାଲିଆ। ସାରା ଜୀବନ କାନ୍ଦି କାନ୍ଦି ରହିଯିବ, ନଦୀର ଆରପାରି କେବେ ଏଠାକୁ ଆସିବ ନାହିଁ, ଆସିପାରିବ ହିଁ ନାହିଁ। ନଦୀର ସେ ପାରିର ସୁଖ ଭୋଗିବାକୁ ହେଲେ, ନଦୀର ଆରପାରିକୁ ଦର୍ଶନ କରିବାକୁ ହେଲେ ସମ୍ପୂର୍ଣ୍ଣ ନଦୀକୁ ସ୍ୱୟଂ ପାର ହେବାକୁ ପଡ଼ିବ। କେହି ଅନ୍ୟ ପାର ହୋଇଗଲେ ଆମକୁ ତାର ଦର୍ଶନ ହେଲା ନାହିଁ, ଆମକୁ ସ୍ୱୟଂ ପୁରା ନଦୀକୁ ପାର ହେବାକୁ ପଡ଼ିବ। ଏବଂ ପାରି ହେବା ପାଇଁ ଏପରି ଏକ ପୋଲର ଆବଶ୍ୟକତା ଅଛି ଯାହାକି ଏ ପାରିକୁ ସେ ପାରି ସହ ଯୋଡ଼ି ଦେଉଥିବ, ଯାହା ଆମକୁ ଜ୍ଞାତ ତଟରୁ ଅଜ୍ଞାତ ତଟ ଆଡ଼କୁ ଯିବାରେ ସହାୟକ ହୋଇଯିବ। ଶ୍ୱାସ ସେହି କାମ କରିବ, ଜ୍ଞାତ ତଟରୁ ଅଜ୍ଞାତ ତଟ ଆଡ଼କୁ ଆମକୁ ନେଇ ଚାଲିଯିବ। ତେବେ ପ୍ରଥମେ ତ ନିଜ ଶରୀରର, ନିଜ ଚିତ୍ତର ଯେଉଁ ଅଜ୍ଞାତ ଅବସ୍ଥା ରହିଛି ତାକୁ ଭଲ ଭାବେ ଜାଣିନେବାରେ ଏହି ଶ୍ୱାସ ସହାୟକ ହୋଇଯିବ। ଆଉ ପୁଣି ଦେଖିବେ ଏହା ଉର୍ଦ୍ଧ୍ୱରେ ଥିବା ଅବସ୍ଥାରେ ପହଞ୍ଚିବା ପାଇଁ ମଧ୍ୟ ସହାୟକ ହୋଇଗଲା, ଶୁଦ୍ଧ ଶ୍ୱାସର ସହାୟତାରେ କାମ କରି କରି ଚାଲିବେ। ଯେମିତି ଅଛି ସେମିତି ଅଛି, ଶ୍ୱାସ ଯେପରି ଚାଲିଛି ସେହିପରି। ଏହି 10 ଦିନରେ ହିଁ ଦେଖିବେ ଖୁବ୍ ସ୍ଥୁଳ ସ୍ଥୁଳ ଶ୍ୱାସ ସହ କାମ ଆରମ୍ଭ କଲେ ଜଣାପଡ଼ୁନାହିଁ, ନୂଆ ନୂଆ ସାଧକ ଜଣା ହିଁ ପଡ଼ୁନାହିଁ, ଶ୍ୱାସ କେବେ ଆସିଲା କେବେ ଗଲା। ତେଣୁ କୁହାଯାଉଛି, ଆରେ ଭାଇ 2-4 ଶ୍ୱାସ ଟିକିଏ ଜୋରରେ ନେଇ ନିଅନ୍ତୁ। ତାହେଲେ ସତ୍ୟ, ସ୍ଥୂଳ ସତ୍ୟ ସହ କାମ ଆରମ୍ଭ କଲେ, କିନ୍ତୁ ଅନ୍ତତଃ ସ୍ୱାଭାବିକ ଶ୍ୱାସ ଉପରେ କାମ କରିବାକୁ ହେବ। ତେଣୁ ଆଜି ଦିନସାରା ସ୍ୱାଭାବିକ ଶ୍ୱାସ ସହ କାମ କରୁଥିଲେ, ତେବେ ସ୍ଥୂଳ ଶ୍ୱାସକୁ ଜାଣୁ ଜାଣୁ ସୂକ୍ଷ୍ମ ଶ୍ୱାସକୁ ଜାଣିବାକୁ ଲାଗିଲେ। ଦିନସାରା କାମ କରି କରି ଆଉ ଗୋଟିଏ ସତ୍ୟ ଧରା ପଡ଼ିଲା, ଏହି ଶ୍ୱାସ ଆସୁଛି ଯାଉଛି କେଉଁ ରାସ୍ତାରେ ଯା ଆସୁଛି, ବାମ ନାକପୋଡ଼ା ମଧ୍ୟ ଦେଇ ଗତାଗତ କରୁଛି ନା ଡାହାଣ ନାକପୋଡ଼ା ଦେଇ ଗତାଗତ କରୁଛି ନା ଉଭୟ ନାକପୋଡ଼ା ଦେଇ ଗତାଗତ କରୁଛି। ସାରା ଦିନ କାମ କରୁ କରୁ ଏହି କଥା ଧରା ପଡ଼ିବାରେ ଲାଗିଲା। ତାହେଲେ କାଲି ରାତିରୁ ଯେଉଁ କାମ ଆରମ୍ଭ କରିଥିଲେ ଆଜି ରାତି ପର୍ଯ୍ୟନ୍ତ ପହଞ୍ଚୁ ତାଠାରୁ ଟିକିଏ ସୂକ୍ଷ୍ମ ଅବସ୍ଥା ଧରା ପଡ଼ିବାକୁ ଲାଗିଲା, ମନ ଅଧିକ ସୂକ୍ଷ୍ମ ସତ୍ୟକୁ ଜାଣିପାରିବା ଭଳି ଯୋଗ୍ୟ ହେବାକୁ ଲାଗିଲା। ଏବେ ଆଜି ରାତି ଓ କାଲି ସାରା ଦିନ ଏହାଠାରୁ ଅଧିକ ସୂକ୍ଷ୍ମ ସତ୍ୟକୁ ଜାଣିବାକୁ ଲାଗିବେ, ଏ ଶ୍ୱାସ ଆସୁଛି ଯାଉଛି ବାମ ପାଖରେ ଆସୁଛି ନା ଡାହାଣ ପାଖରେ ଆସୁଛି, ଛୁଁଛି କେଉଁଠି। ଆଉ ଗୋଟିଏ କଥା ବୁଝିନେବା ଆବଶ୍ୟକ, ଏହି ସାଧନା ବିଧିକୁ ଖୁବ୍ ଭଲ ଭାବରେ ବୁଝିବା ପାଇଁ ଆମେ ମନକୁ ଯେତେ ଛୋଟ ସ୍ଥାନ ଉପରେ ରଖିବା ଏବଂ ସେହି ଛୋଟିଆ ସ୍ଥାନ ଉପରେ ଯେତେ ଅଧିକ ସମୟ ପର୍ଯ୍ୟନ୍ତ କାମ କରି ଚାଲିବା, ମନ ସେତେ ଅଧିକ ସୂକ୍ଷ୍ମ ହୋଇ ଚାଲିଯିବ, ସେତେ ତୀକ୍ଷ୍ଣ ହୋଇ ଚାଲିଯିବ, ସେତେ ସମ୍ବେଦନଶୀଳ ହୋଇ ଚାଲିଯିବ, ତଥା ତାଠାରୁ ଅଧିକ ସୂକ୍ଷ୍ମ ଅବସ୍ଥାକୁ ଅନୁଭବ କରିବା ଯୋଗ୍ୟ ହୋଇ ଚାଲିଯିବ। ତେଣୁ ଆମେ ଏହି ସୀମା ନିର୍ଦ୍ଧାରଣ କରିଦେଲୁ, ଉପର ଓଠରୁ ଆରମ୍ଭ କରି ନାକ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅଂଶ। ତେବେ ଏହି ଶ୍ୱାସକୁ ବାସ୍ ଏତିକି ଦୂରତା ଭିତରେ ହିଁ ଅନୁଭବ କରିବାକୁ ପଡ଼ିବ, ବାହାରକୁ ଯିବ ଭିତର ପର୍ଯ୍ୟନ୍ତ ଆସିବ, ଭିତର ପର୍ଯ୍ୟନ୍ତ ଆସିବ ବାହାରକୁ ଯିବ, କିନ୍ତୁ ଏହି ସ୍ଥାନ ଉପରେ ଦେଇ ଗତାଗତ କରିବ। ତେଣୁ ବାସ୍ ଏତିକି ସ୍ଥାନକୁ ଜାଣିବାରେ ଲାଗିବେ, ଆଜି ରାତି ଓ କାଲି ସାରା ଦିନ କେବଳ ଏହି କଥା ଜାଣିବାରେ ଲାଗି ରହିବେ କି ଏତିକି ମାତ୍ର ଦୂରତା ମଧ୍ୟରେ କେଉଁଠି ସ୍ପର୍ଶ କରୁଛି, ଭିତରକୁ ଆସୁଥିବା ଶ୍ୱାସ କେଉଁଠି ଛୁଇଁଗଲା, ବାହାରକୁ ଯାଉଥିବା ଶ୍ୱାସ କେଉଁଠି ଛୁଇଁଗଲା, ଏହି ନାସିକାର ଭିତରର କାନ୍ଥକୁ କେଉଁଠି ଛୁଇଁଗଲା, କିମ୍ବା ନାସିକାର ବାହାର ପୁଡ଼ାବଳୟକୁ କେଉଁଠି ଛୁଇଁଗଲା, ଅଥବା ନାସିକାର ତଳେ ଉପର ଓଠର ଉପରେ ଯେଉଁ ସ୍ଥାନ ରହିଛି ଯାହାକି ନିଶର ସ୍ଥାନ ତାକୁ କେଉଁଠି ଛୁଇଁଗଲା, ଏତିକି ମାତ୍ର ଦୂରତା ମଧ୍ୟରେ ଶ୍ୱାସ ଛୁଉଁଛି କେଉଁଠି। ଏହି ସବୁ ସ୍ଥାନକୁ ଛୁଁ ଏହା ଆବଶ୍ୟକ ନୁହେଁ, କେଉଁଠି ହେଲେ ଛୁଉଁଛି କେଉଁଠି। ତେଣୁ ମନ ସତର୍କ ହୋଇ ଦେଖିବ ଛୁଉଁଛି କେଉଁଠି, ଭିତରକୁ ଆସୁଥିବା ଶ୍ୱାସ କେଉଁଠି ଛୁଉଁଛି, ବାହାରକୁ ଯାଉଥିବା ଶ୍ୱାସ କେଉଁଠି ଛୁଉଁଛି। ତେଣୁ ଏହାଠାରୁ ସୂକ୍ଷ୍ମ ଅବସ୍ଥାକୁ ଜାଣିବାର ଯୋଗ୍ୟତା ହାସଲ କରିବା ପାଇଁ ସାରାଦିନ ଆଉ ଗୋଟିଏ କାମ ମିଳିଗଲା। ଏହି ପ୍ରକାର ପ୍ରତିଦିନ ଦେଖିବେ ଯାହା କିଛି ଆମକୁ ସୂକ୍ଷ୍ମ ଅନୁଭବ ହେଲା, ତା'ପର ଦିନ ତା'ଠାରୁ ଅଧିକ ସୂକ୍ଷ୍ମ, ତା'ପର ଦିନ ତା'ଠାରୁ ଅଧିକ ସୂକ୍ଷ୍ମ, ଏହିପରି ପୁରା ହିଁ ମାର୍ଗ ଯେପରି ଜ୍ଞାତରୁ ଅଜ୍ଞାତ ଆଡ଼କୁ ନେଇଯାଇପାରେ, ସେହିପରି ସ୍ଥୂଳରୁ ସୂକ୍ଷ୍ମ ଆଡ଼କୁ ନେଇଯିବା ପାଇଁ ସମର୍ଥ। ସୂକ୍ଷ୍ମତର ସୂକ୍ଷ୍ମତମ ପୁରା ମାର୍ଗ। ତେଣୁ ପ୍ରତିଦିନ ଏହି କଥା ପ୍ରତି ଧ୍ୟାନ ରଖିବେ କି ଆମକୁ ସ୍ଥୂଳତାରୁ ସୂକ୍ଷ୍ମତା ଆଡ଼କୁ ଆଗେଇ ଚାଲିଯିବାର ଅଛି। ଶରୀର ସମ୍ବନ୍ଧରେ ଏ ସମସ୍ତ ଜ୍ଞାନ ହେବ, ଏହିପରି ଚିତ୍ତ ସମ୍ବନ୍ଧରେ ମଧ୍ୟ ଆମର ଜ୍ଞାନ ହେବ, ଏବଂ ସେଥିରେ ମଧ୍ୟ ଶ୍ୱାସ ସହାୟକ ହେବ। କିପରି ସହାୟକ ହେବ? ଯେପରି ଆଜି ହିଁ ସହାୟକ ହେଲା। ଖୁବ୍ ଧ୍ୟାନର ସହ ନିଜର ଚିତ୍ତକୁ ତଥା ନିଜର ଶ୍ୱାସକୁ ଦେଖିଲେ ଦେଖିବା, ଏହା ସହିତ ତା'ର ଗଭୀର ସମ୍ବନ୍ଧ ରହିଛି। ଧ୍ୟାନ କରୁ କରୁ କୌଣସି ପୁରୁଣା କଥା ମନେ ପଡ଼ିଲା, କିଛି ଘଟିଲା, ମନରେ କୌଣସି ବିକାର ଜାଗିଲା, କାହା ପ୍ରତି କ୍ରୋଧ ଜାଗିଲା, କାହା ପ୍ରତି ଦ୍ୱେଷ ଜାଗିଲା, ବାସ୍ନା ଜାଗିଲା ବା ଭୟ ଜାଗିଲା, ଯାହା କିଛି ବି ଜାଗିଲା, ଧ୍ୟାନ ଦେଇ ଦେଖିଲେ ଜଣାପଡ଼ିବ କି ମନରେ କୌଣସି ବିକାର ଜାଗିବା କ୍ଷଣି ଶ୍ୱାସର ଗତି ସ୍ୱାଭାବିକ ରହିଲା ନାହିଁ। ଏବେ ଟିକିଏ ତୀବ୍ର ହୋଇଗଲା, ଟିକିଏ ଭାରି ହୋଇଗଲା, ଆଉ ଯେମିତି ବିକାର ଦୂର ହେଲା ପୁଣି ସ୍ୱାଭାବିକ ହୋଇଗଲା। ଆରେ, ତେବେ କଥା ବୁଝା ପଡ଼ିଯିବ କି ଯେପରି ଶ୍ୱାସ ଶରୀରର ଗୋଟିଏ ପ୍ରକ୍ରିୟା, ତାହାର ଶରୀର ସହ ଗଭୀର ସମ୍ବନ୍ଧ ରହିଛି, ଠିକ୍ ସେହିପରି ଏହି ଶ୍ୱାସର ମୋ ମନ ସହିତ ଗଭୀର ସମ୍ବନ୍ଧ ରହିଛି। ମୋ ମନର ବିକାର ସହିତ ତ ଆହୁରି ଗଭୀର ସମ୍ବନ୍ଧ ରହିଛି, ଏବଂ ମୋତେ ତ ମୋ ବିକାରର ମୂଳ ପର୍ଯ୍ୟନ୍ତ ଯିବାକୁ ଅଛି। ଏଇଥିପାଇଁ ଶୁଦ୍ଧ ଶ୍ୱାସର କାମ। ଆଜି ମଧ୍ୟ କାମ କରି କରି ନିଜ ମନ ସମ୍ବନ୍ଧରେ କେତେ କଥା ସମ୍ମୁଖକୁ ଆସିଲା। ଶୁଣିଥିଲେ ତ ବହୁତ ମନ ଖୁବ୍ ଚଞ୍ଚଳ, ଖୁବ୍ ଚପଳ। ଆଜି ତ କାମ କରି ଦେଖିଲେ କାମ ତ ଶ୍ୱାସରେ ହିଁ କରିବାର ଥିଲା। ଶ୍ୱାସ ଆସୁଛି ଯାଉଛି, ଏହାକୁ ଦେଖୁ ଦେଖୁ ନିଜ ମନ ବିଷୟରେ ସତ୍ୟ ମଧ୍ୟ ଜଣାପଡ଼ିଗଲା। ଖୁବ୍ ଚଞ୍ଚଳ ଅଟେ ରେ, ଖୁବ୍ ଚଞ୍ଚଳ ଅଟେ। ଏତେ ସିଧା ସିଧା କାମ କି ଶ୍ୱାସ ଆସୁଛି ଯାଉଛି ତାକୁ ଦେଖିବା କଥା, ଆଉ ତୋତେ କିଛି କରିବାର ନାହିଁ, ତାହା ମଧ୍ୟ କରିପାରୁନାହିଁ। ଗୋଟିଏ ଶ୍ୱାସକୁ ଦେଖିଲା କି ସେ କେଉଁ ଆଡ଼େ ପଳାଇଲା, ଗୋଟିଏ ଶ୍ୱାସକୁ ଦେଖିଲା ତ ସେ ପଳାଇଲା। ଆରେ, ବାସ୍ତବିକ ବଡ଼ ଚଞ୍ଚଳ, ବଡ଼ ଚପଳ। ଏହି ସତ୍ୟ ସମ୍ମୁଖକୁ ଆସିଲା। ଆଉ ଗୋଟିଏ ସତ୍ୟ, ଇଏ ତ ପଳାଉଛି କିନ୍ତୁ ଯାଉଛି କେଉଁଆଡ଼େ, କୁଆଡ଼େ କୁଆଡ଼େ ଯାଉଛି? ଆମେ କୌଣସି ଡାଏରୀ ଲେଖିବାକୁ ଦେଉନାହୁଁ, ଲେଖିଲେ ବି ଲେଖିବାକୁ ଦେଲେ ବି ଲେଖିପାରିବେ ନାହିଁ। ଆରେ, ଏତେ ଏତେ ବିଷୟ ମଧ୍ୟକୁ ଧାଉଁଛି, କାହିଁ କେଉଁଆଡ଼େ ପଳାଇ ଯାଉଛି, କ'ଣ ତା'ର ଲେଖାଯୋଖା ରଖିବେ? କିନ୍ତୁ ଧ୍ୟାନ ଦେବେ ତ ସଫା ସଫା ମାଲୁମ ପଡ଼ିବ କି ପଳାଇ ଯିବାକୁ ତା ପାଇଁ ଦୁଇଟି ହିଁ କ୍ଷେତ୍ର ରହିଛି। ହୁଏତ ଅତୀତକୁ ପଳାଉଛି ଅଥବା ଭବିଷ୍ୟତକୁ ପଳାଉଛି। କେଉଁ ଏକ ପୁରୁଣା କଥା ମନେ ପଡ଼ିଲା, ଏପରି ଘଟିଥିଲା, ଏପରି ହୋଇଥିଲା, ଏବେ ସେଥିରେ ଲଟପଟ ହେଉଥିବ। ଭବିଷ୍ୟତର କେଉଁ କଥା ମନେ ପଡ଼ିଲା, ଏପରି ହୁଅନ୍ତା ତ ଭଲ ହୁଅନ୍ତା, ଏପରି ନ ହୁଅନ୍ତା ତ ଭଲ ହୁଅନ୍ତା, ସେଥିରେ ଲଟପଟ ହେଉଥିବ। ହୁଏତ ଅତୀତ କାଳ ଅଥବା ଭବିଷ୍ୟତ କାଳ ଏଇଥିରେ ଲଟପଟ ହୋଇଥାଏ। କୌଣସି ପୁରୁଣା ଘଟଣା ମନେ ପଡ଼ିଲା, ସେ ଏମିତି କହିଦେଇଥିଲା, ମୋର ଏମିତି ଅପମାନ କରିଦେଇଥିଲା, ଆରେ ମୋତେ ଖୁବ୍ କଷ୍ଟ ହୋଇଥିଲା, ସେମିତି କହିଦେଲା, ଏମିତି କରିଦେଲା, ପୁଣି ଏତିକିରେ ଭବିଷ୍ୟତ ଆଡ଼କୁ ଡେଇଁବ। ସେତେବେଳେ ସିନା ମୁଁ କିଛି କରିପାରିଲି ନାହିଁ କି କରାଇପାରିଲି ନାହିଁ, ଏବେ ସେମିତି କରି ଦେଖୁ ତ, ଏମିତି ଜବାବ ଦେବି, ଇଟାର ଜବାବ ପଥରରେ ଦେବି, ସେମିତି କରିକି ଦେଖୁ ତ। ଏହିପରି ଲାଗିଲା ଭବିଷ୍ୟତରେ, ଏବେ ଭବିଷ୍ୟତରେ ଲଟପଟ ହେବାକୁ ଲାଗିଲା। ନିଜର ଏହି ସ୍ୱଭାବକୁ ଦେଖିବାର ଅଛି। ଦେଖ ମୋର ଚିତ୍ତର ସ୍ୱଭାବକୁ, କିପରି ଏତେ ଶୀଘ୍ର ଅତୀତ କାଳକୁ ଗଲା, ଆଉ କିପରି ଭବିଷ୍ୟତକୁ ଡେଇଁ ପଡ଼ିଲା, ସେଠାରେ ଲଟପଟ ହେବାକୁ ଲାଗିଲା। ଏହି ଅତୀତ କାଳ, ଭବିଷ୍ୟତ କାଳ, ଅତୀତ ଅନାଗତ, ଏଇଥିରେ ରହିବାକୁ ଚାହୁଁଛି, ଏହା ବର୍ତ୍ତମାନରେ ରହିବାକୁ ଚାହୁଁନାହିଁ। ରହିବାକୁ ହେବ ବର୍ତ୍ତମାନରେ। ଅତୀତ କାଳରେ ଆମେ କିପରି ରହିବା? ଅତୀତ ତ ଗଲା, ଯେଉଁ କ୍ଷଣ ଗଲା ସେ ତ ସବୁଦିନ ପାଇଁ ଚାଲିଗଲା। ସଂସାରରେ ସମସ୍ତ ସମ୍ପଦ ଦେଇକରି ମଧ୍ୟ କେହି ବ୍ୟକ୍ତି ବିତି ଯାଇଥିବା କ୍ଷଣକୁ କିଣି ଆଣନ୍ତା କି ପୁଣି ଥରେ ସେହି କ୍ଷଣରେ ଜିନେବି, ହେବା ଭଳି କଥା ନୁହେଁ, ଅସମ୍ଭବ। ଯାହା ଗଲା ଚିରଦିନ ପାଇଁ ଚାଲିଗଲା, ପୁଣି ଭବିଷ୍ୟତରେ କିପରି ଜିଇଁବା? ଭବିଷ୍ୟତ ଯେତେବେଳେ ବର୍ତ୍ତମାନ ହୋଇଯିବ ତେବେ ଜିଇଁବା। ତେଣୁ ଜିଇଁବାକୁ ହେବ ବର୍ତ୍ତମାନରେ, ଏବଂ ଏହି ଅଭ୍ୟାସ କରି ନେଇଛି ଇଏ ମନ କି ଯେତେବେଳେ ଦେଖ ସେତେବେଳେ ଅତୀତ କାଳ, ଯେତେବେଳେ ଦେଖ ସେତେବେଳେ ଭବିଷ୍ୟତ କାଳ। ଆରେ, ଏହି କାରଣରୁ ବ୍ୟାକୁଳ ରହୁଛି, ଏହାକୁ ଜିଇଁ ଆସେ ନା, ଜିଇଁବାର କଳା ଏହାକୁ ଜଣା ନାହିଁ। ଆଉ ଇଏ ପୁରା ସାଧନା, ଜିଇଁବାର କଳା ଶିଖିବାର ସାଧନା। ବାସ୍ ପ୍ରଥମ ପାହୁଣ୍ଡ ଉଠାଇଲେ, ଛୋଟିଆ ପାହୁଣ୍ଡଟିଏ ଉଠାଇଲେ, ନିଜ ମନକୁ ଜିଇଁବାର କଳା ଶିଖାଇବାର ଛୋଟିଆ ପାହୁଣ୍ଡଟିଏ ଉଠାଇଲେ। ଏହି କ୍ଷଣରେ ଜିଇଁ, ଏହି କ୍ଷଣର ଯାହା ସତ୍ୟ ସେଥିରେ ଜିଇଁ। ଆପେ ନିଜକୁ ଅତୀତ କାଳରୁ ମୁକ୍ତ କରନ୍ତୁ, ଏବଂ ଆପେ ନିଜକୁ ଭବିଷ୍ୟତରୁ ମୁକ୍ତ କରନ୍ତୁ। ଏହି କ୍ଷଣର ଯେଉଁ ସତ୍ୟ ରହିଛି, ଇଏ ସ୍ୱଭାବ ବଦଳାଇବା ପାଇଁ, ଏହା ନୁହେଁ କି ଆମେ ସାରା ଜୀବନ ଅତୀତର ସମସ୍ତ କଥା ଭୁଲିଯିବା, ଭବିଷ୍ୟତର କୌଣସି ଯୋଜନା କରିବା ନାହିଁ, ଏପରି ନୁହେଁ। ନିଜ ସ୍ୱଭାବକୁ ବଦଳାଇବାର ଅଛି ନା, ନିଜ ସ୍ୱଭାବକୁ ବଦଳାଇବା ପାଇଁ 10 ଦିନ ଯତ୍ନ କରିବା। ତେଣୁ ଅତୀତଠାରୁ ନିଜକୁ ମୁକ୍ତ ରଖିବା, ଭବିଷ୍ୟତରୁ ନିଜକୁ ମୁକ୍ତ ରଖିବା, ଏବଂ ଏହି କାମ କରିବାରେ ଲାଗିଛନ୍ତି। ଏହି କ୍ଷଣର ସତ୍ୟ ଏହା କି ଶ୍ୱାସ ଭିତରକୁ ଆସୁଛି, ବାସ୍ ଏହା ଜଣାଯାଉଛି କି ଶ୍ୱାସ ଭିତରକୁ ଆସିଲା। ଶ୍ୱାସ ବାହାରକୁ ଯାଉଛି, ଏହା ଜଣାଯାଉଛି କି ଶ୍ୱାସ ବାହାରକୁ ଗଲା। ମାତ୍ର ଏତିକି, ବଡ଼ କଠିନ କାର୍ଯ୍ୟ, ଖୁବ୍ କଠିନ। କହିବାକୁ ବଡ଼ ସହଜ, କିନ୍ତୁ ଗୋଟିଏ ଦୁଇଟି ଶ୍ୱାସ ଦେଖିବା ପରେ ହିଁ ପୁରାପୁରି ଅତୀତ କାଳର କଥା, ପୁରାପୁରି ଭବିଷ୍ୟତ କାଳର କଥା ସେଥିରେ ଲଟପଟ ହେବା ଆରମ୍ଭ କରିଦେବ। ଏବେ ସାଧକ ଧ୍ୟାନର ସହ ଦେଖିବ, ଯେତେବେଳେ ଏହି ମନ ଅତୀତ କାଳକୁ ଗଲା ଅଥବା ଭବିଷ୍ୟତ କାଳକୁ ଗଲା ସେତେବେଳେ ଏହାର କି ପ୍ରକାର ଚିନ୍ତନ ଚାଲୁଛି। ବହୁତ ପ୍ରକାର ଚିନ୍ତନ ଚାଲିଥାଏ, ତଥାପି ଦୁଇଟି ବିଭାଗ ଖୁବ୍ ସ୍ପଷ୍ଟ ଜଣାପଡ଼ିବ। ହୁଏତ ଅତୀତ କାଳର କୌଣସି ସ୍ମୃତି ହେଉ ଅଥବା ଭବିଷ୍ୟତର କୌଣସି ଚିନ୍ତନ ହେଉ, ଦୁଇ ପ୍ରକାରର ହେବ। ହୁଏତ କିଛି ପ୍ରିୟ ହୋଇଥିବ, କୌଣସି ପୁରୁଣା ସ୍ମୃତି ଖୁବ୍ ପ୍ରିୟ ହୋଇଥିବ, ଏମିତି ହୋଇଥିଲା ଖୁବ୍ ଭଲ ହୋଇଥିଲା, ଅଥବା ଅପ୍ରିୟ ହୋଇଥିବ, ଏପରି ହୋଇଥିଲା ଭଲ ହୋଇନଥିଲା। ନହେଲେ ଭବିଷ୍ୟତର ଚିନ୍ତନ ଚାଲିବ, ହୁଏତ କୌଣସି ପ୍ରିୟ ଚିନ୍ତନ ହୋଇଥିବ, ଆରେ ଏମିତି ହୁଅନ୍ତା କି, ପୁଣି ଏମିତି ହୁଅନ୍ତା କି, ଆରେ ଏମିତି ହୁଅନ୍ତା କି। ନହେଲେ କୌଣସି ଅପ୍ରିୟ ଚିନ୍ତନ ହୋଇଥିବ, କାହିଁ ଏମିତି ହୋଇନଯାଉ, କାହିଁ ଏପରି ହୋଇନଯାଉ। ବାସ୍ ଦୁଇ ପ୍ରକାରର ବିଚାର ଚାଲିଲା, ପ୍ରିୟ କିମ୍ବା ଅପ୍ରିୟ। ଏବଂ ଯେବେ ଯେବେ ପ୍ରିୟ ବିଚାର ଚାଲିଲା, ସେ ଅତୀତର ହୋଇଥାଉ ବା ଭବିଷ୍ୟତର ହୋଇଥାଉ, ଦେଖିବେ ମନର ଗୋଟିଏ ଅଂଶ ପ୍ରତିକ୍ରିୟା କରିବାକୁ ଲାଗିଲା, କାହିଁକି ଯେଉଁ ଯେଉଁ ପ୍ରିୟ ବିଚାର ଚାଲିଲା ସେସବୁ ଖୁବ୍ ସୁଖଦ ଲାଗିଲା, ଖୁବ୍ ସୁଖଦ ଲାଗିଲା। ଏବଂ ସୁଖଦ ଲାଗିଲା ତ ପ୍ରତିକ୍ରିୟା ହୋଇଥାଏ, ଆହୁରି ଦରକାରରେ ଏମିତିକା ଆହୁରି ଦରକାରରେ। ତଥା ଯେବେ ଯେବେ ଅପ୍ରିୟ ବିଚାର ଚାଲିଲା, ତେଣିକି ଅତୀତ କାଳର ଚାଲିଥାଉ ବା ଭବିଷ୍ୟତର ଚାଲିଥାଉ, ତାହା ଖୁବ୍ ଦୁଃଖଦ ଲାଗିଲା। ଏବଂ ଦୁଃଖଦ ଲାଗିଲା ତ ମନର ଏକ ଅଂଶ ପ୍ରତିକ୍ରିୟା କରିଥାଏ, ନାହିଁ ଏମିତିକା ଦରକାର ନାହିଁ, ଏପରି ହୋଇନଯାଉ, କାହିଁ ଏପରି ହୋଇନଯାଉ। ମନର ଗୋଟିଏ ଅଂଶ ଏଇ ଯେଉଁ ଦରକାର କରିବାକୁ ଲାଗିଲା, ଭାରତର ପୁରୁଣା ଭାଷାରେ ତାକୁ ରାଗ କହୁଥିଲେ, ଲୋଭ କହୁଥିଲେ, ଆସକ୍ତି କହୁଥିଲେ। ମୁଁ ଏଠାକୁ ଆସି ଜାଣିଲି ଏହି ପ୍ରଦେଶରେ ରାଗର ଅର୍ଥ ଯେପରି ଭାରତର ସବୁ ଭାଷାରେ ଅଛି ସେପରି ନୁହେଁ, ଏଠାରେ କ୍ରୋଧକୁ ରାଗ କହନ୍ତି। କିନ୍ତୁ ଆମେ ବାରମ୍ବାର ଏହି ଶବ୍ଦକୁ ବ୍ୟବହାର କରିବୁ, ତେବେ ବୁଝିନେବା ଆବଶ୍ୟକ କି ଭାରତର ପୁରୁଣା ଭାଷାରେ ରାଗ କୁହାଯାଉଥିଲା ଆସକ୍ତିକୁ, ଲୋଭକୁ, କିଛି ହାସଲ କରିବାର ଭାବନାକୁ, କାହା ସହ ଜଡ଼ିତ ହୋଇଯିବାର ଭାବନାକୁ ତାକୁ ରାଗ କୁହାଯାଉଥିଲା। ତେବେ ହୁଏତ ରାଗ ନଚେତ୍ ଦ୍ୱେଷ, ସୁଖଦ ଲାଗିଲା ତ ରାଗ, ଦୁଃଖଦ ଲାଗିଲା ତ ଦ୍ୱେଷ। ଆଉ ଗୋଟିଏ ତୃତୀୟ କଥା ବୁଝା ପଡ଼ିଯିବ, କେବେ କେବେ ଏହା ମଧ୍ୟ ହୋଇଥାଏ, ମନରେ କୌଣସି ଏକ ବିଚାର ଉଠିଲା, ଅତୀତର ଉଠିଥାଉ କି ଭବିଷ୍ୟତର ଉଠିଥାଉ, ଉଠିଲା ସେହି ବିଚାରର ଗୋଟିଏ ବାକ୍ୟ ବି ପୁରା ହୋଇନାହିଁ, ଏତିକିରେ ତାହା ବନ୍ଦ ହୋଇଗଲା, କୌଣସି ଅନ୍ୟ ବିଚାର ଆରମ୍ଭ ହୋଇଗଲା, ନୂଆ କଥା ମୁଣ୍ଡ ଟେକିଲା, ତାହାର ମଧ୍ୟ ଗୋଟିଏ ବାକ୍ୟ ପୁରା ହୋଇପାରିଲା ନାହିଁ, କି ତୃତୀୟ କଥା ଆପଣା ମୁଣ୍ଡ ଟେକିଲା। ଏହା ଆମର କିପରି ଅବସ୍ଥା, କି ବିନା କୌଣସି ପ୍ରସଙ୍ଗରେ, ବିନା କୌଣସି ଶୃଙ୍ଖଳାରେ, ବିନା କୌଣସି ତାରତମ୍ୟରେ କେଉଁ ପ୍ରକାରର ବିଚାର ଚାଲୁଛି, ଯାହାର ପରସ୍ପର ସହ କୌଣସି ସାମଞ୍ଜସ୍ୟ ନାହିଁ। ବୁଝିବାକୁ ଗଲେ ଏହା ପାଗଳାମୀ, ବହୁତ ବଡ଼ ପାଗଳାମୀ। ସାଂସାରିକ ଭାଷାରେ କାହାକୁ ପାଗଳ କହନ୍ତି, ଯେଉଁ ବ୍ୟକ୍ତିର ବିଚାର ମଧ୍ୟରେ କୌଣସି ଶୃଙ୍ଖଳା ନଥାଏ, କୌଣସି ସାମଞ୍ଜସ୍ୟ ନଥାଏ, ତାକୁ ପାଗଳ କହନ୍ତି। ଉଦାହରଣରୁ ବୁଝିବା କି ଜଣେ ବ୍ୟକ୍ତି ଯାହାକୁ ପାଗଳ କହନ୍ତି, ଯିଏ ପାଗଳ ଅଟେ, ଚାରିଦିନର ଭୋକିଲା, ଆଉ ମୋ ମନରେ ଦୟା ଆସିଲା ଏବଂ ମୁଁ ତାକୁ ଥାଳି ଭରି ଭୋଜନ ପରଷିଦେଲି, ଖୁବ୍ ଖୁସି ହେଲା, ଭୋକିଲା ତ ଖାଇବାକୁ ବସି ପଡ଼ିଲା, ରୁଟିରୁ ଖଣ୍ଡିଏ ଛିଣ୍ଡେଇଲା, ଏତିକିରେ ବିଚାରର ଶୃଙ୍ଖଳା ତୁଟିଗଲା, ଅନ୍ୟ କିଛି ବିଚାର ଆସିଗଲା, ମୁଁ ତ ଗାଧୁଆ ଘରକୁ ଆସିଛି, ଗାଧୋଇବା ପାଇଁ ଆସିଛି, ଏବଂ ଏହା ତ ସାବୁନ ଖଣ୍ଡ, ଓ ମୋତେ ମୋ ଶରୀର ଧୋଇବାର ଅଛି, ସଫା କରିବାର ଅଛି। ଏବେ ସେହି ଛିଣ୍ଡେଇଥିବା ଟୁକୁଡ଼ା ଦ୍ୱାରା, ସେହି ଗ୍ରାସ ଦ୍ୱାରା ନିଜ ଶରୀରକୁ ରଗଡ଼ିବାକୁ ଲାଗିଲା, ଏତିକିରେ ସେ କଥା ମଧ୍ୟ ଶେଷ ହୋଇଗଲା, ଅନ୍ୟ କୌଣସି କଥା ମନରେ ଆସିଗଲା, ଏ ଯେଉଁ ଲୋକଟା ଆସୁଛି ନା, ଇଏ ମୋର ଶତ୍ରୁ, ତଥା ଇଏ ମୋତେ ମାରିବାକୁ ଆସିଛି, ଆରେ ମାରିଦେବ ତ, ତେବେ ନିଜକୁ କିପରି ବଞ୍ଚାଇବି, ଏହା ତ ହାତବୋମା, ଏହାଦ୍ୱାରା ନିଜକୁ ବଞ୍ଚାଇବି, ଫୋପାଡ଼ୁଛି, ଏହି ହାତବୋମା ଫୋପାଡ଼ିବି, ଇଏ ମରିଯିବ ତ ମୁଁ ବଞ୍ଚିଯିବି, ସବୁ ରୁଟି ଫୋପାଡ଼ିଦେଲା। ଏପରି ଲୋକକୁ ପାଗଳ କହନ୍ତି ନା, ନିଜକୁ ନିଜେ ପରେକି ଦେଖିବେ, ସମସ୍ତଙ୍କୁ ସମସ୍ତେ ପାଗଳ ନା, ଭିତରେ ଦେଖିବେ ଗୋଟିଏ କଥା ଶେଷ ହୋଇନି, ଅନ୍ୟ ଗୋଟିଏ ମୁଣ୍ଡ ଟେକିଲାଣି, ତାହା ଶେଷ ହୋଇପାରିନି, ତୃତୀୟଟି ମୁଣ୍ଡ ଟେକୁଛି। ଯଦିଓ ବାହାରର ସାଂସାରିକ ଭାଷାରେ ପାଗଳ ନୁହନ୍ତି, କାରଣ ବାହାରେ ଏପରି ବ୍ୟବହାର କରୁନାହାନ୍ତି, କିନ୍ତୁ ଭିତରେ ତ ଏହା ହିଁ ଚାଲିଛି। ତେଣୁ ଭିତରେ ତିନୋଟି କଥା ହେଉଛି, ହୁଏତ କିଛି ପ୍ରିୟ ଲାଗୁଛି, ସୁଖଦ ଲାଗୁଛି, ତେଣୁ ରାଗ ଉତ୍ପନ୍ନ ହେଉଛି, ଅଥବା ଅପ୍ରିୟ ଲାଗୁଛି, ଦୁଃଖଦ ଲାଗୁଛି, ତେଣୁ ଦ୍ୱେଷ ଉତ୍ପନ୍ନ ହେଉଛି, ଅଥବା ଏହି ପ୍ରକାରର ପାଗଳାମୀ ଯେଉଁଥିରେ କିଛି ସାମଞ୍ଜସ୍ୟ ନାହିଁ, ବିଚାର ଏହିପରି ଉଠନ୍ତି, କେବେ କିଛି କେବେ ଆଉ କିଛି, ଏଭଳି ମୋହମୂଢ଼ତା, ଏପରି ଅଜ୍ଞାନ। ତେବେ ଗୋଟିଏ କଥା ବୁଝି ହୋଇଯିବ କି ମୋର ଚିତ୍ତ ପ୍ରତିକ୍ଷଣ ହୁଏତ ରାଗରଞ୍ଜିତ ରହୁଛି, କିମ୍ବା ଦ୍ୱେଷ ଦୂଷିତ ରହୁଛି, ଅଥବା ମୋହ ବିମୂଢ଼ିତ ରହୁଛି। ଆଉ ଯେତେ ବି ବିକାର ଉତ୍ପନ୍ନ ହୁଅନ୍ତି, ଅନ୍ୟ ଡଜନ ଡଜନ ବିକାର, ସବୁ ଏହି ତିନୋଟିରୁ ହିଁ ଉତ୍ପନ୍ନ ହୁଅନ୍ତି, ରାଗରୁ, ଦ୍ୱେଷରୁ, ମୋହରୁ, ରାଗରୁ, ଦ୍ୱେଷରୁ, ମୋହରୁ। ଆରେ ଏହି ମୂଳ ପର୍ଯ୍ୟନ୍ତ ନିଜକୁ ଯଦି ନ ସୁଧାରିବି ତେବେ ମୋର କଲ୍ୟାଣ କିପରି ହେବ, ମୋର ମୁକ୍ତି କିପରି ହେବ, ଖୁବ୍ ଭଲ ଭାବେ ବୁଝା ପଡ଼ିବାରେ ଲାଗିବ। ତେଣୁ ଏହି ଗଭୀରତା ପର୍ଯ୍ୟନ୍ତ ଯିବା ପାଇଁ ଶ୍ୱାସ ବହୁତ ସହାୟକ ହେବ। ନିଜ ବିଷୟରେ ଶରୀର ସମ୍ବନ୍ଧୀୟ ଯାହା ବି ସତ୍ୟ ରହିଛି, ଚିତ୍ତ ସମ୍ବନ୍ଧୀୟ ଯାହା ବି ସତ୍ୟ ରହିଛି, ତାକୁ ସବୁ ଅନୁଭୂତି ଦ୍ୱାରା ଜାଣିବାର କାମ ହେବ। ଅନୁଭୂତି ଦ୍ୱାରା ଜାଣିବାର କାମ କରୁଛନ୍ତି, ଏଥିରେ ଆଉ କିଛି ନୂଆ କଥା ଯୋଡ଼ୁନାହାନ୍ତି। ଏଇଥିପାଇଁ ଏ ସମସ୍ତ ପ୍ରତିକ୍ରିୟା ଆରମ୍ଭ ହେବାକୁ ଲାଗିଛି। ଏଠି ପୀଡ଼ା ହେଲା, ସେଠି ପୀଡ଼ା ହେଲା, ଏପରି ହେଲା କି ମନ ବିଚଳିତ ହେବାକୁ ଲାଗିଲା, ପଳାଇଯିବାକୁ ମନ ଚାହିଁଲା। କାହିଁକି ଏପରି କାହିଁକି ହେଲା, ଏହାକୁ ମଧ୍ୟ ବୁଝିବେ। ସାରା ଦିନ କାମ କରୁ କରୁ ମୁସ୍କିଲରେ ମଝିରେ ମଝିରେ କିଛି କ୍ଷଣ ଏପରି ଆସିଥାଏ, କାମ ତ ଖୁବ୍ ସରଳ କି ବାସ୍ କେବଳ ଶ୍ୱାସ ଆସୁଛି ତ ଜାଣିବ ଆସୁଛି, ଯାଉଛି ତ ଜାଣିବ ଯାଉଛି, ତୁମକୁ ଆଉ କିଛି କରିବାର ନାହିଁ। କିନ୍ତୁ କେଜାଣି କେତେ ପ୍ରକାରର ଚିନ୍ତନ ଆସୁଛି, ତଥା ଏହି କାମ ହୋଇପାରୁନାହିଁ। କୌଣସି କୌଣସି କ୍ଷଣ ତ ମିଳୁଛି ଯେତେବେଳେ ଏତିକି ଜାଣୁଛନ୍ତି କି ଶ୍ୱାସ ଆସୁଛି ଅଥବା ଯାଉଛି, ଅର୍ଥାତ୍ ସତ୍ୟକୁ ଜାଣୁଛନ୍ତି। ଅବଶ୍ୟ ଏହା ଖୁବ୍ ସ୍ଥୂଳ ସତ୍ୟ, ଏଥିରେ କିଛି ହେଲେ କଳ୍ପନା ନାହିଁ, କୌଣସି ମାନ୍ୟତାର କଥା ନାହିଁ, ଏଥିରେ କୌଣସି ଦର୍ଶନ ନିହିତ ନାହିଁ, କୌଣସି ଦାର୍ଶନିକ କଥା ନାହିଁ, ସତ୍ୟ ଅଟେ। ଶ୍ୱାସ ଆସୁଛି ଯାଉଛି, ତେଣୁ ମୋହମୂଢ଼ତା ନାହିଁ। ଗୋଟିଏ କଥା ହେଲା, ଏବେ ଶ୍ୱାସ ଆସୁଛି ତେବେ ଆସୁଥିବା ଶ୍ୱାସ ପ୍ରତି ରାଗ ଯୋଗାଉନାହାନ୍ତି। ଶ୍ୱାସ ଆଉ ଦରକାରରେ ଆଉ ଦରକାର କିଏ ଏପରି କରେ, ଶ୍ୱାସ ଆସୁଛି ସେ ତ ଆସିବ ହିଁ, ଦ୍ୱିତୀୟଟି ଆସିଯିବ, ତୃତୀୟଟି ଆସିଯିବ, ତା ପ୍ରତି କ'ଣ ରାଗ ଜଗାଇବା। ସେହିପରି ଯାଉଛି ତ ତା ପ୍ରତି ଦ୍ୱେଷ ଜଗାଉନାହାନ୍ତି, ଶୀଘ୍ର ଚାଲିଯାଉ ମୋତେ ଭଲ ଲାଗୁନି ଶୀଘ୍ର ଚାଲିଯାଉ, ଦ୍ୱେଷ ଜଗାଉନାହାନ୍ତି। ଆସୁଛି ଆସୁଛି ଜାଣୁଛନ୍ତି, ଆସୁଛି ଯାଉଛି ଯାଉଛି ଜାଣୁଛନ୍ତି ଯାଉଛି। ତେଣୁ ଏପରି କ୍ଷଣ ତ ମିଳିଲା ଯେଉଁଥିରେ ରାଗ ବି ନାହିଁ, ଯେଉଁଥିରେ ଦ୍ୱେଷ ବି ନାହିଁ, ଯେଉଁଥିରେ ମୋହମୂଢ଼ତା ବି ନାହିଁ, ତେବେ ଖୁବ୍ ପବିତ୍ର କ୍ଷଣ ମିଳିଲା, ଖୁବ୍ ଶୁଦ୍ଧ କ୍ଷଣ ମିଳିଲା। ସେହି ଶୁଦ୍ଧ କ୍ଷଣ ଆମର ଅନ୍ତର୍ମନର ଗଭୀରତାରେ ଆମେ ଯେଉଁ ସଂଗ୍ରହ କରି ରଖିଛନ୍ତି, ଅନେକ ଜନ୍ମର ସଂଗ୍ରହ ରହିଛି, ଅନେକ ଜନ୍ମକୁ କେହି ନ ମାନିଲେ ନ ମାନୁ, ଏହି ଜନ୍ମର ବି କମ୍ ସଂଗ୍ରହ ନାହିଁ, ରାଗର ଦ୍ୱେଷର ମୋହର ବିକାରମାନଙ୍କର ଢେର ଏକାଠି କରି ରଖିଛନ୍ତି, ମଇଳା ଏକାଠି କରି ରଖିଛନ୍ତି। ଏହି କ୍ଷଣ ନିର୍ମଳତାର ଓ ସେହି ପୁରାକୁ ପୁରା ମଇଳା ଯେତେବେଳେ ଉଭୟଙ୍କର ପରସ୍ପର ସମ୍ପର୍କ ହୁଏ ସେତେବେଳେ ଖୁବ୍ ଜୋରେ ବିସ୍ଫୋରଣ ହୋଇଥାଏ। ଧନ ଓ ଋଣ, ପଜିଟିଭ ଓ ନେଗେଟିଭ ମିଳିଲେ ଖୁବ୍ ଜୋରରେ ବିସ୍ଫୋରଣ ହେବ, ଯେପରି କୌଣସି ଭୂକମ୍ପ ଆସିଲା, ଆଗ୍ନେୟଗିରି ଫାଟିଲା। ତାହାର ସ୍ୱଭାବ ସେହିପରି, ଆମର ଅନ୍ତର୍ମନରେ ଯେଉଁ ରାଗ ଥିଲା, ଯେଉଁ ବିକାର ଥିଲା, ଆମେ ତାକୁ ଟିକିଏ ଉଖୁରେଇ ଦେଲେ ତାହା ଉଠିକରି ଉପରକୁ ଆସିବ, ତା'ର ଉଦୀର୍ଣ୍ଣ ହେବ। ତଥା ମନ ଓ ଶରୀରର ଏତେ ଗଭୀର ସମ୍ବନ୍ଧ ରହିଛି କି ମନରେ ବିକାର ଯେତେବେଳେ ଉଠିକରି ଚିତ୍ତର ଉପର ଅଂଶକୁ ଆସନ୍ତି ସେତେବେଳେ ତାହା ଶରୀରରେ ପ୍ରକଟ ହୁଅନ୍ତି। ତେଣୁ କେଉଁଠି ପୀଡ଼ା ହେଲା, କେଉଁଠି ଭାରି ଲାଗିଲା, କେଉଁଠି ଏପରି ହେଲା, ହାଏରେ ମଲିରେ ଇଏ କ'ଣ ହୋଇଗଲା ରେ, କ'ଣ ହୋଇଗଲା ରେ, ଏହା ତୁମର କଲ୍ୟାଣ ନିମିତ୍ତ ହେଉଅଛି, ଅପରେସନ୍ ଆରମ୍ଭ ହୋଇଗଲା। ଏହାର ମାନେ ଅପରେସନ୍ ଆରମ୍ଭ ହୋଇଗଲା, ଘାକୁ ଯେଉଁ କାଟିଲ ଆଉ ସେଥିରେ ପୂଜ ଥିଲା ତାହା ବାହାରକୁ ବାହାରିଲା। ପୂଜ ତ ଭରି ହୋଇ ରହିଛି ହିଁ, ବିକାର ତ ପୁରା ଭରି ରହିଛି ହିଁ, ଘାକୁ କାଟିଲେ ସେଥିରେ ପୂଜ ରହିଛି, ତେବେ ପୂଜ ହିଁ ବାହାରକୁ ଆସିବ, ଗୋଲାପ ଜଳ କେଉଁଠୁ ବାହାରିବ, ତା ବାହାରୁ ବଡ଼ କଲ୍ୟାଣର କଥା। ଏହିପରି ଉଦୀର୍ଣ୍ଣ ହେବ, ସାକ୍ଷୀ ଭାବରେ ତଟସ୍ଥ ଭାବରେ ତାକୁ ଦେଖିବାରେ ଲାଗିଯିବେ, ତା'ର ନିର୍ଜରା ହୋଇ ଚାଲିଯିବ, ତା'ର କ୍ଷୟ ହୋଇ ଚାଲିଯିବ, ତା'ଠାରୁ ମୁକ୍ତି ହୋଇ ଚାଲିଯିବ, ଯେତିକି ଯେତିକି ବିକାରରୁ ମୁକ୍ତି ହୋଇ ଚାଲିଯିବ ସେତିକି ସେତିକି ଦୁଃଖରୁ ମୁକ୍ତି ହୋଇ ଚାଲିଯିବ। ଏକଥା ଖୁବ୍ ବୁଝା ପଡ଼ିବାକୁ ଲାଗିବ। ତଥାପି ଗୋଟିଏ ଉଦାହରଣରୁ ବୁଝିବା, କେହି ଜଣେ ଗୃହିଣୀ ନିଜ ରୋଷେଇ ଶାଳରେ ଭୋଜନ ରାନ୍ଧିବାକୁ ଚୁଲି ଜଳାଇଲା, ନିଆଁ ଜଳାଇଲା, ରାନ୍ଧି ସାରିଲା, ସେ କାମ ତ ପୁରା ହୋଇଗଲା। ଏବେ ସେହି ନିଆଁକୁ ଲିଭେଇବ କ'ଣ କରିବ, ସେ ନିଆଁ ଆଉ ରଖିବ କାହିଁକି, ଚଳେ ଥଣ୍ଡା ପାଣି ନେଇ ତା ଉପରେ ପକାଉଛି ନିଆଁକୁ ଲିଭାଇବା ପାଇଁ। ଏହି ଥଣ୍ଡା ପାଣି ସେହି ଗରମ ଚୁଲିର ନିଆଁକୁ ଲାଗୁଛି, କେତେ ପ୍ରତିକ୍ରିୟା ହେଉଛି, ସେଇଠାରୁ ପ୍ରତିକ୍ରିୟା ହେଉଛି ଜୋରରେ ଧୂଆଁ ଭଳି କିଛି ବାମ୍ଫ ଉଠିବ, ଧୂଆଁ ଉଠିବ, ଆଉ ଛୁଁ କରି ଧ୍ୱନି ବାହାରିବ, ଆଉ ଚଳେ ପାଣି ପକାଇବ, ପୁଣି ଛୁଁ କରି ଧ୍ୱନି ବାହାରିବ। ସେହି ଛୁଁ ଛୁଁର ପ୍ରତିକ୍ରିୟା ଚାଲିଥିବ ଚାଲିଥିବ, ଯେପର୍ଯ୍ୟନ୍ତ ସେହି ଚୁଲିର ତାପମାତ୍ରା ଏହି ପାଣିର ତାପମାତ୍ରା ସହ ସମାନ ନ ହୋଇଛି, ସେହି ଚୁଲି ମଧ୍ୟ ସେତିକି ଥଣ୍ଡା ହୋଇଯିବ ଯେତିକି ଏହି ଥଣ୍ଡା ପାଣି, ଏବେ ଆଉ କିଛି ଛୁଁଛା ନାହିଁ। ତେଣୁ ଯେପର୍ଯ୍ୟନ୍ତ ଆମେ ବିକାରକୁ ଧରି ବସିଛନ୍ତି, ଆଉ ଗୋଟିଏ କ୍ଷଣର ବି ଶୁଦ୍ଧତା ଆସିଲା, ସେତେବେଳେ ଏହି ପ୍ରକାରର ପ୍ରତିକ୍ରିୟା ହେବା ସ୍ୱାଭାବିକ ତଥା ଭଲ ମଧ୍ୟ। କେବେ କେବେ କେହି କେହି କହେ କି କ'ଣ କରିବି, ଆପଣ ଏ ଯେଉଁ ସାରା ଦିନ ବସେଇ ଦେଉଛନ୍ତି ଏଇଥିପାଇଁ ପୀଡ଼ା ହେଉଛି। ଆରେ ତେବେ ବସିଲା କ୍ଷଣି ପୀଡ଼ା ଆରମ୍ଭ ହୋଇଯାଉଛି ନା ଭାଇ, ଆରେ କାହିଁକି ହୋଇଯାଉଛି ଟିକେ ଭାବି ଦେଖନ୍ତୁ ତ, କୌଣସି ସିନେମା ଦେଖିବାକୁ ଯାଉଛନ୍ତି, କୌଣସି ଖେଳ ତାମସା ଦେଖିବାକୁ ଯାଉଛନ୍ତି, ଘଣ୍ଟା ଘଣ୍ଟା ଧରି ବସି ରହୁଛନ୍ତି ନା, କାହିଁ ଗୋଡ଼ ଫୋଡ଼ ବଦଳାଇବାକୁ ପଡ଼ୁନାହିଁ ତ, ନା ଗୋଡ଼ ବିନ୍ଧୁଛି, ନା ମୁଣ୍ଡ ବିନ୍ଧୁଛି, ନା ପଳାଇବାକୁ ମନ କରୁଛି, ଏଠାରେ କାହିଁକି ହେଉଛି ବୁଝନ୍ତୁ କାହିଁକି ହେଉଛି। ସେଇ ସିନେମାରେ, ସେଇ ନାଚ ଘରେ, ସେଇ ଖେଳ ତାମସାରେ କ'ଣ ହୁଏ? ଭିତରେ ନିଆଁ ଜଳୁଛି, ଆମକୁ ଜଣା ନାହିଁ, କେବେ ଭିତରକୁ ଦେଖିନାହାନ୍ତି ନା? ରାଗର ନିଆଁ ଜଳୁଛି, ଦ୍ୱେଷର ନିଆଁ ଜଳୁଛି, ବାସନାର ନିଆଁ ଜଳୁଛି, ଭିତରେ ଖାଲି ନିଆଁ ହିଁ ନିଆଁ ଜଳୁଛି, ଆଉ ବାହାରୁ ଇନ୍ଧନ ବା ଇନପୁଟ୍ କ'ଣ ଦେଉଛନ୍ତି? ଯାହା କିଛି ଦେଖୁଛନ୍ତି ତାହା ତ ରାଗର ହିଁ ଆହାର ଦେଉଛନ୍ତି, ଦ୍ୱେଷରେ ହିଁ ଆହାର ଦେଉଛନ୍ତି, ବାସନାର ଆହାର ଦେଉଛନ୍ତି, ଅର୍ଥାତ୍ ଏହି ଜଳୁଥିବା ନିଆଁରେ ଆଉ ଟିକିଏ ନିଆଁ ପକାଉଛନ୍ତି, କୌଣସି ପ୍ରତିକ୍ରିୟା ହେବ ନାହିଁ। ଜଳୁଥିବା ଚୁଲିରେ ଆଉ କିଛି ତାତିଲା ଅଙ୍ଗାର ପକାଇ ଦେଖନ୍ତୁ ତ କୌଣସି ଛୁଞ୍ଛା ହେବ ନାହିଁ, ଖୁବ୍ ଆଦରରେ ତାକୁ ସ୍ୱୀକାର କରିନେବ, ଥଣ୍ଡା ପାଣି ପକାଇଲେ ସ୍ୱୀକାର କରିବ ନାହିଁ। ତେଣୁ ଆମର ଭିତରଗତାର କ୍ଷଣ, ଗୋଟିଏ କ୍ଷଣର ରାଗବିହୀନ ଅବସ୍ଥା, ଗୋଟିଏ କ୍ଷଣର ଦ୍ୱେଷବିହୀନ ଅବସ୍ଥା, ଗୋଟିଏ କ୍ଷଣର ମୋହବିହୀନ ଅବସ୍ଥା ଯେତେବେଳେ ଏହି ରାଗର ଅଙ୍ଗାରକୁ, ଦ୍ୱେଷର ଅଙ୍ଗାରକୁ, ମୋହର ଅଙ୍ଗାରକୁ ସ୍ପର୍ଶ କରେ ତେବେ ପ୍ରତିକ୍ରିୟା ତ ହେବ ହିଁ। ତେଣୁ ଅନ୍ୟ ସାଧନାରେ ଆଉ ଏହି ସାଧନାରେ ଏହି ଭିନ୍ନତା ରହିଛି, ଏହା ବୁଝିନେବା ଦରକାର କି ଆମେ ଶୁଦ୍ଧ ଶ୍ୱାସର ସହାୟତା ନେଇଛନ୍ତି ଓ ତା ପ୍ରତି ସଜାଗ ରହି କୌଣସି ରାଗ ଉପୁଜିବାକୁ ଦେଇନାହାନ୍ତି, ଦ୍ୱେଷ ଉପୁଜିବାକୁ ଦେଇନାହାନ୍ତି, ମୋହ ଉପୁଜିବାକୁ ଦେଇନାହାନ୍ତି, ବରଂ ଗୋଟିଏ କ୍ଷଣ ପାଇଁ ହେଉ ପଛେ। ଏହିପରି ସାରା ଦିନ କେତେ କ୍ଷଣ ଆସିଥିବ, ସେହି ସେହି କ୍ଷଣ ସବୁ ନିଜର କାମ ଆରମ୍ଭ କରିଦେଲେ ଖୁବ୍ କଲ୍ୟାଣ ହେବାକୁ ଲାଗିଲା, ଖୁବ୍ କଲ୍ୟାଣ ହେବାକୁ ଲାଗିଲା। ଖୁବ୍ କାମ କରିବାର ଅଛି, ରାସ୍ତା ବହୁତ ଲମ୍ବା ଏବଂ କାମ ନିଜକୁ ହିଁ କରିବାକୁ ପଡ଼ିବ, କାହାରି କୃପା କାମରେ ଆସିବ ନାହିଁ। କେହି କୃପା ଏପରି କରିପାରେ କି ସେହି ରାସ୍ତାରେ ଚାଲିଥିବ ତ ଖୁବ୍ ଆଦରର ସହ ରାସ୍ତା ଦେଖାଇଦେବ, ବାସ୍ କାମ ନିଜକୁ କରିବାକୁ ପଡ଼ିବ ଏବଂ ଏହିସବୁ ସଙ୍କଟ ମଧ୍ୟ ଦେଇ ଗତି କରିବାକୁ ପଡ଼ିବ। ତେବେ ଦୁଇ ଚାରିଟା କଥା ଅଛି ସାଧକଙ୍କୁ, ନୂଆ ନୂଆ ସାଧକଙ୍କୁ ଖୁବ୍ ଭଲ ଭାବେ ବୁଝିନେବା ଆବଶ୍ୟକ। ଏବେଠାରୁ ବୁଝିନେଲେ କାମ ହାଲୁକା ହୋଇଯିବ, କାମ ଠିକ୍ ଭାବେ କରିପାରିବେ। ଗୋଟିଏ କଥା ତ ଏହା ଖୁବ୍ ଭଲ ଭାବେ ବୁଝିନେବା ଉଚିତ କି କାଲି ରାତିରୁ ଯେମିତି ଶ୍ୱାସର କାମ ଆରମ୍ଭ କଲେ ସେବେଠାରୁ ହିଁ ନିଜ ମନର ଅପରେସନ୍ ହେବା ଆରମ୍ଭ ହୋଇଗଲା। ଯେବେ ଆମ ଶରୀରର ଅପରେସନ୍ ହୁଏ ତେବେ ଅନ୍ୟ କେହି କରେ, ଆମେ କରୁନା, କେହି ଡାକ୍ତର କରିଥାଏ। ଯେବେ ଶରୀରର ଅପରେସନ୍ ହୋଇଥାଏ ପୀଡ଼ା ତ ବହୁତ ହୁଏ, ସେ ସମୟରେ ଆମକୁ କୌଣସି ନିଶ୍ଚେତକ ଶୁଙ୍ଘାଇ ଦିଆଯାଏ, କୌଣସି ଆନାସ୍ଥେସିଆ ଶୁଙ୍ଘାଇ ଦେଲେ ଆମକୁ ଜଣାପଡ଼େ ନା କି କ'ଣ ହେଉଛି। ଅପରେସନ୍ ସରିଗଲା ତାପରେ ସେ ନିଶ୍ଚେତକର ପ୍ରଭାବ ଚାଲିଗଲା ପରେ ଜଣାପଡ଼ିଲା ଏହା ତ ମନର ଅପରେସନ୍, ତାଠାରୁ ଅଧିକ ଗମ୍ଭୀର ଅପରେସନ୍। କୌଣସି ଆନାସ୍ଥେସିଆ ନାହିଁ, କୌଣସି ନିଶ୍ଚେତକ ନାହିଁ, ସଚେତ ହୋଇକରି କେହି ଅନ୍ୟ ନୁହେଁ, ସ୍ୱୟଂ ନିଜକୁ କରିବାକୁ ପଡ଼ିବ। ତେଣୁ ଶରୀରର ଅପରେସନ୍ ଠାରୁ କାହିଁ କେତେ ଅଧିକ ସୂକ୍ଷ୍ମ କାମ। ତେଣୁ ଅସୁବିଧା ତ ଆସିବ, ପୀଡ଼ା ତ ଆସିବ, ବିଚଳିତ ହେବେ ନାହିଁ। ବିଚଳିତ ହୋଇ ଏହା ଭାବିବେ କି ମୁଁ ଛାଡ଼ିକରି ପଳାଇବି, ତେବେ ତ ନିଜର ବହୁତ ବଡ଼ ଅମଙ୍ଗଳ କରିନେବେ, ବହୁତ ବଡ଼ କ୍ଷତି କରିନେବେ। ଏଥିସକାଶେ ଯେଉଁ ଯେଉଁ ଲୋକ ଆସୁଛନ୍ତି, ଆସିବା ପୂର୍ବରୁ ପ୍ରଚାରପତ୍ର ସାହାଯ୍ୟରେ ପଚାରି ନେଉଛୁ କି ବାବା ପୁରା 10 ଦିନ ରହିପାରିବ ତ, ବହୁତ କଠିନ କାମ, ତପସ୍ୟା କରିବାକୁ ହେବ, ଏଠାକାର ନିୟମ ଖୁବ୍ କଡ଼ା, ପାଳନ କରିପାରିବ ତ, ରହିପାରିବ ତ, ପୁଣି ଏଠାକୁ ଆସିବା ପରେ ପୁଣି ଦୋହଲାଇ ଦିଆଯାଏ, ପୁଣି ପଚରାଯାଏ ରହିପାରିବ ତ, ନ ପାରିବ ତେବେ ଏବେଠାରୁ ସମ୍ମିଳିତ ହୁଅ ନାହିଁ। ସମ୍ମିଳିତ ହୋଇଗଲେ ଅପରେସନ୍ ଆରମ୍ଭ ହୋଇଗଲା, ଆଉ ତାପରେ ଯଦି ଭାବିବେ କି ମୁଁ ଏଠାରୁ ପଳାଇଯିବି ତଥା ମୋତେ ଛୁଟି ମିଳିଯିବ, ସହାୟକ ଆଚାର୍ଯ୍ୟ ଅଛନ୍ତି ତାଙ୍କଠାରୁ ଛୁଟି ମିଳିଯିବ, ଆଚାର୍ଯ୍ୟଙ୍କ ଠାରୁ ଛୁଟି ମିଳିଯିବ, କେହି ଛୁଟି ଦେବେ ନାହିଁ। କୌଣସି ଲୋକର ଶରୀରର ଅପରେସନ୍ ଚାଲୁଥିବ, ଅଧା ଅପରେସନ୍ ହୋଇଥିବ, ଆଉ ତା'ର ହୋସ୍ ଫେରିଆସିବ ତଥା ସେ କହିବ ଡାକ୍ତର ବାବୁ ବନ୍ଦ କରିଦିଅନ୍ତୁ, ବାକି ଅପରେସନ୍ ପରେ କରାଇବି, ତେବେ କେଉଁ ଡାକ୍ତର ତାକୁ ଛାଡ଼ିଦେବେ? ତା'ର କ୍ଷତି ହୋଇଯିବ ନା? କୌଣସି ଡାକ୍ତର ଛାଡ଼ିବେ ନାହିଁ। ସେହିପରି କେହି ଅନୁମତି ଦେବେ ନାହିଁ, ଅପରେସନ୍ ଆରମ୍ଭ ହୋଇଯାଇଛି ଏବେ ଯିବା ଅସମ୍ଭବ କଥା, କୌଣସି ମୂଲ୍ୟରେ ବି ନୁହେଁ। ସେ ତ 50 ବାହାନା କରିବ, ତା ମନ କହିବ ଆରେ ମୋର ଅମୁକ କେସ୍ ଥିଲା, ତା'ର ତାରିଖ ତ ପହରଦିନ ପଡ଼ୁଛି, ମୋର ତ ମନେ ନଥିଲା, ମୋର ସେ ସମସ୍ୟା ଥିଲା, ସେ ମୋ ବଡ଼ ପୁଅ ବେମାର ଅଛି, ସେ ଝିଅଟା ବେମାର ଅଛି, ସେ ସ୍ତ୍ରୀ ଏମିତି ହୋଇଛି, ସ୍ୱାମୀ ଏମିତି ଅଛନ୍ତି, ଆରେ 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 ବହୁତ ଜରୁରୀ କାମ ଥିଲା, ଇଏ ଆର ଥରକୁ ଆସିବି, ଏ ସମସ୍ତ କଥା ଉଠିବାର ଅଛି। ମନକୁ ଖୁବ୍ ଦୃଢ଼ କରିବାକୁ ହେବ କି ମୋତେ ଛୁଟି ମିଳିବାର ନାହିଁ, ଅପରେସନ୍ ଆରମ୍ଭ ହୋଇଯାଇଛି, ଅଧାରୁ ଅପରେସନ୍ର ମଝିରୁ ଗଲେ ମୋର ହିଁ କ୍ଷତି ହେବ, ମୁଁ ଯିବି ନାହିଁ। ଏପରି ଅସୁବିଧା କାଲିକି ଆସିବାର ଅଛି, ଆଜି ସାରା ଦିନ ଅପରେସନ୍ କଲେ ନା, ତେବେ ପରଦିନ ଏହିପରି ପଳାଇବାକୁ ମନ ହେବ। ନହେଲେ ଚତୁର୍ଥ ଦିନ ଏହାଠାରୁ ଗଭୀର ଅପରେସନ୍ କରିବାର ବିଦ୍ୟା ଶିଖାଯିବ, ବିପସେନା ଶିଖାଯିବ। ତେଣୁ ପଞ୍ଚମ ଦିନ ଯେବେ ସେ କାମ ଗଭୀର ଭାବେ କରିବେ, ତେବେ ଷଷ୍ଠ ଦିନ ପୁଣି ଦେଖିବେ, ପୁଣି ପଳାଇବାକୁ ମନ ଡାକିବ। ଏହି କେତେ ବର୍ଷର ହଜାର ହଜାର ଲୋକଙ୍କ ଅନୁଭବରୁ ଜାଣିଛି କି ଯେଉଁ ଯେଉଁ ଲୋକ ପଳାଇବାକୁ ବ୍ୟାକୁଳ ହୋଇଛନ୍ତି, ଦ୍ୱିତୀୟ ଦିନ ହୋଇଛନ୍ତି ଅଥବା ଷଷ୍ଠ ଦିନ ହୋଇଛନ୍ତି, ଆଉ ଅନ୍ୟ ଦିନ ମଧ୍ୟ କାହାରି କାହାରି ହୋଇଯାଏ, କିନ୍ତୁ ଅଧିକାଂଶ ଲୋକ ଦ୍ୱିତୀୟ ଦିନ ବା ଷଷ୍ଠ ଦିନ। ତେଣୁ ଯେବେ ଯେବେ ଏପରି ମନରେ ଆସେ, ତେବେ ଚିନ୍ତା କରନ୍ତୁ, ଆଜି ଦ୍ୱିତୀୟ ଦିନ ନା, ମୋତେ ତ ପ୍ରଥମରୁ କହି ଦିଆଯାଇଥିଲା ମୁଁ ପଳାଇବି ନାହିଁ, ଆଜି ଷଷ୍ଠ ଦିନ ନା, ମୁଁ ପଳାଇବି ନାହିଁ, ଆରେ କୌଣସି ବି ଦିନ ଏପରି ହେଉନା ମୁଁ ଯିବି ନାହିଁ, ମୋତେ ସାମ୍ନା କରିବାର ଅଛି, ନିଜର ଦୋଷ ବାହାର କରିବାର ଅଛି, ପଳାଇବି ନାହିଁ। ମନକୁ ଏହିପରି ମଜବୁତ କରିବାକୁ ହେବ। ମନକୁ ମଜବୁତ କରିବା ପାଇଁ ଆଉ ଟିକିଏ କାମ କରିବାକୁ ପଡ଼ିବ। ମନକୁ ମଜବୁତ କରିବା ପାଇଁ ଗୋଟିଏ କଥା ତ ଏହା କି ମୁଁ ଏଠାକୁ ତପ କରିବାକୁ ଆସିଛି। ତେଣୁ ତପ କରିବାର ଯେଉଁ ସମୟ ରହିଛି, ସକାଳ 4:30 ରୁ 6:30 ପର୍ଯ୍ୟନ୍ତ, ପୁଣି 8:00 ରୁ 11:00 ବାଜିବା ପର୍ଯ୍ୟନ୍ତ, ପୁଣି 5:00 ପର୍ଯ୍ୟନ୍ତ, ଓ ପୁଣି 6:00 ରୁ 9:00 ପର୍ଯ୍ୟନ୍ତ, ମଝିରେ ପ୍ରବଚନର ଏଇ ଟିକକ ସମୟ ଛାଡ଼ିଦେଲେ, ବାକି ସବୁ ସମୟ ତପ କରିବାର ସମୟ, ଧ୍ୟାନ କରିବାର ସମୟ। ଏବେଠାରୁ ମନକୁ ଦୃଢ଼ କରିବେ, ସେହି ସମୟରେ ତେଣିକି ଯାହା କିଛି ହୋଇଯାଉ, ଧ୍ୟାନ କରିବା ଛଡ଼ା ଅନ୍ୟ କୌଣସି କାମ କରିବି ନାହିଁ। ଗାଧୋଇବା, ସଫା କରିବା, ଖାଇବା, ପିଇବା, ଏ କାମ ରହିଗଲା, ସେ କାମ ରହିଗଲା, କିଛି ନୁହେଁ। ତେଣିକି ଯାହା କିଛି ହୋଇଯାଉ, ମୋତେ ଏହି ସମୟରେ ତ କେବଳ ଧ୍ୟାନ ହିଁ କରିବାର ଅଛି। ମନୋବଳ ବଢ଼ିବ, ମନ ମଜବୁତ ହେବ, ଏହା ହିଁ କରିବାର ଅଛି, ଅନ୍ୟ କିଛି ନୁହେଁ। ଆହୁରି ଏଥିରେ ମଧ୍ୟ ଘଣ୍ଟାଏ ଲେଖାଁ 3 ଥର ଏହି ହଲ୍ରେ ଆସି ବସିବେ ହିଁ। ସକାଳ 8:00 ରୁ 9:00, ଦ୍ୱିପ୍ରହର 2:30 ରୁ 3:30, ଓ ସନ୍ଧ୍ୟା 6:00 ରୁ 7:00 ପର୍ଯ୍ୟନ୍ତ। ତେଣିକି ଯାହା କିଛି ହୋଇଯାଉ, ଆଉ ଯାହା କିଛି କାମ କରିବାର ଅଛି, ତାହା ଆଗରୁ କରିନେବେ। ସକାଳ 8:00 ବେଳେ ହଲ୍ରେ ବସିବାର ଅଛି, ତ 8:00 ବାଜିବାକୁ ମିନିଟିଏ ବାକି ଥିବ, ଆସିଯିବେ। ଆଉ 9:01 ହେଲେ ଯାଇ ବାହାରକୁ ଯିବେ, ଏତିକି। ବରଂ ଏଠାରେ ବସିକରି ଗୋଡ଼ ବଦଳାଇବାକୁ ହେଲେ ଗୋଡ଼ ବଦଳାଇବେ, ହାତ ବଦଳାଇବାକୁ ହେଲେ ହାତ ବଦଳାଇବେ, ଯାହା କିଛି ବି କରନ୍ତୁ, କିନ୍ତୁ ତା ସଙ୍ଗେ ସଙ୍ଗେ ନିଜ କାମ କରି ଚାଲିଥିବେ। 4-5 ଦିନ ପରେ ଏହା ବି ହେବ କି ଗୋଡ଼ ମଧ୍ୟ ବଦଳାଇବେ ନାହିଁ, ଏବେ ନୁହେଁ, ଡରନ୍ତୁ ନାହିଁ, ଏବେ ତ ଗୋଡ଼ ବଦଳାଇ ପାରିବେ। ତେଣିକି ଯାହା ହୋଇଯାଉ ନା କାହିଁକି, ଏବେ ତ ଆମକୁ ଏହି ହଲ୍ରେ ଘଣ୍ଟାଏ ପର୍ଯ୍ୟନ୍ତ ରହିବାର ଅଛି। ଏହା ନିଜ ମନୋବଳ ବଢ଼ାଇବା ପାଇଁ, ମନକୁ ମଜବୁତ କରିବାର ଅଛି। ଆମେ ନିର୍ଣ୍ଣୟ କରିଛନ୍ତି, ଅଧିଷ୍ଠାନ କରିଛନ୍ତି, ଯିବା ନାହିଁ, ଘଣ୍ଟାଏ ଧରି ଏଠାରେ ରହିବା। ଯେଉଁ ସମୟ ଆମକୁ ଦିଆଯାଇଛି ତା'ର 1 ମିନିଟ୍ ଆଗରୁ ଆସିବା, ଯେଉଁ ସମୟ ଦିଆଯାଇଛି ତା'ର 1 ମିନିଟ୍ ପରେ ହିଁ ଏଠାରୁ ବାହାରିବା। ଏହିପରି ମନକୁ ମଜବୁତ କରିବେ। ଆଉ ପ୍ରତ୍ୟେକ ଘଣ୍ଟିକିଆ ବୈଠକ ପରେ 4-5 ମିନିଟ୍ ସମୟ ମିଳିବ, ବିଶ୍ରାମ କରି ପୁଣି ଆସିପାରିବେ, ପୁଣି ନିଜ କାମ ଆରମ୍ଭ କରିଦେବେ, କିନ୍ତୁ ସେହି ଘଣ୍ଟାକ ଖୁବ୍ ଦୃଢ଼ତାର ସହ। ଆଉ ଗୋଟିଏ କଥା ଖିଆଲ ରଖିବେ କି କୌଣସି ବି ମୂଲ୍ୟ ବଦଳରେ, ଏହା ନିଜର ସୁରକ୍ଷା ପାଇଁ, କୌଣସି ବି ମୂଲ୍ୟ ବଦଳରେ ଏହି ତପଭୂମିର ଯେଉଁ ସୀମା ରହିଛି, ଯେଉଁ ସୀମା ବନ୍ଧା ଯାଇଛି, ଲୋକମାନେ ଏହା ଭିତରେ ଧ୍ୟାନ କରିବେ, ଏହାର ବାହାରେ ପାଦ ରଖିବେ ନାହିଁ। ଏହି 10 ଦିନ ଧରି ଏହା ବାହାରେ ପାଦ ରଖିବେ ନାହିଁ, ଯେପରି ଡାକ୍ତରଖାନାରେ ଭର୍ତ୍ତି ହୋଇଥାନ୍ତି, ଆଉ ଯେତେବେଳେ ଅପରେସନ୍ ଚାଲୁଥାଏ, ଯେବେ ଅପରେସନ୍ ଥିଏଟର ଭିତରକୁ ଚାଲିଯାଇଥାନ୍ତି, ସେହି ସମୟରେ ଅପରେସନ୍ କରୁଥିବା ଲୋକମାନେ କେତେ ସଜାଗ ଥାଆନ୍ତି। କି ବାହାରର କୌଣସି ବ୍ୟକ୍ତି ଆସି ରୋଗୀ ସହ ମିଳାମିଶା କରିପାରେ ନା, ରୋଗୀ ବାହାରକୁ ଯାଇ କାହା ସହ ସାକ୍ଷାତ କରିପାରେ ନା, ତାକୁ ସେଇଠି ରହିବାକୁ ପଡ଼ିଥାଏ। ଅପରେସନ୍ ଚାଲୁଛି ନା, ଘା ଖୋଲା ଅଛି, କେଜାଣି କେଉଁ ପ୍ରକାରର କୌଣସି ଜୀବାଣୁ ତା ମଧ୍ୟକୁ ପଶିଯିବ, ଘା ଖୋଲା ଅଛି, କେଜାଣି କେଉଁ ପ୍ରକାରର କୌଣସି ଜୀବାଣୁ ତା ମଧ୍ୟକୁ ଆସିଯିବ, କେତେ ବଡ଼ ଅସୁବିଧା ହୋଇଯିବ। ସେହିପରି ମନର ଅପରେସନ୍ ଚାଲୁଛି, ତପଭୂମି ମଧ୍ୟରେ ସୁରକ୍ଷିତ ଅଛନ୍ତି, ବାହାରକୁ ଗଲେ ଘା ଖୋଲା ଅଛି, କେଜାଣି ଆଉ କ'ଣ ଟାଣି ନେବେ, ନିଜର ହାନି କରିନେବେ, ଭୁଲ କରି ମଧ୍ୟ ବାହାରକୁ ଯିବେ ନାହିଁ, ଏହି କଥାକୁ ମନେ ରଖିବେ। ଆଉ ଗୋଟିଏ କଥା, କେବେ କେବେ ମନ ଚାହିଁବ କି ଧ୍ୟାନ ସମୟରେ ତ ଧ୍ୟାନ କରିବାର ଅଛି, ଏକଥା ତ ଠିକ୍, ଭିତରେ ଖୁବ୍ ଅଣନିଶ୍ୱାସୀ ଲାଗୁଛି, ଭିତରେ କାହିଁକି, ବାହାରେ ବସିବି, ଏବେ ନୁହେଁ। ଯେପର୍ଯ୍ୟନ୍ତ ଏହି ବିଦ୍ୟାରେ ଭଲ ଭାବେ ପୁଷ୍ଟ ହୋଇ ନ ଯାଇଛନ୍ତି, କେତେଟା ଶିବିର ପରେ ଯାଇ ପୁଷ୍ଟ ହେବେ, ଯେପର୍ଯ୍ୟନ୍ତ ପୁଷ୍ଟ ନ ହୋଇଛନ୍ତି, ଖୋଲାରେ ଧ୍ୟାନ କରିବେ ନାହିଁ। ତେଣୁ ଏପରି ଜାଗାରେ, ହୁଏତ ନିଜ କୋଠରୀରେ, ହୁଏତ ଏଠାରେ, ଅଥବା ଯାହାଙ୍କୁ ଶୂନ୍ୟାଗାର ମିଳିଛି ସେମାନେ ଶୂନ୍ୟାଗାରରେ, କିମ୍ବା ଯେଉଁଠାରେ ଆମକୁ ସିଧାସଳଖ ପବନ ଲାଗୁନଥିବ, ଆଉ ଯେଉଁଠି ସିଧାସଳଖ ଆଲୋକ ଆମ ବନ୍ଦ ଆଖି ଉପରେ ପଡ଼ୁନଥିବ, ଏପରି ସ୍ଥାନରେ ହିଁ ଧ୍ୟାନ କରିବେ, କାହିଁକିନା ଏଇକ୍ଷଣି ନୂଆ ନୂଆ କାମ। ଯଦି ସିଧାସଳଖ ପବନ ଆମର ଓଠକୁ ଲାଗେ, ତେବେ ନାକରେ ଯେଉଁ ପବନ ବହୁଛି ଶ୍ୱାସ, ତାହାର ସ୍ପର୍ଶ ମାଲୁମ ପଡ଼ିବ ନାହିଁ। ଏଥିପାଇଁ ଅତ୍ୟନ୍ତ ଆବଶ୍ୟକ କି ଆମେ ଏପରି ସ୍ଥାନରେ ବସିବା ନାହିଁ ଯେଉଁଠି ବାହାରର ପବନ ଲାଗୁଥିବ, ଆଖି ବନ୍ଦ ରହିଛି ଆଉ ତା ଉପରେ ଆଲୋକ ପଡ଼ୁଛି, ତେବେ ଅନ୍ତର୍ମୁଖୀ ହୋଇ ଭିତରର ସତ୍ୟକୁ ଦେଖିବାର କାମରେ ବାଧା ଉପୁଜିବ। ଏଣୁ ବାହାରେ ବସିବେ ନାହିଁ, ଏକଥା ମନେ ରଖିବେ। ଆଉ ଗୋଟିଏ କଥା ଖିଆଲ ରଖିବେ କି ଏଇ ଯେଉଁ ସକାଳ 11 ବେଳେ ଭୋଜନ କରିବାକୁ ଯିବେ, ସେତେବେଳେ ମନରେ ଆସିବ ଆରେ ଏଠାରେ ତ ସନ୍ଧ୍ୟା ଭୋଜନ ମିଳେ ନା, ଗୋଟିଏ ଦିନ ଦେଖିନେଲେ ନା ସନ୍ଧ୍ୟାକୁ କିଛି ଦେଉନାହାନ୍ତି ଖାଇବାକୁ, ମାମୁଲି ଚା ଟିକିଏ, ସେଥିରେ କ'ଣ ହେଲା, ନହେଲେ କୌଣସି ଫଳଟାଏ କି କ'ଣ। ଆଉ ମୁଁ ତ ଥରକେ ଚାରିପଟ ରୁଟି ଖାଏ, ତିନି ଥର ଖାଏ, ଚାରି ଥର ଖାଏ, ଏଠି ତ ଥରେ, ତେଣୁ ମନ ଚାହିଁବ କି ସନ୍ଧ୍ୟାର ରୁଟି ମଧ୍ୟ ଏବେ ଖାଇନେବି। ଆଉ ଆମର ମାର୍ଗଦର୍ଶକ ବାରମ୍ବାର କହୁଛନ୍ତି ଖୁବ୍ ପରିଶ୍ରମ କରିବାକୁ ହେବ, ନିଜ ଭିତରେ ବଡ଼ ଲଢ଼େଇ ଲଢ଼ିବାକୁ ହେବ, ତେଣୁ ଶରୀରରେ ମଜବୁତ ହେବା ତେବେ ନା, ତେଣୁ 8 କାହିଁକି 10 ରୁଟି ଖାଇନେବି, ଆରେ ତେବେ ତ ସାଧନା ଫାଧନା ହେବ ନାହିଁ। ଥରକେ ଚାରିପଟ ରୁଟି ଖାଇବାର ଯାହାର ଅଭ୍ୟାସ ଅଛି ସେ ତିନିପଟ ଖାଇକି ବନ୍ଦ କରିବେ। ନିଜ ପେଟର 1/4 24 ଘଣ୍ଟା ଖାଲି ରହିବା ଉଚିତ, ତେବେ ଯାଇ ସାଧନା ହେବ। ଭରି ନେବେ, ଠୁସି ଠୁସି କରି ଭରି ନେବେ ତ କିଛି ସାଧନା ହେବ ନାହିଁ, କରି ହିଁ ପାରିବେ ନାହିଁ। ଏତେ ଢୋଳ ଆସିବ, ଏତେ ବାଧା ଆସିବ, କେବେ ଭୁଲ କରି ମଧ୍ୟ ଏପରି କରିବେ ନାହିଁ, ଉଭୟ ଅତିରୁ ଦୂରରେ ରହିବାର ଅଛି। ଯେଉଁ ବ୍ୟକ୍ତି ଏହି ପାଗଳାମିରେ ପଡ଼ିଯିବ କି ମୋତେ ତ ଅନ୍ତର୍ତ୍ତବ କରିବା ନିମନ୍ତେ ବାହାର ତପ ମଧ୍ୟ ଏପରି କରିବା ଉଚିତ କି ମୁଁ ତ ଉପବାସ କରିବି, କିଛି ଖାଇବି ନାହିଁ, ତାହା ଏକ ପାଗଳାମି। ଗୋଟିଏ ଅତି ଯାହା ଆମର ଲୋକସାନ କରିଦେବ, ଆମକୁ ଆଗକୁ ବଢ଼ିବାକୁ ଦେବ ନାହିଁ। ଆଉ ଅନ୍ୟ ଏକ ଅତି ଏହା କି ଖୁବ୍ ଠୁସି ଠୁସି କରି ଖାଇବି, ସୁଯୋଗ ମିଳିଛି ଖାଇନେବି, ସନ୍ଧ୍ୟାରେ ବି ଏବେ ଖାଇନେବି, କାମ କରିପାରିବେ ନାହିଁ। ଉଭୟର ମଧ୍ୟମ ମାର୍ଗ ଯୁକ୍ତାହାର ବିହାରସ୍ୟ, ସେତିକି ମାତ୍ର ଆହାର ଯେତିକି କି ଆମକୁ ଜୀବିତ ରଖିବା ପାଇଁ ଆବଶ୍ୟକ, ଏହାଠାରୁ ଅଧିକ ନୁହେଁ। ଏହି କଥାକୁ ମଧ୍ୟ ମନେ ରଖିବେ। ଆଉ ଗୋଟିଏ କଥା ଖିଆଲ ରଖିବେ, ଏଇ କାଲି ଯେଉଁ କହିଦେଇଥିଲି କି ବହୁତ ଆବଶ୍ୟକ ହେଲେ ନିଜ ଶରୀରକୁ ଆରାମ ମଧ୍ୟ ଦେଇପାରନ୍ତି, ଗଡ଼ପଡ଼ ହୋଇପାରନ୍ତି, ଆଉ ସଙ୍ଗେ ସଙ୍ଗେ ଏହା ମଧ୍ୟ କୁହାଯାଇଥିଲା କି 5 ମିନିଟ୍ରୁ ଅଧିକ ନୁହେଁ, ତେଣୁ ଲୋକ ଭାବିବେ ବିଛଣାରେ ପଡ଼ି ରହିବାରେ ଖୁବ୍ ଆରାମ ଲାଗିବ, ବହୁତ ଭଲ ଲାଗିବ, ଶ୍ୱାସକୁ ତ ଜାଣୁଛି, ପଡ଼ି ପଡ଼ି ବି ଜାଣୁଛି। ଆରେ ଏହା ଏଇଥିପାଇଁ କୁହାଯାଇଛି କି ଲୋକ ନିଦରେ ଶୋଇଯାଉଛନ୍ତି, ନିଦ୍ରା ଆସିଯାଏ, ମୁଁ ତ ଖୁବ୍ ହୁସିଆର। ପ୍ରତ୍ୟେକ ବ୍ୟକ୍ତି ନିଜକୁ ଖୁବ୍ ହୁସିଆର ବୋଲି ମନେ କରେ, ବାକି ସମସ୍ତଙ୍କୁ ବୋକା ମନେ କରେ। ଲୋକମାନେ ଶୋଇଯାଉଥିବେ, ମୁଁ ଶୋଇବି ନାହିଁ, ଦେଖ 10 ମିନିଟ୍ ହୋଇଗଲା ମୁଁ ଶୋଇନାହିଁ, 15 ମିନିଟ୍ ହୋଇଗଲା ନା ମୁଁ ତ ଶୋଇନାହିଁ, 20 ମିନିଟ୍ ହୋଇଗଲା ନା, ଆରେ ଅଧଘଣ୍ଟା ହେଲା ବେଳକୁ ଘୁଙ୍ଗୁଡ଼ି ମାରିବାକୁ ଲାଗିଲେ। ଆଉ ହଜାର ପ୍ରକାର ଯତ୍ନ କରାଯାଉଛି କି ଆଶ୍ରମ ବଡ଼ ଆଦର୍ଶ ଆଶ୍ରମ ହେଉ, ତପଭୂମି ହେଉ, ଆଦର୍ଶ ତପଭୂମିରେ ପ୍ରତ୍ୟେକ ବ୍ୟକ୍ତି ଏକୁଟିଆ ଗୋଟିଏ କୋଠରୀରେ ରହେ, ଏକୁଟିଆ ଗୋଟିଏ ଶୂନ୍ୟାଗାରରେ ଧ୍ୟାନ କରେ, 2 ମଧ୍ୟ ସାଙ୍ଗରେ ରହନ୍ତି ନାହିଁ। କିନ୍ତୁ ଏପରି ହେଉ ହେଉ ତ ସମୟ ଲାଗିଥାଏ, ଏପରି ନ ହେବା ପର୍ଯ୍ୟନ୍ତ ଅନେକ ଲୋକଙ୍କ ସହ ରହିବାକୁ ପଡ଼ିଥାଏ। ଗୋଟିଏ ଶୟନାଗାରରେ କେତେ ଲୋକ ରହୁଛନ୍ତି, ଆଉ ଜଣେ ଲୋକ ଶୋଇକରି ଘୁଙ୍ଗୁଡ଼ି ମାରିବା ଆରମ୍ଭ କରିଦେଲା, ଏବେ ତ ଗୋଟିଏ ମେଣ୍ଢାକୁ ଦେଖି ସବୁ ମେଣ୍ଢା ପାଣିକୁ ଡେଇଁବା ପରି ଆଉ ଜଣଙ୍କର ମଧ୍ୟ ମନ ଚାହିଁବ ମୁଁ ମଧ୍ୟ କିଛି ସମୟ ଶୋଇଯାଏ, ମୁଁ ବି ଟିକିଏ ଶୋଇପଡ଼େ, ପୁରା ଶୟନାଗାର ଘୁଙ୍ଗୁଡ଼ିରେ ଭରିଯିବ, ଧୀରେ ଧୀରେ ସାରା ତପବନ ଘୁଙ୍ଗୁଡ଼ିରେ ଭରିଯିବ। ଆରେ କ'ଣ କରିବାକୁ ଆସିଥିଲେ, ପ୍ରତିକ୍ଷଣ ସଜାଗ ରହିବା ପାଇଁ ଆସିଥିଲେ, ଆଉ ଇଏ କ'ଣ କରିବାରେ ଲାଗିଲେ, ବହୁତ ବିପଜ୍ଜନକ। ତେଣୁ କେତେ ବି ଅସୁବିଧା ହେଉନା କାହିଁକି, ଥରକେ 5 ମିନିଟ୍ରୁ ଅଧିକ ବିଛଣାରେ ପଡ଼ି ରହିବେ ନାହିଁ, ଅଧିକରୁ ଅଧିକ ସମୟ ବସିକରି ଧ୍ୟାନ କରିବେ, ଏହି କଥାର ଖିଆଲ ରଖିବେ। ଆଉ ଗୋଟିଏ କଥା ଖିଆଲ ରଖିବେ, ଏହା ଭାରତୀୟମାନଙ୍କ ପାଇଁ ଆହୁରି ଅଧିକ ଆବଶ୍ୟକ, ଏହା ଆମର ଜାତୀୟ ରୋଗ, ଭାରତର ରାଷ୍ଟ୍ରୀୟ ରୋଗ। କଥାବାର୍ତ୍ତା କରିବାର ବଡ଼ ସଉକି, କର୍ମବୀର ନୁହନ୍ତି ବାକ୍ୟବୀର, ବତରସର ଏତେ ଲୋଭ ଥାଏ, କେହି କେହି ଲୋକ ତ ଏଥିପାଇଁ ଶିବିରକୁ ଆସୁନାହାନ୍ତି କି ଆପଣଙ୍କ ସେଠାରେ ତ 9 ଧରି ମୌନ ରହିବାକୁ ପଡ଼ିବ, ଆରେ ବାପରେ ବାପ ମୁଁ କେମିତି ଯିବି, ମୋ ଦେଇ ହେବ ନାହିଁ, ମୁଁ ମୌନ ରହିପାରିବି ନାହିଁ, ଇଏ ବହୁତ ବଡ଼ ରୋଗ। ଆରେ ଭାଇ ମୌନ ନ ରହିବେ ତ ଏଇ ଭିତର ଯାତ୍ରା କିପରି କରିବେ, ବହିର୍ମୁଖୀ ହିଁ ବହିର୍ମୁଖୀ ରହିଛନ୍ତି ନା, ଆଉ ଇଏ ଅନ୍ତର୍ମୁଖୀ ହୋଇ ଭିତରର ସତ୍ୟକୁ ଜାଣିବାକୁ ହେବ, ସେଥିପାଇଁ ମନକୁ ମୌନ ରଖିବାର ଅଛି, ମନକୁ କିପରି ମୌନ ରଖିବେ, ବାଣୀକୁ ହିଁ ମୌନ ରଖିପାରୁନାହାନ୍ତି, କାହା ସହ କିଛି ସମୟ କଥାବାର୍ତ୍ତା କରିନେଲେ ଆଉ ପୁଣି ଧ୍ୟାନ କରିବାକୁ ବସିଲେ ତ ଯେଉଁ କଥାବାର୍ତ୍ତା ହେଲା ସେସବୁ ମନରେ ଆସିବା ଆରମ୍ଭ ହୋଇଯିବ, ତା ସମ୍ବନ୍ଧିତ ବହୁତ କଥା ଆସିବା ଆରମ୍ଭ ହୋଇଯିବ, ଆଉ ତାକୁ ଟିକିଏ ଉଖରେଇ ଦେଲେ ତ ତା ସହ ବିନା ସମ୍ବନ୍ଧିତ କଥା ମଧ୍ୟ କେଜାଣି କେତେ ଆସିବାକୁ ଲାଗିବ, କାମ ବନ୍ଦ ହୋଇଗଲା ନା, ନିଜ ପାଇଁ ବାଧା ସୃଷ୍ଟି କରିନେଲେ ନା। ପୂର୍ଣ୍ଣ ମୌନ, ସମ୍ପୂର୍ଣ୍ଣ ମୌନ, ଆଉ ମୌନ ବି କିପରି, ଆର୍ଯ୍ୟ ମୌନ। ଭାରତର ପରମ୍ପରା ଯାହାକି ଧ୍ୟାନର ଖୁବ୍ ସ୍ୱସ୍ଥ ପରମ୍ପରା ଥିଲା ତାହା ବିଲୁପ୍ତ ହୋଇଯାଇଛି। ବିଲୁପ୍ତ ହୋଇଯିବାରୁ ଏ ଶବ୍ଦ ମଧ୍ୟ ଲୁପ୍ତ ହୋଇଗଲା। ଆଜି ଲୋକ ପଚାରୁଛନ୍ତି ଆର୍ଯ୍ୟ ମୌନ କ'ଣ, ଯେବେ ଆମେ ମୌନ ରଖିଲୁ ତେବେ ଆର୍ଯ୍ୟ ମୌନ ପୁଣି କ'ଣ। ତପସ୍ୟା ପାଇଁ ଆର୍ଯ୍ୟ ମୌନ କରାଯାଉଥିଲା କି ମୌନ କେବଳ ବାଣୀର ନୁହେଁ ଶରୀରରେ ମଧ୍ୟ ମୌନ, ଆରେ ଆଗକୁ ଯାଇ ମନରେ ମଧ୍ୟ ମୌନ। ତେବେ ଶରୀରରେ ମୌନ ମାନେ ସଙ୍କେତରେ ମଧ୍ୟ କଥାବାର୍ତ୍ତା କରିବେ ନାହିଁ, ଠାର ଦ୍ୱାରା ମଧ୍ୟ କଥାବାର୍ତ୍ତା କରିବେ ନାହିଁ, ଆଖି ଦ୍ୱାରା ମଧ୍ୟ କଥାବାର୍ତ୍ତା କରିବେ ନାହିଁ। ଆରେ ବାଣୀରେ ହେଉ ବା ସଙ୍କେତରେ ହେଉ, ଯେଉଁଠି କଥାବାର୍ତ୍ତା ହୋଇଗଲା, ସମ୍ପର୍କ ହୋଇଗଲା, ସେ ସବୁକିଛି ତ ଭିତରେ ଉଠିବ ହିଁ, ଆହୁରି ନୂଆ ନୂଆ କଥା ଉଠିବ। ଏହା ମାନିକରି ଚାଲିବେ କି ମୁଁ ଏକଲା ତପ କରିବାକୁ ଆସିଛି, ଏବଂ ତପସ୍ୟା ତ ସବୁବେଳେ ଏକଲାରେ ହିଁ ହୋଇଥାଏ। ଜଣେ ବ୍ୟକ୍ତିକୁ ନିଜ ଭିତରେ ତପ କରିବାର ଅଛି, ଅନ୍ୟ କାହାଠାରେ କ'ଣ ଦରକାର। ମୁଁ ଏଠାରେ ଏକଲା ଅଛି, ମୋତେ ମୋର ଅପରେସନ୍ ସ୍ୱୟଂ କରିବାର ଅଛି, ମୋର ଅନ୍ୟଠାରେ କୌଣସି ଦେଣ ନେଣ ନାହିଁ। ଆଖି ତଳକୁ ରଖି ନିଜ ଭିତରେ ଧ୍ୟାନ କରିବାର ଅଛି। ସାଧନା ସମ୍ବନ୍ଧିତ କୌଣସି ଅସୁବିଧା ଦେଖାଦେଲା ତେବେ ନିଜେ ଆସି ମାର୍ଗଦର୍ଶକଙ୍କୁ ପଚାରିପାରିବେ, ତାଙ୍କଠାରୁ କୌଣସି ମାର୍ଗଦର୍ଶନ ନେଇପାରିବେ, କିଛି ଦୋଷର କଥା ନୁହେଁ। ବ୍ୟବସ୍ଥା ସମ୍ବନ୍ଧିତ କୌଣସି ପ୍ରକୃତ ଅସୁବିଧା ଦେଖାଦେଲେ ବ୍ୟବସ୍ଥାପକଙ୍କୁ ଦୁଇ ଶବ୍ଦ କହିପାରିବେ, ଯାହାଫଳରେ କି ତା'ର କୌଣସି ସମାଧାନ ହୋଇଯିବ। ତାହା ପୁଣି କମ୍ରୁ କମ୍ ଶବ୍ଦରେ ଖୁବ୍ ସଚେତ ରହିବେ, ଏହା ପଚାରିବା ଆବଶ୍ୟକ କି ନୁହେଁ। ତେବେ ଯାଇ ସାରାଦିନ ମୌନ ରହିବାକୁ ପଡ଼ୁଛି, କେବଳ କଥା ହେବା ପାଇଁ ଚାଲିଗଲେ, ଚାଲ ବାହାନା ତ ମିଳିଗଲା, ଏବେ 12ଟାରୁ ଗୋଟାଏ ବେଳେ ଯାଇକି ଟିକିଏ କଥା ହୋଇଯାଏ। ଏମିତି ନୁହେଁ, ବହୁତ ଆବଶ୍ୟକ ହେବ ତେବେ ଯାଇ, ଅନ୍ୟଥା ମୌନ ରହି କାମ କରିବେ। ଯେଉଁ ଯେଉଁ ବ୍ୟକ୍ତି ଆମେ ଦେଖିଛୁ, ଯେଉଁ ଯେଉଁ ବ୍ୟକ୍ତି 10 ଦିନ ଶିବିରକୁ ଆସି ଏହି ମୌନର ପାଳନ ଠିକ୍ ଠିକ୍ କରନ୍ତି, ସେମାନେ ଲମ୍ଫ ଦେଇ ଆଗକୁ ବଢ଼ିଯାଆନ୍ତି। ଏବଂ ଯେଉଁ ଯେଉଁ ବ୍ୟକ୍ତି ଏହି ନିୟମକୁ ଭଙ୍ଗ କରନ୍ତି ଆଉ ସବୁ କଥା ଠିକ୍ କଲେ ମଧ୍ୟ ବହୁତ ପଛେଇ ଯାଆନ୍ତି, ବହୁତ ପଛେଇ ଯାଆନ୍ତି। ତେଣୁ ଭାଇ ଆସିଛନ୍ତି, ଘର ଦ୍ୱାର ଛାଡ଼ି ଆସିବା ସହଜ କଥା ନୁହେଁ, ଆସିଛନ୍ତି ତେଣୁ ଖୁବ୍ ଲାଭ ଉଠାଇବାର ଅଛି, ଏହି ନିୟମକୁ ଖୁବ୍ କଡ଼ାକଡ଼ି ଭାବେ ପାଳନ କରିବାର ଅଛି। ଆହୁରି ଗୋଟିଏ କଥା ହେଲା କି ଯେବେ ଯେବେ କାହା ସହିତ ଗପ କରି ନିଜ ମନକୁ ବାଚାଳ କରିଦେଲେ, ନିଜ ସାଧନା ପାଇଁ ତ ବାଡ଼ ଠିଆ କରିଦେଲେ, ଏହା ତ ହେଲା ହିଁ, କିନ୍ତୁ ଯାହା ସହ ଗପ କଲେ ସେ ବିଚରା ପାଇଁ ମଧ୍ୟ ବାଧା ଠିଆ କରିଦେଲେ। ଏବେ ଯାହା ସହ ଗପ କଲେ ସେ ବି ତ ସାଧକ, ଏବେ ତା ସମ୍ମୁଖରେ ଚାରା ପକାଇଦେଲେ ସେ ଘଣ୍ଟା ଘଣ୍ଟା ଧରି ପାକୁଳି କରୁ, ମୁଁ ତ ମୋ ଚାରାର ପାକୁଳି କରୁଛି, ତୁ ବି କର, ତା'ର ସାଧନା ମଧ୍ୟ ଭଙ୍ଗ କରିଦେଲେ। ଆଉ କୌଣସି ଶୟନାଗାରରେ 10-15 ଲୋକ ଅଛନ୍ତି, ଆଉ 2 ଜଣ ବସି ଟୁପୁର ଟାପର ହେଉଛନ୍ତି, ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମଧ୍ୟ ଟୁପୁର ଟାପର ହେଉଛନ୍ତି, ବାକି ଲୋକ ବିଚରା, ସେ ସମସ୍ତଙ୍କ ଧ୍ୟାନ ଭଙ୍ଗ କରିଦେଲେ। ଆରେ ଆମର ଏଠି କୌଣସି ତପସ୍ୱୀର ତପ ଭଙ୍ଗ କରିବା କେତେ ବଡ଼ ଅପରାଧ, ଏହା ରାକ୍ଷସମାନଙ୍କର କାମ, ଏହି ମୁନିମାନଙ୍କ ତପସ୍ୟା ଭଙ୍ଗ କରିବା। ତେଣୁ ରାକ୍ଷସୀ ବୃତ୍ତି ଜଗାଇବା ପାଇଁ ଆସିନାହାନ୍ତି, ଦୈବୀ ବୃତ୍ତି ଜଗାଇବା ପାଇଁ ଆସିଛନ୍ତି। ମୁଁ କାହାରି ତପ ଭଙ୍ଗ ହେବାକୁ ଦେବି ନାହିଁ, ମୋ କାରଣରୁ କେହି ଜଣଙ୍କର ତପ ଭଙ୍ଗ ହୋଇଯିବ, ତାଙ୍କୁ ହାନି ପହଞ୍ଚିବ, ମୁଁ ଏପରି ହେବାକୁ ଦେବି ନାହିଁ, ଖୁବ୍ ସଚେତ ରହିବେ। ମନର ଆଉ ଗୋଟିଏ କାରଣ ମଧ୍ୟ ରହିଛି, ସେ ବି ବହୁତ ମହତ୍ତ୍ୱପୂର୍ଣ୍ଣ କାରଣ। ଅନ୍ୟ ଗୋଟିଏ ମହତ୍ତ୍ୱପୂର୍ଣ୍ଣ କାରଣ ଏହା କି କାଲି ଯେଉଁ ଶୀଳ ନେଇଥିଲେ ତାହା କୌଣସି କର୍ମକାଣ୍ଡ ନଥିଲା, ବହୁତ ଜରୁରୀ ଥିଲା, ଏହି ସାଧନାର ଅଙ୍ଗ ଅଟେ। ସେଥିରୁ ଗୋଟିଏ ଶୀଳ ଏହି କି ମିଥ୍ୟା କହିବି ନାହିଁ। ଆରେ ଭାଇ, ପୁରୁଣା ଅଭ୍ୟାସ ରହିଛି, ଯେବେ କାହା ସହ କଥାବାର୍ତ୍ତା କରିବେ ତେବେ ହୁଏତ ନିପଟ ମିଛ ନ କହିପାରନ୍ତି, ତଥାପି କୌଣସି କଥାକୁ ଟିକିଏ ବଢ଼େଇ ଚଢ଼େଇ କହିଦେବେ, କୌଣସି କଥାକୁ ଟିକିଏ ଛପେଇକି କହିଦେବେ, ଏହାଦ୍ୱାରା ଶୀଳ ଭଙ୍ଗ ହୋଇଗଲା ନା, ସତ୍ୟ କହିବାର ଶୀଳ ଭଙ୍ଗ ହୋଇଗଲା ନା। ଆଉ ଇଏ ତ ଆମର ଏହି ସାଧନାର ଆଧାରଶିଳା, ଗୋଟିଏ ବି ଶିଳା ହଲିଗଲେ, ବୁନିଆଦ ହଲିଗଲେ, ପୁରା କାମ ବନ୍ଦ ହୋଇଯିବ, ଆଗକୁ ବଢ଼ିପାରିବେ ନାହିଁ। ଚୁପ୍ ରହିବେ, ମୌନ ରଖିବେ, ନିଜର ଆଚାର୍ଯ୍ୟଙ୍କ ସହିତ ଅଥବା ସହାୟକ ଆଚାର୍ଯ୍ୟଙ୍କ ସହିତ କଥାବାର୍ତ୍ତା କଲାବେଳେ ମଧ୍ୟ ହୁସିଆର ରହିବେ, କ'ଣ ପ୍ରଶ୍ନ ପଚରାଗଲା ତା'ର ଠିକ୍ ଠିକ୍ ଉତ୍ତର ଦେଉଛି କି ନା, କିଛି ଲୁଚେଇଲି ନାହିଁ ତ, କିଛି ଅଧିକ କହିଲି ନାହିଁ ତ। ତେବେ ଏହି ଶୀଳ ପକ୍କା ରହିବ, ଶୀଳ ଯାହାଙ୍କର ପକ୍କା ରହେ, ଅତି କମ୍ରେ ଏହି 10 ଦିନ ପାଇଁ ଆମେ ଦେଖୁ କି ତାଙ୍କର ଖୁବ୍ ପ୍ରଗତି ହୋଇଥାଏ, ଏଥିପାଇଁ ମଧ୍ୟ ମନ ବହୁତ ଆବଶ୍ୟକ। ଆଉ ଗୋଟିଏ କଥା, ତାହା ବି ବହୁତ ଆବଶ୍ୟକ ବିଶେଷ କରି ଭାରତୀୟମାନଙ୍କ ପାଇଁ, ଏହି କି ଭାଇ କାଲି ଯେଉଁ ସମର୍ପଣ କରିଥିଲେ ତାହା ଏହି ବିଦ୍ୟା ପ୍ରତି ସମର୍ପଣ ଥିଲା। ଏବେ ଏହି ବିଦ୍ୟା ତୁମର ଦାର୍ଶନିକ ମାନ୍ୟତାର ଅନୁକୂଳ କି ନୁହେଁ, ତୁମର ପରମ୍ପରାଗତ ମାନ୍ୟତାର ଅନୁକୂଳ କି ନୁହେଁ, ଏ ସମସ୍ତ କଥା 10 ଦିନ ପରେ ଚିନ୍ତା କରିବ। ଏବେ ତ ସମର୍ପଣ କରିଛନ୍ତି ନା, ତେଣୁ 10 ଦିନ ପର୍ଯ୍ୟନ୍ତ ଯେତିକି ବତାଇ ଦିଆଯିବ, ଯେପରି ବତାଇ ଦିଆଯିବ, ଠିକ୍ ସେତିକି କରିବେ, ସେହିପରି କରିବେ। ଏଥିରେ ନିଜ ତରଫରୁ କିଛି ଯୋଗ କରିବେ ନାହିଁ କି କିଛି ବାଦ ଦେବେ ନାହିଁ। କେହି କେହି ପାଗଳ ବ୍ୟକ୍ତି ଆସିଯାଆନ୍ତି, ହଜାର ଥର କୁହାଯାଉଛି, ବାରମ୍ବାର କୁହାଯାଉଛି, ଏହାଦ୍ୱାରା ବାଧା ଉପୁଜିବ, ଏତିକି କଥା ନୁହେଁ କି କିଛି ଯୋଡ଼ିଦେଲେ ତୁମର ପ୍ରଗତି ଅଟକିଯିବ, ଏହାଦ୍ୱାରା ବିପଦ ଉପୁଜିବ, ଏପରି ଭ୍ରାନ୍ତିରେ ପଶିଯିବ କି ପୁଣି ଆମେ ଚାହିଁଲେ ବି ବାହାର କରିପାରିବୁ ନାହିଁ। ବହୁତ ଏପରି ଅସୁବିଧାରେ ପଡ଼ିଥିବା ଲୋକଙ୍କ ସହିତ ବହୁତ କାମ କରିବାକୁ ପଡ଼ିଛି, ତେବେ ଯାଇ ସେମାନେ ବାହାରି ପାରିଛନ୍ତି। ବିପଦ ବରଣ କରିବାର ନାହିଁ, କଥା ବୁଝିନେବା ଉଚିତ। ଏଠାରେ ତ ଆମେ ଏହି ବିଦ୍ୟାକୁ ଆଚରଣରେ ଉତାରି ଦେଖିବାକୁ ଆସିଛନ୍ତି, ତେଣୁ 10 ଦିନ ପର୍ଯ୍ୟନ୍ତ ଏହା ହିଁ କରିବା। 10 ଦିନ ପରେ ଆମେ ଆମର ମାଲିକ, ଠିକ୍ ଲାଗିବ ତ ସ୍ୱୀକାର କରିବା, ଠିକ୍ ନ ଲାଗିବ ତ ଛାଡ଼ିଦେବା। 10 ଦିନ କିଛି ଯୋଡ଼ିବା ନାହିଁ, ବିପଦ କାହିଁକି ବୁଝନ୍ତୁ। ଜଣେ କଳା ଘୋଡ଼ାରେ ଚଢ଼ୁଥିବା ଲୋକ, ତା ପାଖକୁ କେହି ଜଣେ ଗୋଟିଏ ଧଳା ଘୋଡ଼ା ନେଇ ଆସିଲା। ଆରେ ତୁ ମୋ ଘୋଡ଼ା ଚଢ଼ିକରି ଦେଖ, ଏହା ବହୁତ ଭଲ। ସେ କହିଲା, ନିଶ୍ଚୟ ଚଢ଼ିବି, କିନ୍ତୁ ନିଜ ଘୋଡ଼ାକୁ ଛାଡ଼ିବି ନାହିଁ। ଗୋଟିଏ ଗୋଡ଼ ନିଜ ଘୋଡ଼ା ଉପରେ ରଖିବି, ଗୋଟିଏ ଗୋଡ଼ ତୋ ଘୋଡ଼ା ଉପରେ ରଖିବି, ତାପରେ ଚଢ଼ିକରି ଦେଖିବି। ବିପଦ ଅଛି ନା, ବହୁତ ବଡ଼ ବିପଦ। ନିଜ ନୌକାରେ ଯାତ୍ରା କରୁଥିବା ଜଣେ ଲୋକ, କେହି ଅନ୍ୟ ଗୋଟିଏ ନୌକା ନେଇ ଆସିଲା, ଏହା ବହୁତ ଆରାମଦାୟକ, ବହୁତ ବେଗବାନ, ଟିକିଏ ଏଥିରେ ଯାତ୍ରା କରି ଦେଖ ତ। ସେ କହୁଛି, ନିଶ୍ଚୟ କରିବି, କିନ୍ତୁ ଗୋଟିଏ ଗୋଡ଼ ମୋ ନୌକାରେ ଓ ଗୋଟିଏ ଗୋଡ଼ ତୋ ନୌକାରେ ଏବେ ଯାତ୍ରା କରିବି, କେତେ ବିପଦପୂର୍ଣ୍ଣ କଥା। ଏହାଠାରୁ ଅଧିକ ବିପଦପୂର୍ଣ୍ଣ ଅଟେ ଯେଉଁ ବ୍ୟକ୍ତି ଏପରି ଏକ ପ୍ରକାର ସାଧନାର ଅଭ୍ୟାସ କରୁଛି କି ଯେଉଁଥିରେ ମନ ଉପରେ ପ୍ରଲେପ ଲଗାଯାଉଛି, କୌଣସି ଶବ୍ଦର ପ୍ରଲେପ ହେଉ, କୌଣସି କାଳ୍ପନିକ ରୂପର ପ୍ରଲେପ ହେଉ, କେଉଁ ମାନ୍ୟତାର ପ୍ରଲେପ ହେଉ, ତେବେ ଗୋଟିଏ ପ୍ରଲେପ ଲାଗିଥିଲା, ଏବେ ଅନ୍ୟ ଗୋଟିଏ ଲଗାଇବାକୁ ଲାଗିଲା, ସେ ଲାଗିଥିଲା ତ ତୃତୀୟଟି ଲଗାଇବାକୁ ଲାଗିଲା, କିଛି କ୍ଷତି ହେବାର ନାହିଁ। କିନ୍ତୁ ଏହା ତ ଅପରେସନର ସାଧନା, ଏଠାରେ ତ ଉପରର ଚିତ୍ତକୁ କାଟି 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 ଅନ୍ତର୍ମନ ଆଡ଼କୁ ଯାଉଛନ୍ତି ଏବଂ ଅନ୍ତର୍ମନ ଆଡ଼କୁ ଯଥାଭୂତ ସତ୍ୟକୁ ଦେଖି ଦେଖି ଯାଉଛନ୍ତି। କୌଣସି ଟିକିଏ କଳ୍ପନା ଏହା ସହିତ ଯୋଡ଼ି ହେଲେ, ଟିକିଏ ବି କୌଣସି ଶବ୍ଦର ଟଙ୍କାର ଏହା ସହ ମିଶିଲେ ବିପଦ ସୃଷ୍ଟି ହୋଇଯିବ। ଏହି ଜୋଖିମ, ଏହି ରିସ୍କ ଉଠାଇବା ଅନୁଚିତ, ଏହା ଖୁବ୍ ଗମ୍ଭୀରତାର ସହ କହୁଛି। ଖୁବ୍ ଗମ୍ଭୀରତାର ସହ ଏହି କଥାକୁ ବୁଝିଯିବା ଉଚିତ କି 10 ଦିନ ଏହା ସହିତ ଅନ୍ୟ କିଛି ମିଶାଇବେ ନାହିଁ, କିଛି ମିଶାଇବେ ନାହିଁ। 10 ଦିନ ପରେ ଆମେ ଆମର ମାଲିକ। ଏହିସବୁ କଥାକୁ ମନେ ରଖିବା ସଙ୍ଗେ ସଙ୍ଗେ ଏବେ 9 ଦିନ ବଞ୍ଚିଛି, 9 ଦିନ ବଞ୍ଚିଛି, ଏହାର ଖୁବ୍ ଲାଭ ଉଠାଇବାର ଅଛି। ଯେପରି ଆଜି ଦିନଟି ଚାଲିଗଲା, ଦେଖିବେ ଦେଖୁ ଦେଖୁ କାଲି ଦିନଟି ଚାଲିଯିବ, ପରଦିନ ଚାଲିଯିବ, ଏହିପରି 10 ଦିନ ଚାଲିଯିବ। 10ମ ଦିନ ହସି ହସି ନିଜ ଘରକୁ ଯାଆନ୍ତୁ, ବଡ଼ ବୋଝ ଓହ୍ଲେଇ କରି ଯାଆନ୍ତୁ, ମନରେ ଏହି ପ୍ରସନ୍ନତା ନେଇ ଯାଆନ୍ତୁ କି ଏପରି ଏକ ବିଦ୍ୟା ମିଳିଲା ଯାହା ଆମକୁ ଭବଚକ୍ରରୁ ମୁକ୍ତ କରିଦେବ, ଏହି ଜୀବନର ସମସ୍ତ ଦୁଃଖରୁ ମୁକ୍ତ କରିଦେବ, ଏହିପରି ପ୍ରସନ୍ନତା ନେଇ ଯାଆନ୍ତୁ। ତାହା ତେବେ ସମ୍ଭବ ହେବ ଯେବେକି ଆପଣ ଠିକ୍ ଠିକ୍ କାମ କରିବେ। କେବଳ ବାଦ ବିବାଦରେ ସମୟ ବିତାଇଦେଲେ, ତର୍କରେ ସମୟ ବିତାଇଦେଲେ, ଯୁକ୍ତିରେ ସମୟ ବିତାଇଦେଲେ, କଳ୍ପନାରେ ସମୟ ବିତାଇଦେଲେ, ଆଳସ୍ୟରେ ପ୍ରମାଦରେ ସମୟ ବିତାଇଦେଲେ କ'ଣ ମିଳିବ? କାମ ବହୁତ କରିବାକୁ ପଡ଼ିବ, ତେଣୁ ଖୁବ୍ ଗମ୍ଭୀରତା ସହ କାମ କରନ୍ତୁ, ଖୁବ୍ ସଜାଗ ରହି କାମ କରନ୍ତୁ। କାହା ଉପରେ ଦୟା କରୁନାହାନ୍ତି, ନିଜର ଭଲ ପାଇଁ କରୁଛନ୍ତି, ନିଜର ମଙ୍ଗଳ ପାଇଁ କରୁଛନ୍ତି। ଯିଏ 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 10 ଦିନର ଶିବିରକୁ ଆସିଛନ୍ତି, ଖୁବ୍ ଗମ୍ଭୀରତା ସହ କାମ କରି କରି ନିଜର ମଙ୍ଗଳ ସାଧି ନିଅନ୍ତୁ, ନିଜର କଲ୍ୟାଣ ସାଧି ନିଅନ୍ତୁ। ସମସ୍ତଙ୍କର ମଙ୍ଗଳ ହେଉ, ସମସ୍ତଙ୍କର କଲ୍ୟାଣ ହେଉ, ସମସ୍ତଙ୍କର ସ୍ୱସ୍ତି ମୁକ୍ତି ହେଉ। ନୂଆ ସାଧକ ସାଧିକାଙ୍କ ପାଇଁ ସ୍ପଷ୍ଟୀକରଣର ଆଉ ଦୁଇ ପଦ। ଏବେ ଧର୍ମଚର୍ଚ୍ଚା ସମାପ୍ତ କରି ମୁଁ ଏ ଯେଉଁ ତିନି ଥର କହିଲି ଭବତୁ ସର୍ବମଙ୍ଗଳଂ, ଆଉ ପୁରୁଣା ସାଧକମାନେ ପ୍ରତ୍ୟୁତ୍ତର ଦେଲେ, କହିଲେ ସାଧୁ ସାଧୁ ସାଧୁ, ଇଏ କ'ଣ ହେଲା? ଏହାକୁ କୌଣସି କର୍ମକାଣ୍ଡମାନେ ନେବେ ନାହିଁ। ପୁରାତନ ଭାରତର ଖୁବ୍ ସ୍ୱସ୍ଥ ପରମ୍ପରା ଥିଲା, ଆମେ ବହୁତ ସ୍ୱସ୍ଥ ପରମ୍ପରା ହରାଇ ଦେଇଛନ୍ତି। ଇଏ ଗୋଟିଏ ସ୍ୱସ୍ଥ ପରମ୍ପରା ଆମେ ହରାଇ ବସିଛନ୍ତି। ତାହା ଏପରି ଥିଲା କି ଯେବେ କୌଣସି ବ୍ୟକ୍ତି ନିଜ ଶରୀର ଦ୍ୱାରା, ନିଜ ବଚନ ଦ୍ୱାରା ଅଥବା ନିଜ ଚିତ୍ତ ଦ୍ୱାରା ଏପରି କୌଣସି କାମ କରୁଥିଲା ଯେଉଁଥିରେ ଅନ୍ୟ ଲୋକଙ୍କର ହିତ ନିହିତ ଥିଲା, ତେବେ ଏପରି କାମକୁ ଖୁବ୍ ମୋଦଭରା ଚିତ୍ତରେ କରୁଥିଲା ଏବଂ ଏପରି କାମ ପୁରା କରିସାରି ଖୁବ୍ ମୋଦଭରା ଚିତ୍ତରେ କହୁଥିଲା, ମୋର ଏହି କାର୍ଯ୍ୟରେ ସମସ୍ତଙ୍କର ମଙ୍ଗଳ ହେଉ, ସମସ୍ତଙ୍କର ମଙ୍ଗଳ ହେଉ। ଏହାକୁ ସେ ସମୟର ଭାଷାରେ କହୁଥିଲେ, ଭବତୁ ସର୍ବମଙ୍ଗଳଂ, ଭବତୁ ସର୍ବମଙ୍ଗଳଂ। ଏ କଥା ତ ବଡ଼ ମୋଦଭରା ଚିତ୍ତରେ କହିଥାଏ, ଶୁଣୁଥିବା ଲୋକଙ୍କ ମନରେ ମଧ୍ୟ ଏହିପରି ମୋଦ ଜାଗ୍ରତ ହୁଏ, ତ ସେହି ମୋଦର ଅନୁସରଣ କରନ୍ତି, ତେଣୁ ତାକୁ ଅନୁମୋଦନ କହୁଥିଲେ। ଶୁଣୁଥିବା ଲୋକ ମଧ୍ୟ ସେହିପରି ମୋଦଭରା ଚିତ୍ତରେ, ଆମେ ବି ଚାହୁଁଛୁ ଏପରି ହେଉ, ସମସ୍ତଙ୍କର ମଙ୍ଗଳ ହେଉ, ସମସ୍ତଙ୍କର କଲ୍ୟାଣ ହେଉ, ଆପଣ ବହୁତ ଠିକ୍ କହୁଛନ୍ତି, ଆପଣ ଖୁବ୍ ଭଲ କରିଛନ୍ତି। ତାକୁ ପୁରୁଣା ଭାଷାରେ କହୁଥିଲେ ସାଧୁ ସାଧୁ ସାଧୁ, ସାଧୁ ମାନେ ଭଲ, ବହୁତ ଭଲ ବହୁତ ଭଲ। ମୋଦଭରା ଚିତ୍ତରେ ଏହାକୁ ଏହିପରି କହିପାରିବେ ତେବେ କୁହନ୍ତୁ, ନହେଲେ କର୍ମକାଣ୍ଡ କରିନିଅନ୍ତୁ ନାହିଁ, କିଛି ମିଳିବ ନାହିଁ। ଏହି କଥାକୁ ଶୁଣନ୍ତୁ କି ଠିକ୍ କେହି ନିଜର ଭାବ ପ୍ରକଟ କଲା, ମୋର ଏହି କାର୍ଯ୍ୟରେ ସମସ୍ତଙ୍କର ମଙ୍ଗଳ ହେଉ, ଆମେ ମଧ୍ୟ ଏଥିରେ ସହଯୋଗ ଦେଉଛୁ, ସମସ୍ତଙ୍କର ମଙ୍ଗଳ ହେବା ହିଁ ଉଚିତ, ତେବେ ଅବଶ୍ୟ ସାଧୁବାଦ ଦିଅନ୍ତୁ। ଏବେ 5 ମିନିଟ୍ ବିଶ୍ରାମ କରିନିଅନ୍ତୁ, ଆଉ ପୁଣି ଅଳ୍ପ ସମୟ ଧ୍ୟାନ କରିବେ। 5 ମିନିଟ୍ ପାଇଁ ବିଶ୍ରାମ କରନ୍ତୁ।